नीलाचल निवासाय नित्याय परमात्मने बलभद्र सुभद्रभ्यं जगन्नाथाय ते नमः। जय श्री कृष्ण चैतन्य प्रभो नित्यानंद श्री अद्वैत गदाधर शिवासादि गौरभक्तवृंद। हरे कृष्ण 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 हरे हरे, हरे राम 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 हरे हरे। ओम नमः भगवते वासुदेवाय, ओम नमः भगवते वासुदेवाय, ओम नमः भगवते वासुदेवाय। हरे कृष्ण। सर्वप्रथम मोर परमाराध्य गुरुदेव श्री श्री राधागोविंद दास गोस्वामी गुरु महाराज अभय चरण कमर तले अनंत कोटि दंडवत प्रणाम पूर्वक निजक समर्पित क्षा करी श्री श्रीमद गौरगोविंद गोस्वामी गुरु महाराज तथा श्रील प्रभुपाद महाराज एवं समस्त साधु गुरु वैष्णव आचार्य चरण कमर तले अनंत कोटि दंडवत प्रणाम पूर्वक निजक समर्पित कर कृपा भिक्षा करी प्रभु श्री श्री गौर नित्याय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महाराणी श्री श्री गौर राधा गोपनाथजी महत्कृपा आसी दे उपस्थित समस्त श्रोता वैष्णव भक्त मान चरण कमर्तले प्रणति नवेदन पूर्वक श्रीमद भागवत कथा कीर्तन निजक समर्पित करुच्छी। विशेषकर आम प्रभु श्री श्री जगन्नाथ बलदेव सुभद्रा महाराणी गुंडीचा अवस्थान समय भितर आम भक्त प्रसंग शुणापी प्रयास कर भक्त श्रेष्ठ अक्रूर कथा श्रवण करुचे एवं विशेषकर अक्रूर ब्रज को जाऊँ वृंदावन को जाऊँ भगवान श्रीकृष्ण बलराम को आणवापी किंतु जीवा समय से किभली मनोरथ करवा समय क्यों चिंता किभली चिंता करी जाऊँगी भक्त मानी ये बहुत आस्वादन विषय। ভগবানকৰ চিন্তা ভক্ত কৰিব উচিত কিন্তু কেমিতি কৰিব উচিত সাধাৰণ ব্যক্তি যিমানে ভক্তি মাৰ্গক আছি নাহান্তি সেমানে ভগবানক এইভৰি চিন্তা কৰি পাৰিবেনি। আপোনাৰ বিচাৰ কৰন্তু জেনে সাধাৰণ ব্যক্তি ভগবানক কোন চিন্তা কৰনি সাধাৰণ ব্যক্তি কোন ভগবানক ডাকুনি ডাকুচি চিন্তা কৰুচি কিন্তু ভক্ত যেমিতি চিন্তা কৰে ঐকান্তিক ভক্ত যেমিতি চিন্তা কৰন্তি সেমিতি কোন জেনে সাধাৰণ ব্যক্তি চিন্তা কৰে সাধারণ ব্যক্তির ভগবান সহ সম্বন্ধ কেবল নিজের স্বার্থ সাধন পাই নিজের স্বার্থ নিজের প্রয়াস নিজের কোণ কুহযোগ পারিশ্রমিক পরিশ্রম নিজের শক্তি বল বুদ্ধি ইাদ্বারা যদি নিজের স্বার্থ সাধন হয়ে পুনি কোণী সমস্যার সম্মুখীন হয়ে যায় সেতবে সাধারণ ব্যক্তি ভগবান শরণাপন্ন হয়ে থাকে সমস্যাকে দূর করা কিংবা তথাকথিত সুখপ্রাপ্তি হওয়া ইয়ে হচ্ছে সাধারণ ব্যক্তির ভগবান সহ সম্বন্ধ এত কিছু নাই। তাঠ যদি কেউ মানে উন্নত ব্যক্তি থাকে তাহলে সে সংসার দুঃখক কষ্টক সহ্য করি যেত অতিষ্ঠ হয়ে পড়তে সে সময় সে সংসার উদ্ধার পাওয়া চিন্তা করতে এত কিন্তু ভক্তর ভগবান সহ সম্বন্ধ অলগা। সাধারণ ব্যক্তির ভগবান সহ সম্বন্ধ এবং ভক্তর ভগবান সহ সম্বন্ধ বহু প্রভেদ রয়েছে না। পুঁ শুদ্ধ ভক্তর ভগবান সহ সম্বন্ধ সে তো আহরি উন্নত স্থিতি ভক্ত ভগবান সহ সম্বন্ধ হয়ে কিছু আস্বাদন করে শুদ্ধ ভক্ত যেত ভগবান সহ সম্বন্ধ সম্বন্ধিত হুম শুদ্ধ ভক্ত ভগবান সহ সম্বন্ধিত হলে সে ভগবানকর প্রীতিবিধান তাঁর সমস্ত সময় নিয়োজিত করতে এলা শুদ্ধ ভক্ত স্থিতি। শুদ্ধ ভক্ত মানে সে ভগবান প্রীতিবিধান দেখতে ভক্ত মানে সেই চিন্তাধারে রুহতি কিন্তু সেটা হচ্ছে ভক্তান সাধন প্রণালী ভক্ত সেই সাধনরে থাকে সেটা অভ্যাস করতে সেটা কোণ নিজে প্রাকটিস করতে ভগবান কমিটি প্রীতিবিধান করা যাইপরে প্রতি সেবা মাধ্যমে কমিটি ভগবান প্রীতিবিধান হব এটা ভক্ত মানে অভ্যাস করতে প্রাকটিস কিন্তু শুদ্ধ ভক্ত সেটা হচ্ছে স্বাভাবিক শুদ্ধ ভক্ত সবুসময় ভগবান কমিটি প্রীতিবিধান হব ପ୍ରତି କାର୍ଯ୍ୟ ପ୍ରତି ସେବା କେମିତି ଭଗବାନଙ୍କର ସୁଖବିଧାନ ହେଉଛି ସେଇଟାକୁ ସେମାନେ ଦେଖନ୍ତି। ତ ସେଇଭଳି ଶୁଦ୍ଧ ଭକ୍ତମାନଙ୍କର ଚିନ୍ତାଧାରାଟା ହେଉଛି ଏଇଭଳି, ଅକ୍ରୁ ଯେମିତି ଚିନ୍ତା କରୁଥିଲେ। ତ ଆମ ପାଇଁ ଶିକ୍ଷା, ଆମେ ବି ଏଇଭଳି ଚିନ୍ତନ କରି 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 ସେ କିଛି ଆସ୍ୱାଦନ କରିପାରିବା, ସେ ରସକୁ ଆସ୍ୱାଦନ କରିପାରିବା, ଭକ୍ତିର କିଛି ଆସ୍ୱାଦନ ହେବ। ତେଣୁ ଅକ୍ରୁ ଯେତେବେଳେ ଯାଉଛନ୍ତି, କିଭଳି ଚିନ୍ତନ କରିକି ଯାଉଛନ୍ତି ଆମେ ସେ ପ୍ରସଙ୍ଗ ଆଲୋଚନା କରୁଛେ, ଆସ୍ୱାଦନ କରୁଛେ। ଭକ୍ତମାନେ ସେଭଳି ଆସ୍ୱାଦନ କରିବା ପାଇଁ ପ୍ରୟାସ ହେବା ଉଚିତ, ଚିନ୍ତନ କରିବା ଉଚିତ, ଚେଷ୍ଟା କରିବା ଉଚିତ। ଆସ୍ୱାଦନ ହେବ, କିନ୍ତୁ ତା ପଛରେ ରହିଛି ନିଷ୍କାମ ସେବା, ନିଷ୍କାମ ଭଜନ। ନିଷ୍କାମ ସେବା ଏବଂ ନିଷ୍କାମ ଭଜନ ନେହିଁ ସେ ଆସ୍ୱାଦନ ହେବ, ନଚେତ ହେବନି। ଆମେ କ'ଣ କୁହାଯିବ, ଯେଉଁ କୁହାଯାଏ କୃତ୍ରିମ ଭାବେ, କୃତ୍ରିମ ଭାବେ ଆମେ ଚେଷ୍ଟା କରିବା ସେମିତି ଚିନ୍ତନ କରିବା ପାଇଁ ହେବନି, ହେବ କିଛି କାନ୍ସ ହେଇପାରେ, କିନ୍ତୁ ଆମର ତ ନ୍ୟାଚୁରାଲ ହେଇନି ନା, ଆର୍ଟିଫିସିଆଲ ହିଁ ହେବ। କିନ୍ତୁ ଆର୍ଟିଫିସିଆଲ ସେଭଳି ଚିନ୍ତନ କରୁ 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 ଏଇ ଚିନ୍ତନ କରିକି ହିଁ ଅନ୍ତରକୁ ଆମେ ଶୁଦ୍ଧ କରିପାରିବା। ଏଇଭଳି ସ୍ମରଣ, ଯେଉଁ ମନନ, ଯଦି ମନନ ନଥାନ୍ତା, ସ୍ମରଣ ନଥାନ୍ତା, ତାହେଲେ ନବଦା ଭକ୍ତି ଭିତରେ ତ ସେ ଗୋଟେ ଅଙ୍ଗ ଅଛି ନା, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ, ସ୍ମରଣ କଥା ରହିଛନ୍ତି, ପାଦ ସେବନ ମର୍ଚ୍ଚନମ ବନ୍ଦନମ ଦାସ୍ୟମ ସକ୍ଷମ ଆତ୍ମନିବେଦନ, ଯେଉଁ ନବଦା ଭକ୍ତି ରହିଲେ ସେଠି ତ ବିଷ୍ଣୁଙ୍କ ସ୍ମରଣ ରହିଛି। ତାହେଲେ ବିଷ୍ଣୁଙ୍କୁ ଯେଉଁ ସ୍ମରଣ କରିବା, ଭଗବାନଙ୍କୁ ଯେଉଁ ସ୍ମରଣ କରିବା, କ'ଣ ସ୍ମରଣ କରିବା, ସ୍ମରଣ ବିଷୟରେ ଯଦି ଜିଜ୍ଞାସା କରାଯାଏ, ତ ସ୍ମରଣ ବିଷୟରେ ଯଦି ପ୍ରଶ୍ନ କରାଯାଏ, ସ୍ମରଣ କର ଭଗବାନଙ୍କୁ, କ'ଣ ସ୍ମରଣ କରିବ, ଭଗବାନଙ୍କ ବିଷୟରେ କିଛି ଶୁଣିଥିଲେ ତ, ଭଗବାନଙ୍କ ଲୀଳା ବିଷୟରେ ଜାଣିଥିଲେ ତ, ଭଗବାନଙ୍କ ରୂପ ବିଷୟରେ ଶ୍ରବଣ କରିଥିଲେ ତ ସ୍ମରଣ କରିବେ। ସେଥିପାଇଁ ଭାଗବତମର ଛତ୍ରେ ଛତ୍ରେ ସେ ବିଷୟ ବର୍ଣ୍ଣନା କରାଯାଇଛନ୍ତି, ଭକ୍ତମାନଙ୍କ ପାଇଁ ବହୁତ ଆସ୍ୱାଦନୀୟ ଶ୍ରୀମଦ୍ ଭାଗବତମ। ତେଣୁ ଅକ୍ରୁ ଆଜି ସେଭଳି ବ୍ରଜକୁ ଯିବା ସମୟରେ ସେ ଚିନ୍ତନ କରିକି ଯାଉଛନ୍ତି, ପ୍ରଥମେ ଦୁଇ ତିନିଟି ଶ୍ଳୋକରେ ନିଜର ଅଯୋଗ୍ୟତାକୁ ବିଚାର କରୁଛନ୍ତି, ଏବଂ ଭଗବାନଙ୍କର ସ୍ଥିତି, ଭଗବାନ ଯେହେତୁ ଉତ୍ତମ ଶ୍ଳୋକ, ତେଣୁ ମୁଁ ଦର୍ଶନ ପାଇପାରିବି ନା, ଏଇ ଚିନ୍ତାରେ ସିଏ ବ୍ୟଥିତ ହେଉଛନ୍ତି। କିନ୍ତୁ ଅଚ୍ୟୁତ ନାମକୁ ସ୍ମରଣ କରିକି ସ୍ଥିର ହୋଇପାରୁଛନ୍ତି, ନା ମୁଁ ଭଗବାନଙ୍କୁ ଦର୍ଶନ କରିବି। ଏବଂ ଗତକାଲି ଆମେ ସେଥିପାଇଁ ଶ୍ରବଣ କରୁଥିଲେ, ଭଗବାନଙ୍କର ମୁଖମଣ୍ଡଳକୁ ଦର୍ଶନ କରିବା ପାଇଁ ସେ ସମ୍ପୂର୍ଣ୍ଣ ଦୃଢ଼ ବିଶ୍ୱାସ କରିନେଉଛନ୍ତି, ଯେହେତୁ ସେ କିଛି ଶୁଭ ସଂକେତ ପ୍ରାପ୍ତ ହେଉଛନ୍ତି। ଦ୍ରକ୍ଷାମି ନୂନଂ ସୁଖପୋଷିକମ୍ ସ୍ମିତାବଲୋକାରୁଣକଞ୍ଜଲୋଚନମ୍ ମୁଖଂ ମୁକୁନ୍ଦସ୍ୟ ଗୁଡ଼ାଳକାବୃତଂ ପ୍ରଦକ୍ଷିଣଂ ମେ ପ୍ରଚରନ୍ତି ବୈ ମୃଗା। ସେ ଭଗବାନଙ୍କର ଏଇଭଳି ରୂପ ସୌନ୍ଦର୍ଯ୍ୟ, ରୂପ ମାଧୁର୍ଯ୍ୟକୁ ଦର୍ଶନ କରିକି ଆସ୍ୱାଦନ କରିବା ପାଇଁ ଚିନ୍ତନ କରୁଛନ୍ତି। ଦ୍ରକ୍ଷାମି ନୂନଂ ସୁଖପୋଳ ନାସିକମ୍ ସ୍ମିତାବଲାପରୁଣମ୍ କଞ୍ଜଲୋଚନମ୍ ସ୍ମିତାବଲୋକ ଅରୁଣ କଞ୍ଜଲୋଚନମ୍। ଏ ବିଷୟରେ ଆମ ଆଲୋଚନା ହୋଇଯାଇଛନ୍ତି। ମୁଖଂ ମୁକୁନ୍ଦସ୍ୟ ଗୁଡ଼ାଳକାବୃତ ପ୍ରଦକ୍ଷିଣ ମେ ପ୍ରଚରନ୍ତି ବୈ ମୃଗା। ମୁଁ ଦର୍ଶନ କରିବି, ନୂନ ନିଶ୍ଚିତ ଭାବେ ଦର୍ଶନ କରିପାରିବି, କାହିଁକି ନା ମୁଁ ଯେଉଁ ଶୁଭ ସଂକେତ ପ୍ରାପ୍ତ ହେଉଛି, ସେ ଶୁଭ ସଂକେତରୁ ମୁଁ ବୁଝିପାରୁଛି ବା ସୂଚନା ମିଳିଯାଉଛି ଯେ ଭଗବାନଙ୍କ ଦର୍ଶନ କରିବା ମୋ ପକ୍ଷରେ ନିଶ୍ଚିତ ସମ୍ଭବ। ମୃଗମାନେ ନିଜର ଡାହାଣ ପଟେ ପ୍ରଦକ୍ଷିଣ କରି ଯାଉଛନ୍ତି, ଏ ଶୁଭ ସଂକେତକୁ ଦେଖିକି ସେ ସ୍ଥିର ହୋଇପାରୁଛନ୍ତି, ଦୃଢ଼ ହୋଇପାରୁଛନ୍ତି, ମୁଁ ଦର୍ଶନ କରିବି। ଏବଂ ଭଗବାନଙ୍କର ମୁକୁନ୍ଦଙ୍କୁ ଦର୍ଶନ କରିବେ, ତାପରେ ଶ୍ଳୋକ ଆମେ ଆଲୋଚନା କରି କଥା ବିଶ୍ରାମ ଦେଇଥିଲେ। ସେ ଭଗବାନ କିଭଳି, ସେ ଭଗବାନ ଏଇ ଜଗତକୁ ଆସିକି ଲୀଳା କରିଛନ୍ତି, ମନୁଷ୍ୟ ଶରୀର ଭଳି ଶରୀର ଧାରଣ କରିଛନ୍ତି, ମନୁଷ୍ୟ ନୁହଁ ମନୁଷ୍ୟ ଭଳି ଶରୀର, ମନୁଜତ୍ୱଙ୍କୁ ଯେଉଁ କୁହାଯାଇଛନ୍ତି ମନୁଷ୍ୟ ଭଳି, ମନୁଷ୍ୟ ନୁହଁ ଭଗବାନ, କ'ଣ ମନୁଷ୍ୟ କି, କୁହାଯାଉଛି ପୁରୁଷ, କିନ୍ତୁ ସେ ପୁରୁଷ ନୁହଁ, ପରମ ପୁରୁଷ। ଆମେ ସବୁ ପୁରୁଷ ବୋଲି, ଆମେ ବି ପୁରୁଷ ନୁହଁ, ଏ ପୁରୁଷ ଅଭିମାନ ଆମର ଅଛି, କିନ୍ତୁ ଭଗବାନ ହେଲେ ପରମ ପୁରୁଷ। ଅକ୍ରୁ ସେ ଚିନ୍ତା ହିଁ କରୁଛନ୍ତି, ଅପେଦ୍ୟ ବିଷ୍ଣୁ ମନୁଜତ୍ତଙ୍ଗୀୟୁଷ ଭାରାବତାରାୟ ଭୁଜେଚ୍ଛୟା ଲାବଣ୍ୟ ଧାମ୍ନ ଭବିତୋପଲମ୍ବନଂ ମହ୍ୟନୁନଶ୍ଚାତ୍ ଫଳ ମଞ୍ଜସାଦୃଶ। ଅପେଦ୍ୟ ବିଷ୍ଣୁର ମନୁଜତ୍ତମ ମ୍ୟୁଷ, ମନୁଜତ୍ୟମ ମ୍ୟୁଷ। ଗତକାଲି ଆମେ ଶୁଣିଥିଲେ ବିଷ୍ଣୁ ଶବ୍ଦର ବ୍ୟାପକ, ବିଷ୍ଣୁ ଶବ୍ଦର ଅର୍ଥ କ'ଣ, ବ୍ୟାପକ ବିଶ୍ୱ ବ୍ୟାପକସ୍ୟ ଅପି ମନୁଜତ୍ତମ ମର୍ତ୍ତ୍ୟଲୋକେ ମନୁଷ୍ୟ ଚେଷ୍ଟମ ୟୁଷ। ବିଷ୍ଣୁ ସେ ହେଉଛନ୍ତି ବ୍ୟାପକ, ଏବଂ ମନୁଷ୍ୟ ଶରୀର ଧାରଣ କରିକି ମର୍ତ୍ତ୍ୟଲୋକକୁ ଆସିଛନ୍ତି। ଭଗବାନ ମନୁଷ୍ୟ ନୁହେଁ, ଏଇ ଶବ୍ଦ ଶୁଣିକି କେହି ଭାବିବା ଉଚିତ ନା ଭଗବାନ ମନୁଷ୍ୟ ନାହିଁ, ମାନବୀୟ ଲୀଳା ଚୈତନ୍ୟ ଚେତନ ସେ କଥା ନାହିଁ, ସର୍ବୋତ୍ତମ ନରଲୀଳା ଆରମ୍ଭଟା କ'ଣ କୃଷ୍ଣର ଯେତେକ ଲୀଳା ସର୍ବୋତ୍ତମ ନରଲୀଳା, ନରବପୁ ତାହାର ସ୍ୱରୂପ, ନରବପୁ ତାହାର ସ୍ୱରୂପ। ନରବପୁ ମାନେ କ'ଣ ଆମ ଭଳି କ'ଣ ଜଡ଼ ଶରୀର ଧରିକି ନା ଚିନ୍ମୟ ଶରୀର, ଆଉ କାହିଁକି ଆସିଛନ୍ତି ନା ଭାରାବତାରାୟ ଭୁବ ନିଜେଚ୍ଛୟା, ଭାର ଅବତାରକରଣ ଭାରକୁ ଅବତରଣ କରିବା ପାଇଁ ନିଜେଚ୍ଛୟା ନିଜ ଇଚ୍ଛାରେ ଆସନ୍ତି, ବେଳେବେଳେ ନିଜ ଇଚ୍ଛାରେ ଆସନ୍ତି, ବେଳେବେଳେ ଯେତେବେଳେ ଉନ୍ନତ ଅଧିକାରୀମାନେ ଦେବତାମାନେ ଭକ୍ତମାନେ ଯେତେବେଳେ ଆହ୍ୱାନ କରନ୍ତି ଡାକନ୍ତି ସେତେବେଳେ ଆସନ୍ତି। ଭଗବାନଙ୍କୁ ସମସ୍ତେ ଡାକିଥାନ୍ତି, ଦେବତାମାନେ ଡାକନ୍ତି, ଧରଣୀ ମା ଯେମିତି ଯାଇକି ଡାକିଥିଲେ କ୍ଷୀରସାଗର ତଟରେ ସମସ୍ତ ଦେବତାମାନଙ୍କ ସହିତ ଯାଇକି ନିବେଦନ କରିଥିଲେ ଆସନ୍ତୁ। ତେଣୁ ନିଜେ ଇଚ୍ଛା ନିଜ ଇଚ୍ଛାରେ ଆସନ୍ତି କିମ୍ବା ଆହ୍ୱାନରେ ଭକ୍ତମାନେ ଯେତେବେଳେ ତାଙ୍କୁ ନିବେଦନ କରନ୍ତି ଡାକନ୍ତି ସେ ସମୟରେ ସେ ଆସନ୍ତି। ସେ ଆସିକି କ'ଣ ପାଇଁ ନା ଭାର ଅବତାରାୟ, ଧରଣୀ ମାତାର ଭାରକୁ ହରଣ କରିବା ପାଇଁ ସେ ଆସିକି ବର୍ତ୍ତମାନ ଲୀଳା କରୁଛନ୍ତି। ବର୍ତ୍ତମାନ ସେ ଅଛନ୍ତି ବୃନ୍ଦାବନରେ, ବ୍ରଜରେ ଅଛନ୍ତି, ମୁଁ ଯିବି ଦର୍ଶନ କରିବି। ଏବଂ ଏଇ ଚିନ୍ତା କରିକି ଆମେ କଥା ବିଶ୍ରାମ ଦେଇଥିଲେ। ଦ୍ୱିତୀୟ ଶ୍ଳୋକର ଦ୍ୱିତୀୟ ସ୍ଟେପ୍ରେ ଅଛନ୍ତି, ଲାବଣ୍ୟ ଧମ୍ନ ଭବିତୋପଲମ୍ବନମ ମହ୍ୟ ନନସ୍ୟାତ୍ ନସ୍ୟାତ୍ ଫଳମ ଅଞ୍ଜସା ଦୃଶ, ଫଳମ ଅଞ୍ଜସା ଦୃଶ, ଦୃଶ ଦୃଷ୍ଟିର ଫଳ, ଦୃଷ୍ଟିର ଫଳ ମୁଁ ପ୍ରାପ୍ତ ହେବି। ଦୃଷ୍ଟିର ଫଳ କ'ଣ? ଦୃଷ୍ଟିର ଫଳ ହେଉଛି ଭଗବତ ଦର୍ଶନ, ଭଗବାନଙ୍କୁ ଦର୍ଶନ କରିବା, ଏଇଟା ହେଉଛି ଚକ୍ଷୁର ସାର୍ଥକତା। ତ କେଉଁ ଶରୀରକୁ ଦର୍ଶନ କରିବେ, କେଉଁ ରୂପକୁ ଦର୍ଶନ କରିବେ? ଲାବଣ୍ୟ ଧମ୍ନ, ଲାବଣ୍ୟ ଧମ୍ନ ଅତି ସୁନ୍ଦର, ସମସ୍ତ କ'ଣ କୁହାଯିବ, ସମସ୍ତ ସୌନ୍ଦର୍ଯ୍ୟର ଆକର, ସମସ୍ତ ସୌନ୍ଦର୍ଯ୍ୟର ଯିଏ ହେଉଛନ୍ତି ମୂର୍ତ୍ତିମନ୍ତ ପ୍ରତୀକ, ଯିଏ ପ୍ରତୀକ କ'ଣ କୁହାଯିବ, ମାନେ ସବୁ ସୌନ୍ଦର୍ଯ୍ୟର ଗନ୍ତାଘର ଯାହାକୁ କୁହାଯାଏ। ଷଡ଼ୈଶ୍ୱର୍ଯ୍ୟ ଭିତରେ ସୌନ୍ଦର୍ଯ୍ୟ ଅଛନ୍ତି କି ନାହିଁ? ସମସ୍ତ ସୌନ୍ଦର୍ଯ୍ୟରେ ସେ ହେଲେ ମାଲିକ। ସେଭଳି ଲାବଣ୍ୟ ଧାମ୍ନ ସମସ୍ତ ସୌନ୍ଦର୍ଯ୍ୟ ଯାହାକୁ ଆଶ୍ରୟ କରିଛନ୍ତି ତାଙ୍କୁ ଦର୍ଶନ କରିବି, ସମସ୍ତ ସୌନ୍ଦର୍ଯ୍ୟ। ଆମର ଆଚାର୍ଯ୍ୟମାନେ କେତେ ଭାଗବତ ଗୁରୁଦେବ ସେ କଥା କୁହନ୍ତି, ଭାଗବତଙ୍କୁ ଆମେ ଆସ୍ୱାଦନ କଲେ ପ୍ରକୃତରେ ଭଗବାନଙ୍କର ଏ ରୂପ ଗୁଣ ଲୀଳା ଏସବୁ ଆସ୍ୱାଦନ କରିବା ଆବଶ୍ୟକ। ଆମେ ଆମର ଯୋଗ୍ୟତା ନାହିଁ, ଆମେ ଆସ୍ୱାଦନ କରିପାରିବାନି। ଏ ରୂପର ବର୍ଣ୍ଣନା ଯେତେବେଳେ ଆମେ ଆଲୋଚନା କରୁଛେ, ଆସ୍ୱାଦନ କରୁଛେ, ଶ୍ରବଣ କରୁଛେ, ସେ ସମୟରେ ଆପଣ ନିଜେ ବିଚାର କରୁନାହାନ୍ତି। ଭଗବାନଙ୍କ ରୂପକୁ ଯଦି ଆମକୁ କୁହା ବର୍ଣ୍ଣନା କର, ଭଗବାନଙ୍କ ରୂପ ବିଷୟରେ ବର୍ଣ୍ଣନା କର, ଆମେ କିଛି ବର୍ଣ୍ଣନା କରିପାରିବା ନା? କ'ଣ ବର୍ଣ୍ଣନା କରିବା କହୁନାହାନ୍ତି? ଆମେ କାହିଁକି ବର୍ଣ୍ଣନା କରିପାରିବାନି ଭଗବାନଙ୍କ ରୂପ ବିଷୟରେ? କାରଣ ଆମେ ଉନ୍ନତ ରୂପ କିଛି ଦେଖିନେ ନା, ଆମ ଦୃଷ୍ଟିରେ ଯେଉଁ ଉନ୍ନତ ରୂପକୁ ଆମେ ଦେଖିଛେ ସେଇଟାକୁ ଆମେ ବର୍ଣ୍ଣନା କରିବା, ସେଇଟା କ'ଣ ଭଗବାନଙ୍କ ସହିତ ସମକକ୍ଷ କି? ତେଣୁ ଭଗବାନଙ୍କ ରୂପ କିଭଳି, ଭଗବାନଙ୍କର ସୌନ୍ଦର୍ଯ୍ୟ କିଭଳି, ଆଚାର୍ଯ୍ୟମାନେ ସବୁ ଆସ୍ୱାଦନ କରିଛନ୍ତି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ଜୀବ ଗୋସ୍ୱାମୀ, ସନାତନ ଗୋସ୍ୱାମୀ, ଶ୍ରୀଧର ସ୍ୱାମୀ, ସମସ୍ତେ ଆଚାର୍ଯ୍ୟମାନେ ସେ ରସକୁ ଆସ୍ୱାଦନ କରିଛନ୍ତି, ସେ ରୂପକୁ ଆସ୍ୱାଦନ କରିଛନ୍ତି। ଏବଂ ସେମାନେ ଯାହା କହୁଛ କ'ଣ, ସେମାନେ ଭାଗବତଙ୍କୁ ଆସ୍ୱାଦନ କରିଛନ୍ତି, ସେ ଚର୍ବଣ କରିଛନ୍ତି, ଏବଂ ଯାହା ଉଚ୍ଚିଷ୍ଟ ରଖିଛନ୍ତି ଆମ ପାଇଁ ସେଇଟା ଆମ ପାଇଁ ହେଉଛି ଆସ୍ୱାଦ୍ୟ ବସ୍ତୁ ନା ନାହିଁ? ସେମାନେ ପ୍ରକୃତରେ ଆସ୍ୱାଦନ କରିଛନ୍ତି, ସେମାନେ ଆସ୍ୱାଦନ କରି ଆମ ପାଇଁ ଯାହା ଛାଡ଼ି ଦେଇଛନ୍ତି ସେତିକି ଆମେ ଆସ୍ୱାଦନ କରିପାରୁନାହିଁ। ଆମେ ଆଉ ନୂତନ ଭାବେ କ'ଣ ଆସ୍ୱାଦନ କରିବା? ଏଇ ତ ଅସମ୍ଭବ। ସେମାନେ ଯାହା ଦେଇଛନ୍ତି ଆମକୁ ସେତିକି ଆସ୍ୱାଦନ କରିବା ଉଚିତ। ଭଗବାନଙ୍କ ରୂପ, ଭଗବାନଙ୍କ ସୌନ୍ଦର୍ଯ୍ୟ ସେମାନେ ଯେଉଁ ଦେଇଛନ୍ତି ତାକୁ କେମିତି ଆସ୍ୱାଦନ କରିବେ? ଶ୍ରବଣ କରିବା ଆବଶ୍ୟକ। ଭଗବାନଙ୍କ ରୂପର ବର୍ଣ୍ଣନା ଆପଣ ଦେଖିବେ ଭାଗବତରେ ବହୁ ଜାଗାରେ ଅଛି, ଆପଣ ଅଧ୍ୟୟନ କରନ୍ତୁ ଜାଣିବେ ଭାଗବତରେ କେତେ ଜାଗାରେ ଅଛି ଭଗବାନଙ୍କ ରୂପର ବର୍ଣ୍ଣନା, ବହୁ ଜାଗାରେ, ବହୁ ଜାଗାରେ, ତାର ମାନେ କୌଣସି କଳନା କରାଯାଇପାରିବନି କେତେ ଜାଗାରେ ଅଛି, କେଉଁଠି କେଉଁଠି ଅଛି, କ'ଣ କ'ଣ ଅଛି, କୁହାଯାଇପାରିବ ନା। ବହୁ ଜାଗାରେ ଅନନ୍ତ ଅନନ୍ତ ବର୍ଣ୍ଣନା ଅଛି ରୂପର ବର୍ଣ୍ଣନା। ସେଥିପାଇଁ କହୁଛନ୍ତି ଲାବଣ୍ୟ ଧାମ୍ନ, ସମସ୍ତ ସୌନ୍ଦର୍ଯ୍ୟ ଯାହାକୁ ଆଶ୍ରୟ କରି ରହିଛନ୍ତି ତେଣୁ ଅକ୍ରୁର ଏଇଭଳି ମନନ କରିକି ଯାଇଛନ୍ତି। ଆଉ ଭାଗବତମରେ ସେସବୁ ରସ ସୁନ୍ଦରକୁ ଆସ୍ୱାଦନ କରାଯାଇଛନ୍ତି। ଯେମିତି ଲାବନିଧାମ ରାଧାରାଣୀ ବିଶାଖାଙ୍କୁ କହୁଛନ୍ତି, ଚେତନ ଚେତନ ସେ କଥା ଅଛନ୍ତି, ରାଧାରାଣୀ ବିଶାଖାଙ୍କୁ ଯେଉଁ କଥା କହିଛନ୍ତି, ଯେମିତି ସେ ରୂପର ଆସ୍ୱାଦନ ଯେମିତି କରୁଛନ୍ତି, ରାଧାରାଣୀ ଭଗବାନ ଶ୍ରୀକୃଷ୍ଣଙ୍କ ରୂପକୁ ଆସ୍ୱାଦନ କରନ୍ତି, ଠିକ୍ ସେଭଳି ଚୈତନ୍ୟ ମହାପ୍ରଭୁ ଭଗବାନଙ୍କ ରୂପକୁ ଆସ୍ୱାଦନ କରିଛନ୍ତି। ରାଧାରାଣୀ ବିଶାଖାଙ୍କୁ ଯେମିତି ଭଗବାନଙ୍କର ସୌନ୍ଦର୍ଯ୍ୟ ଲାବଣ୍ୟ ଧାମନ ବିଷୟରେ ଯେମିତି ବର୍ଣ୍ଣନା କରୁଛନ୍ତି, ମହାପ୍ରଭୁ ସେମିତି ବିଶାଖାଙ୍କୁ ସେଭଳି ବର୍ଣ୍ଣନା କରୁଛନ୍ତି। ବିଶାଖା କିଏ? ମହାପ୍ରଭୁଙ୍କ ଲୀଳାରେ ସ୍ୱରୂପ ରାମାନନ୍ଦ ରାୟ ନା, ରାମାନନ୍ଦ ରାୟ ସ୍ୱରୂପ ରାମାନନ୍ଦ ରାୟ, ତେଣୁ ମହାପ୍ରଭୁ ସେମିତି ରାମାନନ୍ଦ ରାୟଙ୍କୁ ସେଭଳି ବର୍ଣ୍ଣନା କରିଛନ୍ତି। ସେ ଶ୍ଳୋକରେ ଦେଖନ୍ତୁ କେତେ ସୁନ୍ଦର, ଇଏ ଗୋବିନ୍ଦ ଲୀଳାମୂର୍ତ୍ତରେ ନବାମ୍ବୁଧଲ ସଦ୍ୟୋତୀର୍ ନବତଡ଼ିତ ମନଙ୍ଗରାହ ମନଙ୍ଗ୍ୟାମ୍ବର ସୁଚିତ୍ର ମୁରତି ସ୍ଫୁରତ ଚରତ ମନ୍ଦ ଚନ୍ଦ୍ରାନନ ମୟୂର ଦଳ ଭୂଷିତ ସୁଭଗତାର ହାର ପ୍ରଭା ସମେ ମଦନ ମୋହନ ସଖୀ ତନୋତି ନେତ୍ର ସ୍ପୃହମ ସମେ ମଦନ ମୋହନ ସଖୀ ତନୋତି ନେତ୍ର ସ୍ପୃହମ। ଦେଖନ୍ତୁ ଏଇ ଏଇ ଶ୍ଳୋକରେ କ'ଣ ହେଲା, ନେତ୍ର ସ୍ପୃହମ ସେ କହିଲେ ନା ଅକ୍ରୁର ଚିନ୍ତା କରୁଛନ୍ତି, ମୋର ଦୃଷ୍ଟିର ଏଇଟା ହେଉଛି ସାର୍ଥକତା, ଚକ୍ଷୁର ଏଇଟା ହେଉଛି ସାର୍ଥକତା, ମୋ ଚକ୍ଷୁ ସଫଳ ହେଇଯିବ। ରାଧାରାଣୀ ସେଭଳି କହୁଛନ୍ତି ନେତ୍ର ସ୍ପୃହମ, ଏଇଟା ହେଉଛି ମୋ ନେତ୍ରର ସ୍ପୃହା ଆକାଂକ୍ଷା, ସମେ ମଦନ ମୋହନ ସଖୀ ତନୋତି ନେତ୍ର ସ୍ପୃହମ, ମୋ ନେତ୍ରକୁ ପୁରା ଆକର୍ଷିତ କରୁଛି ସେ ରୂପ। ଗୋବିନ୍ଦ ଲୀଳାମୂର୍ତ୍ତର ଏଇ ଶ୍ଳୋକ ଚୈତନ୍ୟ ଚନ୍ଦ୍ର କଥା ଅଛନ୍ତି, ଠିକ୍ ଏହାର ବର୍ଣ୍ଣନା ଦେଖନ୍ତୁ, ଏଇ ଶ୍ଳୋକକୁ ଆମେ ଶୁଣିବା, ଏ ଶ୍ଳୋକର ବହୁତ ସୁନ୍ଦର ବର୍ଣ୍ଣନା ଅଛି, କିନ୍ତୁ ମହାପ୍ରଭୁ ଯେଉଁ ଆସ୍ୱାଦନ କରୁଥିଲେ ଏ ଲାବଣ୍ୟ ଧାମନ ଯାହାକୁ ଅକ୍ରୁର ଚିନ୍ତନ କରୁଛନ୍ତି, ମହାପ୍ରଭୁ ଆସ୍ୱାଦନ କରୁଛନ୍ତି ଠିକ୍ ସେଭଳି। କୃଷ୍ଣଦାସ କବିରାଜ ଗୋସ୍ୱାମୀ ସେ କଥା କହୁଛନ୍ତି, ନବଘନ ସ୍ନିଗ୍ଧ ବର୍ଣ୍ଣ ଦଳିତାଞ୍ଜନ ଚିକଣ ନବଘନ ସ୍ନିଗ୍ଧ ବର୍ଣ୍ଣ ଦଳିତାଞ୍ଜନ ଚିକଣ ଇନ୍ଦିବର ନିନ୍ଦି ସୁକୋମଳ ଇନ୍ଦିବର ନିନ୍ଦି ସୁକୋମଳ ଜିନି ଉପମାନ ଗଣ ହରେ ସବର ନେତ୍ର ମନ ଜିନି ଉପମାନ ଗଣ ହରେ ସବର ନେତ୍ର ମନ କୃଷ୍ଣ କାନ୍ତି ପରମ ପ୍ରବଳ କୃଷ୍ଣ କାନ୍ତି ପରମ ପ୍ରବଳ। ଏ ଗୋବିନ୍ଦ ଲୀଳାମୂର୍ତ୍ତର ଯେଉଁ ଶ୍ଳୋକ ତାରି ହେଉଛି ଅନୁବାଦ, ରାଧାରାଣୀ କହୁଛନ୍ତି କାହାକୁ, ବିଶାଖାଙ୍କୁ, ରାଧାରାଣୀ ବିଶାଖାଙ୍କୁ କହୁଛନ୍ତି, ବିଶାଖା ହେଉଛନ୍ତି ରାମାନନ୍ଦ ରାୟ, ରାୟ ରାମାନନ୍ଦ। ଏଇ ଲାବଣ୍ୟ ଧାମନ ଅକ୍ରୁର ଯେଉଁ ଚିନ୍ତା କରୁଛନ୍ତି ଠିକ୍ ଏଇ ଚିନ୍ତନ ରାଧାରାଣୀ ସେଭଳି ବିଶାଖାଙ୍କ ଆଗରେ କହୁଛନ୍ତି, କିଭଳି ନା ନବଘନ ସ୍ନିଗ୍ଧ ବର୍ଣ୍ଣ ଦଳିତାଞ୍ଜନ ଚିକ୍କଣ, ନବଘନ ସ୍ନିଗ୍ଧ ବର୍ଣ୍ଣ ଦଳିତାଞ୍ଜନ ଚିକ୍କଣ, କେତେ ସୁନ୍ଦର ବର୍ଣ୍ଣନା, ନବଘନ ମାନେ ନୂତନ ମେଘ ଯେତେବେଳେ ଆସେ, ନବଘନ ସ୍ନିଗ୍ଧ ବର୍ଣ୍ଣ ଅତି ସୁନ୍ଦର ସ୍ନିଗ୍ଧ, ଅତି କ'ଣ କୁହାଯିବ ସ୍ନିଗ୍ଧ ମାନେ କ'ଣ, ତାର ଇଂଲିଶରେ କ'ଣ ଲେଖା ହେଇଛି ଦେଖିଲେ, ସ୍ନିଗ୍ଧ ବର୍ଣ୍ଣ ଏବଂ ଆଟ୍ରାକ୍ଟିଭ, ଆଚ୍ଛା ବହୁତ ଆକର୍ଷଣୀୟ, ଦଳିତାଞ୍ଜନ ଚିକ୍କଣ, ଭଗବାନ ଶ୍ରୀକୃଷ୍ଣଙ୍କ ରୂପଟା ହେଉଛି ସେୟା, ଦଳିତ ଅଞ୍ଜନ ଚିକ୍କଣ, ଦଳିତ ଅଞ୍ଜନଠୁ ଆହୁରି ଚିକ୍କଣ, ଆହୁରି ପ୍ରଭୁ ଲେଖିଛନ୍ତି ପଲିସ ଦେଖୁନାହାନ୍ତି, ପଲିସ ଲେଖିଛନ୍ତି ପ୍ରଭୁ, ଦଳିତ ଅଞ୍ଜନ ମାନେ ଆଖିରେ ଯେଉଁ ଅଞ୍ଜନ ଲଗାଯାଏ ଅଞ୍ଜନଟା କେତେ ଚିକ୍କଣ, ତାଠୁ ଆହୁରି ଚିକ୍କଣ, ମାନେ ଭଗବାନଙ୍କ ରୂପର ଇ କ'ଣ ଆଭାଟା ସେଇଭଳି, ଭଗବାନଙ୍କ ସ୍ୱରୂପଟା ସେୟା, ଭଗବାନଙ୍କ ସୌନ୍ଦର୍ଯ୍ୟଟା ସେୟା, ଏବଂ ଇନ୍ଦିବର ନିନ୍ଦି ସୁକୋମଳ, ଇନ୍ଦିବର ନିନ୍ଦି, ଇନ୍ଦିବର ମାନେ ନୀଳପଦ୍ମ, ନୀଳପଦ୍ମଠୁ ଆହୁରି ସୁକୋମଳ ଭଗବାନଙ୍କର ଅଙ୍ଗ। ଇନ୍ଦିବର ନିନ୍ଦି ସୁକୋମଳ। ଏବଂ ଏତିକି କହିକି ମହାପ୍ରଭୁ ଏଥିରେ ସନ୍ତୁଷ୍ଟ ହେଉନାହାନ୍ତି, ମହାପ୍ରଭୁ ସନ୍ତୁଷ୍ଟ ହେଉନାହାନ୍ତି। ଯେମିତି ରାଧାରାଣୀ ବିଷୟ କହିକି ସନ୍ତୁଷ୍ଟ ହେଉନଥିଲେ, ମହାପ୍ରଭୁ ସନ୍ତୁଷ୍ଟ ହେଉନାହାନ୍ତି। ସେଥିପାଇଁ କହୁଛନ୍ତି, ଯିନି ଉପମାନ ଗଣ ହରେ ସବାର ନେତ୍ରମନ କୃଷ୍ଣକାନ୍ତି ପରମ ପ୍ରବଳ, କୃଷ୍ଣକାନ୍ତି ପରମ ପ୍ରବଳ। ଯିନି ଉପମାନ ଗଣ ହରେ ସବାର ନେତ୍ରମନ, ଏଇ ଯେଉଁ ଉପମା ସବୁ ଦିଆଯାଇଛି, ଏଇ ଯେଉଁ ନବଘନ ସ୍ନିଗ୍ଧବର୍ଣ୍ଣ, ଦଳିତାଞ୍ଜନ ଚିକ୍କଣ, ଇନ୍ଦିବର ନିନ୍ଦି, ଏଇସବୁ ଉପମା ଦିଆଯାଇଛି, ପ୍ରକୃତରେ ଏ ଉପମା ତାଙ୍କ ପାଇଁ ପ୍ରଯୁଜ୍ୟ ନୁହଁ। ଏଠୁ କହୁଛନ୍ତି ସେୟା, ଯିନି ଉପମାନ ଗଣ ହରେ ସବାର ମନ ନେତ୍ର ମନ, ଏଇ ଯେଉଁ ଉପମା ଦିଆଯାଇଛି ଏଗୁଡ଼ାକ, ଯେମିତି ଆମର ଆଚାର୍ଯ୍ୟମାନେ କୁହନ୍ତି, ଜଗତରେ ଆଉ କୌଣସି ଶ୍ରେଷ୍ଠ ଉପମା ଦେବା ପାଇଁ ଶ୍ରେଷ୍ଠ ବସ୍ତୁ ନାହିଁ, ଉପମା ଦେଲା ଭଳି ଶ୍ରେଷ୍ଠ ବସ୍ତୁ ନାହିଁ ବୋଲି ଏଇ ବସ୍ତୁଗୁଡ଼ାକୁ ଦିଆଯାଇଛି। ପ୍ରକୃତରେ ଆମର ଗୁରୁଦେବ ସେ କଥା ହିଁ କୁହନ୍ତି, ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ପ୍ରକଟ ହୋଇଯାଇଛନ୍ତି ସେ ସମୟରେ ଚନ୍ଦ୍ର ମଧ୍ୟ ଦୁଃଖ ପ୍ରକାଶ କରିଛି, ଲୁଚି ଯାଇଛି, ମାନେ ନିଜେ କ'ଣ କୁହାଯିବ, ନିଜକୁ ଇନଫେରିଅର୍, କ'ଣ ଓଡ଼ିଆରେ କ'ଣ, ମାନେ ନିଜକୁ ସଙ୍କୁଚିତ ବିଚାର, ଅତି ନୀଚ ବିଚାର, ଆରେ କୃଷ୍ଣଙ୍କ ସୌନ୍ଦର୍ଯ୍ୟ ତୁଳନାରେ ମୁଁ କ'ଣ, ମୁଁ କିଛି ନୁହଁ। ଗୁରୁଦେବ ଆମର କହିଛନ୍ତି, ସେଥିପାଇଁ ଚନ୍ଦ୍ର ଲୁଚି ଯାଏ, ସେଥିପାଇଁ ପ୍ରତିଦିନ 15 ଦିନ ସେ କ'ଣ କ୍ଷୟ ହୋଇଯାଏ, ଯଦି ଅଲଗା କାରଣ ବି ତା'ର ଅଛି, କିନ୍ତୁ ଇଏ ବି ଗୋଟେ କାରଣ, ଚନ୍ଦ୍ର ଭଗବାନ ଶ୍ରୀକୃଷ୍ଣ ଦେଖି ଏଭଳି କ'ଣ ନିଜକୁ ଅପମାନିତ ବୋଧ କରେ, ନିଜକୁ ଅତି ହୀନ ବିଚାର କରେ। ସବୁ ଜିନିଷ ପଦ୍ମ ବି ସେୟା, ନୀଳପଦ୍ମ ସେୟା, ମାନେ ଏମାନେ ସମସ୍ତେ ଭଗବାନ ଶ୍ରୀକୃଷ୍ଣଙ୍କୁ ଯେତେବେଳେ ସେମାନେ ସହିତ ତୁଳନା କରାଯାଉଛି, ଏମାନେ ସବୁ ନିଜକୁ ଦୁଃଖ ପ୍ରକାଶ, ଆରେ ଆମ ସହିତ ଭଗବାନଙ୍କୁ ତୁଳନା କରୁଛନ୍ତି, ଏମାନେ ଦୁଃଖ ପ୍ରକାଶ କରନ୍ତି, ଆମେ କ'ଣ ଭଗବାନଙ୍କ ସହିତ ସମକକ୍ଷ ହୋଇପାରିବୁ। ଏଇଠି ଶିଖିଥାଏ, ଯିନି ଉପମାନ ଗଣ ହରେ ସଭା ନେତ୍ର ମନ, ସମସ୍ତଙ୍କର ନେତ୍ର ଏବଂ ମନକୁ ହରଣ କରୁଛି। ଲାବଣ୍ୟ ଧାମ୍ନ ଯାହା ଆମେ ଶୁଣୁଛେ, ସମସ୍ତଙ୍କର ନେତ୍ର, ଚକ୍ଷୁ ଏବଂ ମନକୁ ହରଣ କରୁଛି ଭଗବାନ ଶ୍ରୀକୃଷ୍ଣଙ୍କ ସେ ରୂପ। ଆଚ୍ଛା, ଆମର କ'ଣ ହରଣ କରୁଛି ନା, କାହିଁକି ହରଣ କରୁନି, କାରଣ ଆମେ କଳୁଷିତ ହୃଦୟ ବିଶିଷ୍ଟ, ସେଥିପାଇଁ ଭଗବାନଙ୍କୁ ଦର୍ଶନ କରିବା ଆମେ ଦର୍ଶନ କରିପାରୁନା କଥା ଆମେ ସେକଥା ହିଁ ଶୁଣୁଥିଲେ। ସେ କଥା ହିଁ ରାଧାରାଣୀ କହୁଛନ୍ତି, କହ ସଖୀ କି କରି ଉପାୟ, କହ ସଖୀ କି କରି ଉପାୟ, କୃଷ୍ଣାଦ୍ଭୁତ ବୋଲାହକ ମୋର ନେତ୍ର ଚାତକ, କୃଷ୍ଣାଦ୍ଭୁତ ବୋଲାହକ ମୋର ନେତ୍ର ଚାତକ, ନା ଦେଖି ପି ଆସେ ମରି ଯାୟ, ନା ଦେଖି ପି ଆସେ ମରି ଯାୟ। ରାଧାରାଣୀ କହୁଛନ୍ତି, କହ ସଖୀ କି କରି ଉପାୟ, ଠିକ୍ ମହାପ୍ରଭୁ ସେ କଥା ହିଁ କହୁଛନ୍ତି, ରାଧାରାଣୀଙ୍କ ଭାବରେ ରାମାନନ୍ଦଙ୍କୁ କହୁଛନ୍ତି, କହ ସଖୀ କି କରି ଉପାୟ, କୃଷ୍ଣାଦ୍ଭୁତ ବଲାହକ, କୃଷ୍ଣ ଗୋଟେ ଅଦ୍ଭୁତ ବଲାହକ, ବଲାହକ ମାନେ ମେଘ, ଅଦ୍ଭୁତ ମେଘ, ମୋର ନେତ୍ର ଚାତକ, କୃଷ୍ଣ ଯଦି ମେଘ ହେଲେ ମୋ ନେତ୍ର କ'ଣ, ମୋ ନେତ୍ର ହେଉଛି ଚାତକ। ଦେଖୁନାହିଁ ଦୃଷ୍ଟିର ସାର୍ଥକ, ତାଙ୍କର ଯେଉଁ ଚିନ୍ତା କରୁଛନ୍ତି, ମୋ ଦୃଷ୍ଟିର ଏଇଟା ହେଉଛି ସଫଳ ସଫଳତା, ଦୃଷ୍ଟି ସାର୍ଥକ ହେଇଛି ମୁଁ ସେ କ'ଣ ଭଗବାନଙ୍କ ରୂପକୁ ଦର୍ଶନ କରିକି, ଭଗବାନଙ୍କ ରୂପ ଏ ସମସ୍ତଙ୍କର ନେତ୍ର ଆଉ ମନକୁ ସେଭଳି ଆକର୍ଷଣ କରେ। କୃଷ୍ଣାଦ୍ଭୁତ ବଲାହକ ମୋର ନେତ୍ର ଚାତକ, ମୋ ନେତ୍ର ହେଉଛି ଚାତକ ଭଳି, ଚାତକ କ'ଣ ଜଳ ପିଏ କି, ଆମେ ଶିକ୍ଷାଷ୍ଟମ କ୍ଲାସ୍ ଆଲୋଚନା କରୁଥିଲେ ନା, ତଳେ ଜଳାଶୟ ବହୁତ ଅଛି, କେତେ ପ୍ରକାର ଜଳ ଅଛି ତଳେ, କୂଅର ଜଳ ଅଛି, ପୋଖରୀ ଜଳ ଅଛି, ଗାଡ଼ିଆ ଜଳ ଅଛି, ନଳୀ ନଦୀ ନାଳର ଜଳ ଅଛି, କିନ୍ତୁ କୌଣସି ଜଳକୁ ସେ ପାନ କରେ ନା, ଅପେକ୍ଷା କରିଥାଏ କେବଳ କେତେବେଳେ ବର୍ଷା ହେବ, ବର୍ଷା ଜଳକୁ ସେ ପାନ କରିବ। ଭଗବାନଙ୍କ ରୂପ ସହିତ ଯେଉଁ ନିଜର ଚକ୍ଷୁକୁ ଏଭଳି ଯେଉଁ ତୁଳନା କରୁଛନ୍ତି ରାଧାରାଣୀ, ଭଗବାନଙ୍କ ରୂପ ହେଉଛନ୍ତି ମେଘ, ମୋ ଚକ୍ଷୁ ହେଉଛି ଚାତକ, ଆଉ ପିଆସେ ମରିଯାଏ, ନ ଦେଖିକି ଭଗବାନଙ୍କ ରୂପକୁ ନ ଦେଖି ଚାତକର ଅବସ୍ଥା ମେଘ ନ ପାଇ ଯେମିତି ଗୋଟେ କୁହନ୍ତି ଯେମିତି ଟର 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 କରୁଥାଏ, ଠିକ୍ ସେଭଳି ଆମେ ନ ଦେଖି ଭଗବାନ ଶ୍ରୀକୃଷ୍ଣ ନ ଦେଖି ଆଚ୍ଛା ରାଧାଣୀ କ'ଣ କୃଷ୍ଣ ଦେଖୁନଥିଲେ, ଗୋପୀମାନେ କ'ଣ କୃଷ୍ଣ ଦେଖୁନଥିଲେ, ସେମାନେ ଯେଉଁ ଗୋଟେ ମୁହୂର୍ତ୍ତ ଯେଉଁ ବିଚ୍ଛେଦ ତାଙ୍କୁ ଏତେ ଆଘାତ ଦେଉଥିଲା, ସ୍ୱଳ୍ପ ସମୟର ବିଚ୍ଛେଦକୁ ସେମାନେ ସହ୍ୟ କରିପାରୁନଥିଲେ, ସେମାନଙ୍କର ଏଇଭଳି ଚିନ୍ତନ ଥିଲା, ନା ଦେଖି ପିଆସେ ମରିଯାଏ, ସେଭଳି ନ ଦେଖିକି ପିଆସ ହେଇକି ପିଆସ କ'ଣ ତୃଷ୍ଣାରେ ମୃତ୍ୟୁବରଣ କରୁଛି। ଅକୃ ସେ କଥା ହିଁ ଚିନ୍ତା କରୁଛନ୍ତି, ଲାବଣ୍ୟ ଧାମ୍ନ। ଆଚ୍ଛା ଆଉ କ'ଣ କହୁଛନ୍ତି ରାଧାଣୀ, ସଦାମିନୀ ପୀତାମ୍ବର ସ୍ଥିର ନହେଁ ନିରନ୍ତର, ସଦାମିନୀ ପୀତାମ୍ବର ସ୍ଥିର ନହେଁ ନିରନ୍ତର, ମୁକ୍ତାହାର ବକ ପାନ୍ତି ଭାଲ, ମୁକ୍ତାହାର ବକ ପାନ୍ତି ଭାଲ, ଇନ୍ଦ୍ରଧନ ଶିଖି ପାଖା ଉପରେ ଦିଅଛେ ଦେଖା, ଇନ୍ଦ୍ରଧନ ଶିଖି ପାଖା ଉପରେ ଦିଅଛେ ଦେଖା, ଆର୍ଧନୁ ବୈଜୟନ୍ତୀ ମାଲ, ଆର୍ଧନୁ ବୈଜୟନ୍ତୀ ମାଲ।
ଅକୃ କିଭଳି ଚିନ୍ତା କରୁଛନ୍ତି, ରାଧାଣୀଙ୍କ ଚିନ୍ତା ଦେଖନ୍ତୁ, ଚୈତନ୍ୟ ମହାପ୍ରଭୁଙ୍କ ଚିନ୍ତା ଦେଖନ୍ତୁ, ଶୁଦ୍ଧ ଭକ୍ତମାନଙ୍କର ଇଏ ହେଉଛି ଚିନ୍ତା। ଶୁଦ୍ଧ ଭକ୍ତମାନେ ଏଇଭଳି ଭଗବାନଙ୍କୁ ଚିନ୍ତନ କରିପାରନ୍ତି, ଆମର ସେଇଟା ସମ୍ଭବ ନୁହଁ ଯାହା ଆମେ ଆରମ୍ଭରୁ ଶୁଣିଥିଲେ। ଆମେ ଏଇଭଳି ଶ୍ରବଣ କରିକି, ଯାହା ଗୁରୁଦେବ କୁହନ୍ତି ଆଚାର୍ଯ୍ୟମାନେ ଭାଗବତମରେ ଶାସ୍ତ୍ରମାନଙ୍କରେ ଚୈତନ୍ୟ ଚରିତ୍ରରେ କେତେ ସୁନ୍ଦର ସବୁ ବର୍ଣ୍ଣନା ଅଛନ୍ତି, ଭଗବାନଙ୍କ ରୂପର ବର୍ଣ୍ଣନା, ଭଗବାନଙ୍କର ଗୁଣର ବର୍ଣ୍ଣନା, ଭଗବାନଙ୍କ ଲୀଳାର ବର୍ଣ୍ଣନା, ଇଏ ତ ହେଉଛି ଭକ୍ତଙ୍କର ଜୀବନ। ଆମେ ତା ଭିତରେ ପ୍ରବେଶ କରିପାରୁନେ, ଆସ୍ୱାଦନ କରିପାରୁନେ, ଆମେ ବୁଝିପାରୁନେ। ଶ୍ରବଣ କଲେ ଧୀରେ 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 ସେଇଟା ଆସ୍ୱାଦ୍ୟ ବସ୍ତୁ ହେବ। ଶ୍ରବଣ କରିବା ସେଇଟା କୃତ୍ରିମ ଭାବେ ହେଇପାରେ, କିନ୍ତୁ ଧୀରେ ଧୀରେ ଆସ୍ୱାଦନ କରି ଯେତେବେଳେ ଆମେ ଭଜନ କରୁଛୁ, ସମସ୍ତେ ଭଜନ କରୁଛନ୍ତି ନା, ଭଜନ ନିରପରାଧ ଭଜନ ହେଲେ, ନିଷ୍କାମ ସେବା ହେଲେ, ସେ ସବୁ ଆସ୍ୱାଦନୀୟ ବସ୍ତୁ ହେବ। ଲାବଣ୍ୟ ଧାମ୍ନ ଭବିତ ଅବଲମ୍ବନମ ମହ୍ୟ ନନଶସ୍ୟାତ୍ ଫଳମ ଅଞ୍ଜସାମ ଦୃଶ, ସେ କଥା ହିଁ। ସୌଦାମିନୀ ପୀତାମ୍ବର ସ୍ଥିର ନହେ ନିରନ୍ତର, ସୌଦାମିନୀ ପୀତାମ୍ବର ଭଗବାନଙ୍କର ତ ରୂପ ଆମେ ଶ୍ରବଣ କରୁଛେ, ଆସ୍ୱାଦନ କରୁଛେ, ସୌଦାମିନୀ ପୀତାମ୍ବର ଭଗବାନ ଶ୍ରୀକୃଷ୍ଣଙ୍କୁ ମେଘ ସହିତ ତୁଳନା କଲେ ରାଧାରାଣୀ, ଏବଂ ଯେଉଁ ପୀତାମ୍ବର ଧାରଣ କରିଛନ୍ତି ସେଇଟା ହେଉଛି ସୌଦାମିନୀ ସହିତ, ସୌଦାମିନୀ ମାନେ ବିଜୁଳି, ମେଘ ଭିତରେ କୃଷ୍ଣ ରୂପୀ ମେଘ ଭିତରେ ବିଜୁଳି ହେଉଛି ସୌଦାମିନୀ, ଏ କ'ଣ ପୀତାମ୍ବର ମାନେ କିଭଳି ଆସ୍ୱାଦନ ହେଉଛି ଦେଖନ୍ତୁ। ଆଉ ସ୍ଥିର ନହେ ନିରନ୍ତର, ପୀତାମ୍ବରଟା ସ୍ଥିର ରହୁନି, ସ୍ଥିର ରହୁନି, ଆମ ତ ବସ୍ତ୍ର ପିନ୍ଧି ଯେ ସ୍ଥିର ରହୁଛି, ଭଗବାନଙ୍କ ପୀତାମ୍ବର କାହିଁକି ସ୍ଥିର ରହୁନି, କାରଣ ଭଗବାନ ଏତେ କ୍ଷିପ୍ର ବେଗରେ ସେ ପୀତାମ୍ବରକୁ ଦୋହଲଉଛନ୍ତି, ସେ ପୀତାମ୍ବର ସ୍ଥିର ରହୁନି, ଭଗବାନ ଭଗବାନଙ୍କର ସ୍ଥିର, ସେ ଖେଳକୁଦ କରୁଛନ୍ତି ନା, ତେଣୁ ସେ ପୀତାମ୍ବର ବି ତାଙ୍କ ଦେହରେ ଦୋଳାୟମାନ ହେଉଛି, ହଲୁଛି, ସ୍ଥିର ରହୁନି। ଯେମିତି ବିଜୁଳି, ବିଜୁଳି କ'ଣ ଗୋଟେ ଜାଗାରେ ସ୍ଥିର ରହିକି ସେ ତୁଳନା ଦେଉଛନ୍ତି ରାଧାଣୀ, ସେଥିପାଇଁ ବିଜୁଳି ଯେମିତି ଗୋଟିଏ ସ୍ଥାନରେ ସ୍ଥିର ରହେ ନା, ସେଭଳି ଭଗବାନଙ୍କର ଶରୀରରେ ପୀତାମ୍ବର ସେଭଳି ସ୍ଥିର ରହୁନି। ଏବଂ ମୁକ୍ତାହାର ବକପାନ୍ତି ଭାଲ, ବକପାଙ୍କ୍ତି, ବକପାଙ୍କ୍ତି ମାନେ ବଗ, ବଗ ମାନେ ଯେଉଁ ପଙ୍କ୍ତି ହେଇକି ଯାଆନ୍ତି ଉଡ଼ିକି, ସେ ବଗମାନଙ୍କର ପଙ୍କ୍ତି ସେଇଟା କ'ଣ, ସେଇଟା ହେଉଛି ମୁକ୍ତାର ହାର, ଭଗବାନ ଯେଉଁ ମୁକ୍ତା ହାର ପିନ୍ଧିଛନ୍ତି ସେଇଟା ହେଉଛି ବକପାଙ୍କ୍ତି, ନୀଳ ଆକାଶରେ ବିଜୁଳି ମାରୁଛି ଏବଂ ବକପାନ୍ତି, ବକ ମାନେ କ'ଣ ପଙ୍କ୍ତି ହେଇକି ଉଡ଼ିକି ଯାଉଛନ୍ତି, ଆମର ଆସ୍ୱାଦନ ହେବ କହିବା ତଥ୍ୟ ଯେ ଆମେ କଥା ଆରମ୍ଭରୁ ସେ କଥା ଶୁଣିଥିଲେ। ଆମକୁ ଯଦି କୁହାଯିବ ଭଗବାନଙ୍କ ରୂପକୁ ବର୍ଣ୍ଣନା କର, ଆମେ କ'ଣ ବର୍ଣ୍ଣନା କରିବା କହୁନାହାନ୍ତି, କୁହାହେବ ନିଜ ବାକ୍ୟରେ ବର୍ଣ୍ଣନା କର, ନିଜ ବାକ୍ୟରେ ତାକୁ ବ୍ୟାଖ୍ୟା କର, ବ୍ୟାଖ୍ୟା କରିପାରିବା ନା, ଆମେ ତ କିଛି ଜାଣିନେ ନା, କ'ଣ ଜାଣିଛେ, ଆସ୍ୱାଦନ ହେବ ଆଚାର୍ଯ୍ୟମାନଙ୍କ କୃପାରୁ, ସେମାନେ ଆସ୍ୱାଦନ କରିଛନ୍ତି, ରାଧାଣୀ ଯେମିତି ଆସ୍ୱାଦନ କରିଛନ୍ତି, ଆପଣ ଦେଖୁନାହାନ୍ତି ରାଧାରାଣୀ ଯେଉଁ ଆସ୍ୱାଦନ କରିଛନ୍ତି, କୃଷ୍ଣଦାସ କବିରାଜ ଗୋସ୍ୱାମୀ ଯଦି ଆମକୁ ଏଇଟା ନ ଦେଇଥାନ୍ତେ ଆମେ ଜାଣିଥାନ୍ତେ ନା, କୁହନ୍ତୁ
ଭଗବାନଙ୍କ ରୂପଟା ହେଉଛି ଏଇଭଳି, ଭଗବାନଙ୍କ ରୂପକୁ ଏଇଭଳି ରାଧାରାଣୀ ଆସ୍ୱାଦନ କରୁଥିଲେ, ଭକ୍ତମାନେ ଏଭଳି ଆସ୍ୱାଦନ କରୁଥିଲେ, ଅକ୍ରୁ ଏଭଳି ଚିନ୍ତନ କରିକରି ଯାଉଛନ୍ତି। ଯେତେବେଳେ ଶାସ୍ତ୍ରରେ ନଥାନ୍ତା ଆମେ ଜାଣିଥାନ୍ତେ ନା, ନା ଆମ ମନରେ କ'ଣ ଏଭଳି ଆସ୍ୱାଦନ କଲାଭଳି କ'ଣ ଏଭଳି ଶବ୍ଦ ଆସନ୍ତା, ଏଭଳି ଚିନ୍ତନ ଆସନ୍ତା, କେବେ ବି ଆସନ୍ତାନି। ସେ କଥା କହୁଛନ୍ତି ମୁକ୍ତାହାର ବକପାନ୍ତି ଭାଲ। ମୁକ୍ତାହାର ହେଉଛି ଗଳାର ଯେଉଁ ହାର ଅଛି ସେଇଟା ହେଉଛି କ'ଣ ମୁକ୍ତାହାର, ସେଇଟା ହେଉଛି ବକପାନ୍ତି, ବଗର ଉଡ଼ା ଉଡ଼ି ଯାଉଛନ୍ତି ସେଇଟା ପଙ୍କ୍ତି ଆକାରରେ ହେଉଛନ୍ତି। ଆଚ୍ଛା ଆଉ କ'ଣ କହୁଛନ୍ତି, ଇନ୍ଦ୍ରଧନୁ ଶିଖି ପାଖା ଉପରେ ଦିଆଛେ ଦେଖା ଆର୍ ଧନୁ ବୈଜୟନ୍ତୀ ମାଲ। ପୁଣି ମେଘରେ ଇନ୍ଦ୍ରଧନୁ ଦେଖାଯାଏ। ଇନ୍ଦ୍ରଧନୁ କ'ଣ, ଦୁଇଟି ଜିନିଷକୁ ଇନ୍ଦ୍ରଧନୁ ସହିତ ତୁଳନା କରିଛନ୍ତି। ଇନ୍ଦ୍ରଧନୁ ଶିଖି ପାଖା ମୟୂର ପିଛ ଯେଉଁ ଧାରଣ କରିଛନ୍ତି ସେ ଗୋଟେ ଇନ୍ଦ୍ରଧନୁ, ଏବଂ ଦ୍ୱିତୀୟ ହେଉଛି ବୈଜୟନ୍ତୀ ମାଲା। ବୈଜୟନ୍ତୀ ମାଲା ହେଉଛି ଇନ୍ଦ୍ରଧନୁ। ଇନ୍ଦ୍ରଧନୁ ଶିଖି ପାଖା ଉପରେ ଦିଆଛି ଦେଖା, ଉପରେ ଗୋଟେ ଇନ୍ଦ୍ରଧନୁ ଦେଖାହେଲା। ଆପଣ ଦେଖିଥିବେ ବେଳେବେଳେ ଦୁଇଟା ଇନ୍ଦ୍ରଧନୁ ପଡ଼ିଥାଏ, ଦେଖିଛନ୍ତି ନା, ମେଘ ସମୟରେ ଗୋଟେ ଇନ୍ଦ୍ରଧନୁ ତ ପ୍ରାୟ ବେଳେବେଳେ ଦୁଇଟା ଇନ୍ଦ୍ରଧନୁ ପଡ଼ିଥାଏ, ପ୍ରାୟ ଭକ୍ତ ଦେଖିଥିବେ। ତ ଗୋଟେ ହେଉଛି ଉପର ଇନ୍ଦ୍ରଧନୁ ହେଉଛନ୍ତି ଶିଖି ପାଖା, କାରଣ ସେଠି ବି ବହୁତ କଲର୍ ଅଛି ନା, ମୟୂର ପଛ ଭିତରେ ବହୁତ କଲର୍ ଅଛି କି ନାହିଁ, ଅଛି, ସେଠି ଇନ୍ଦ୍ରଧନୁ ସହିତ ତୁଳନା କରୁଛନ୍ତି। ଦ୍ୱିତୀୟ ଇନ୍ଦ୍ରଧନୁ ହେଉଛନ୍ତି ବୈଜୟନ୍ତୀ ମାଳା, ବୈଜୟନ୍ତୀ ମାଳା ଯିଏକି ପାଞ୍ଚଟା ସୁଗନ୍ଧିତ ପୁଷ୍ପର ସମାହାର, ସେ ହେଉଛି ବୈଜୟନ୍ତୀ ମାଳା। ତେଣୁ ବୈଜୟନ୍ତୀ ମାଳା ଇଏ ହେଉଛି ଦୁଇଟା ଇନ୍ଦ୍ରଧନୁ, ଭଗବାନଙ୍କ ଶରୀରକୁ ଏଇଭଳି ଚିନ୍ତନ କରୁଛନ୍ତି, ଏଇଭଳି ସେ ଆସ୍ୱାଦନ କରୁଛନ୍ତି ରାଧାରାଣୀ ଶ୍ରୀଅଙ୍ଗକୁ। ଆଚ୍ଛା ଆଉ କ'ଣ, ତାପରେ କହୁଛନ୍ତି ମୁରଲୀର କଳ ଧ୍ୱନି ମଧୁର ଗର୍ଜନ ଶୁନି, ମୁରଲୀର କଳ ଧ୍ୱନି ମଧୁର ଗର୍ଜନ ଶୁନି, ବୃନ୍ଦାବନେ ନାଚେ ମୟୂର ଚୟ, ବୃନ୍ଦାବନେ ନାଚେ ମୟୂର ଚୟ, ଅକଳଙ୍କ ପୂର୍ଣ୍ଣ କଳ ଲାବଣ୍ୟ ଜ୍ୟୋତ୍ସ୍ନା ଝଲମଲ, ଅକଳଙ୍କ ପୂର୍ଣ୍ଣ କଳ ଲାବଣ୍ୟ ଜ୍ୟୋତ୍ସ୍ନା ଝଲମଲ, ଚିତ୍ର ଚନ୍ଦ୍ରେ ତାହାତେ ଉଦୟ, ଚିତ୍ର ଚନ୍ଦ୍ରେ ତାହାତେ ଉଦୟ। ଏଠି କ'ଣ କହୁଛନ୍ତି, ଭଗବାନଙ୍କର ରୂପକୁ ସତ୍ୟ ଯେମିତି ବର୍ତ୍ତମାନ ଉଦୟ ହୋଇଛନ୍ତି, ପୂର୍ଣ୍ଣଚନ୍ଦ୍ର ଯେମିତି ଉଦୟ ହୋଇଛନ୍ତି, କିନ୍ତୁ ଏଇ ଚନ୍ଦ୍ର ତୁଳନୀୟ ନୁହଁ ଭଗବାନଙ୍କ ରୂପ ସହିତ, କାହିଁକି ଏଇ ଚନ୍ଦ୍ରରେ କଳଙ୍କ ଅଛି। ଆମେ ଯେଉଁ ଚନ୍ଦ୍ର ଦର୍ଶନ କରୁଛେ ଆକାଶରେ, ସେ ଚନ୍ଦ୍ରରେ କଳଙ୍କ ଅଛି, କିନ୍ତୁ ଭଗବାନ ଯେଉଁ ପୂର୍ଣ୍ଣଚନ୍ଦ୍ର ସହିତ ତୁଳନା କରାଯାଉଛି ଭଗବାନଙ୍କୁ, ଭଗବାନଙ୍କ ଶରୀରରେ କୌଣସି କଳଙ୍କ ନାହିଁ, ଏଇ ଚନ୍ଦ୍ରରେ କଳଙ୍କ ଅଛି। ମୁରଲୀର କଲଧ୍ୱନି ମର୍ଜୁର ମଧୁର ଗର୍ଜନ ଶୁନି, ବୃନ୍ଦାବନେ ନାଚେ ମୟୂର ଚୟ, ସେଭଳି ରୂପର ବର୍ଣ୍ଣନା ସହିତ ମୁରଲୀର କଳଧ୍ୱନି, ମୁରଲୀର କଳଧ୍ୱନି ଶୁଣିକି ବୃନ୍ଦାବନ ମୟୂରମାନେ ସତେ ଯେମିତି ବିଚାର କରୁଛନ୍ତି ମେଘ ଗର୍ଜନ ହେଉଛି ମଧୁର, ମେଘ ଗର୍ଜନ କର୍କଶ ସ୍ୱର ନୁହଁ, ମଧୁର କହୁଛନ୍ତି ନା, ବୃନ୍ଦାବନେ ନାଚେ ମଧୁର ଚୟ, ମଧୁର ଗର୍ଜନ ଶୁଣି, ମଧୁର ଗର୍ଜନ ଶୁଣିକି ବୃନ୍ଦାବନ ସବୁ ମୟୂରମାନେ ସବୁ ନୃତ୍ୟ କରୁଛନ୍ତି ଭଗବାନଙ୍କର କ'ଣ ବଂଶୀବାଦନ ଶୁଣିକି। ଅକଳଙ୍କ ପୂର୍ଣ୍ଣକଳ ଲାବଣ୍ୟ ଜ୍ୟୋତ୍ସ୍ନା ଝଲମଲ, ଅକଳଙ୍କ ପୂର୍ଣ୍ଣକଳ ପୂର୍ଣ୍ଣଚନ୍ଦ୍ର, ଅକଳଙ୍କ କଳଙ୍କ ବିହୀନ କଳଙ୍କ ନାହିଁ ଭଗବାନଙ୍କ ତ କଥା ଆମେ ଶୁଣିଥିଲୁ ନା, ସାଢ଼େ ଏକୋଇଶ ନା କେତେଟା, ସାଢ଼େ ବାଇଶ, ସାଢ଼େ ବାଇଶ ପୂର୍ଣ୍ଣଚନ୍ଦ୍ରର ତୁଳନା କରାଯାଇଛି ଭଗବାନଙ୍କ ଶରୀରକୁ। ଗତକାଲି ଶୁଣିଥିଲେ ଗାଲ ଦୁଇଟି, ଦୁଇଟି ଗାଲ ହେଉଛନ୍ତି ଦୁଇଟା ପୂର୍ଣ୍ଣଚନ୍ଦ୍ର, ପୁଣି କପାଳ ହେଉଛି ଗୋଟେ ଅଧା, ପୁଣି ତା ଭିତରେ ପୁଣି ବିନ୍ଦୁ ସିଏ ଗୋଟେ, ତା ମୁହଁ ଭିତରେ ଏତେ ରହିଲାଣି, ପୁଣି ନଖ ଦଶଟା ନଖ, ଦଶ ଦଶ କୋଡ଼ିଏ ହେଲେ ହେଲେନି କି, କୋଡ଼ିଏ ଏକୋଇଶ ବାଇଶ, ବାଇଶ ଅଧେ, ବାଇଶ ଅଧେ, ଆଉ ଗୋଟେ କ'ଣ ହେଲା,
ଦୁଇଟା ଗାଲ ହେଉଛି ଗୋଟେ ଯାହା ବି ଆପଣ କାଲକୁଲେସନ୍ କରିଦେବେ ପଢ଼ିକି, ଏଇ ତ ଆମର ତ ଏଇ ତ ହେଉଛି ଦୁର୍ଦ୍ଦଶା, ଆମେ ଶୁଣିକି ପଢ଼ିଗନି ମନେ ରହୁନି, ଇଏ ହେଉଛି ଆମ ଦୁର୍ଦ୍ଦଶା। ରାଧାରାଣୀ ଆସ୍ୱାଦନ କରୁଥିଲେ, ମହାପ୍ରଭୁ ଆସ୍ୱାଦନ କରୁଥିଲେ, ସେମାନେ ଆସ୍ୱାଦନ କରିବେ ନା ଆମକୁ ଆସ୍ୱାଦନ କରିବେ, କିନ୍ତୁ ଆମକୁ ଏଇଟା ପ୍ରାକ୍ଟିସ୍ କରିବା ପାଇଁ ପଡ଼ିବ, ସେଭଳି ଚିନ୍ତନ କରିବା ଆବଶ୍ୟକ, ସେଭଳି ଶ୍ରବଣ କରିବା ଆବଶ୍ୟକ, ଶ୍ରବଣ କରି ଚିନ୍ତନ କରି ଧୀରେ 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 ସେଇଟା ଆସ୍ୱାଦୀୟ ବସ୍ତୁ ହେବ। ଅକଳଙ୍କ ପୂର୍ଣ୍ଣ କଲ ଲାବଣ୍ୟ ଜ୍ୟୋତ୍ସ୍ନା ଝଲମଲ, ଲାବଣ୍ୟ ଜ୍ୟୋତ୍ସ୍ନା ଝଲମଲ, ତାଙ୍କ ଭଗବାନଙ୍କ ଦେହ ତ ତେଜ ବାହାରେ, ଚିତ୍ରଚନ୍ଦ୍ରରେ ତାହାତେ ଉଦୟ, ସତେ ଯେମିତି ଭଗବାନ ଉଦୟ ହେଇଛନ୍ତି, ଏ କ'ଣ ପୂର୍ଣ୍ଣଚନ୍ଦ୍ର ଉଦୟ ହେଇଛନ୍ତି, ଏଇଭଳି ରାଧାରାଣୀ ଚିନ୍ତନ କରୁଛନ୍ତି। ଏବଂ କିନ୍ତୁ ଦୁର୍ଭାଗ୍ୟ, ନିଜର ଦୁର୍ଭାଗ୍ୟ ପ୍ରକାଶ କରି କହୁଛନ୍ତି ରାଧାରାଣୀ, ମହାପ୍ରଭୁ କହୁଛନ୍ତି ବିଶାଖାଙ୍କୁ, ଲୀଳାମୃତ ବରିଷଣେ ସିଞ୍ଚେ ଚଉଦ ଭୁବନେ, ଲୀଳାମୃତ ବରିଷଣେ ଚିନ୍ତେ ଚଉଦ ଭୁବନେ, ହେ ନ ମେଘ ଯବେ ଦେଖା ଦିଲ, ହେ ନ ମେଘ ଯବେ ଦେଖା ଦିଲ, ଦୁର୍ଦୈବ ଝଞ୍ଜା ପବନେ ମେଘେ ନୀଲ ଅନ୍ୟ ସ୍ଥାନେ, ଦୁର୍ଦୈବ ଝଞ୍ଜା ପବନେ ମେଘେ ନୀଲ ଅନ୍ୟ ସ୍ଥାନେ, ମରେ ଚାତ ପିତେ ନା ପାଇଲ, ମରେ ଚାତ ପିତେ ନା ପାଇଲ। କୃଷ୍ଣ ଏଇଭଳି ମେଘ ଆସିକି ବର୍ଷା ହେଉଛନ୍ତି, କୃଷ୍ଣ ରୂପୀ ମେଘ, ଲୀଳାମୃତ ବରିଷଣେ ସିଞ୍ଚେ ଚଉଦ ଭୁବନେ, କୃଷ୍ଣଙ୍କର ଲୀଳାରୂପକ ମେଘ ଚଉଦ ଭୁବନରେ ବର୍ଷା ହେଉଛି, ତାମାନେ କେତେ ବଡ଼ କୃପା ଭଗବାନଙ୍କର ଜଗତ ପ୍ରତି, ଚଉଦ ଭୁବନ ପ୍ରତି, ବ୍ରହ୍ମାଣ୍ଡ ପ୍ରତି ଏଇଭଳି ସିଞ୍ଚନ ହେଉଛି। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ମେଘ ଆବିର୍ଭାବ ସମୟରେ କ'ଣ ହେଉଛି, ଏକ ଝଞ୍ଜା ପବନ, ଦୁର୍ଦୈବ ଝଞ୍ଜା ପବନ ମେଘେ ନେଲେ ଅନ୍ୟ ସ୍ଥାନେ, ଝଞ୍ଜା ପବନ ଆସିକି ଅନ୍ୟ ସ୍ଥାନକୁ ନେଇଯାଉଛି ମେଘକୁ। ଝଞ୍ଜା ପବନଟା କ'ଣ, ମୋର ଦୁର୍ଦୈବ କ'ଣ, ୟାକୁ ୟାକୁ ଦେଖିବା ପାଇଁ ମୋର ସମୟ ନାହିଁ, ଦେଖିଲେ ତାର ଅର୍ଥ ବାହାରିବ, ଝଞ୍ଜା ପବନ କ'ଣ, କାହିଁକି ରାଧାରାଣୀ ବିଚାର କରୁଛନ୍ତି ଦୁର୍ଦୈବ, ଏସବୁ ବହୁତ ସୂକ୍ଷ୍ମ ଚିନ୍ତନ। ରାଧାରାଣୀ ଏଇଭଳି ଭଗବାନଙ୍କର ଦୃଷ୍ଟି କ'ଣ, ଭଗବାନଙ୍କର ସୌନ୍ଦର୍ଯ୍ୟକୁ ଦର୍ଶନ କରି ଏଭଳି ବ୍ୟଥିତ ହେଉଥିଲେ, ଗୋଟେ ମୁହୂର୍ତ୍ତ ପାଇଁ ଅଦର୍ଶନଟା ତାଙ୍କୁ ଏତେ ବ୍ୟଥିତ କରୁଥିଲା, ଆଉ ଠିକ୍ ସେଭଳି ବିରହରେ ଭଗବାନଙ୍କ ରୂପକୁ ଆସ୍ୱାଦନ, ଏଭଳି ବିରହ ଆସ୍ୱାଦନଟାକୁ କରୁଥିଲେ ମହାପ୍ରଭୁ। ସେଦିନ ମହାପ୍ରଭୁ ତ ଆସିଲେ, ଭଗବାନ ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ରୂପ ନେଇକି ଆସିଲେ, ରାଧାରାଣୀଙ୍କର ଭାବଟା କିଭଳି, ରାଧାରାଣୀ ସେ ରୂପକୁ କେମିତି ଆସ୍ୱାଦନ କରୁଥିଲେ, ଏଇଥିପାଇଁ ତ ମହାପ୍ରଭୁ ସେ ଭାବ ନେଇକି ଆସିଛନ୍ତି, କିନ୍ତୁ ମୁଁ ସେଇଟା ଆସ୍ୱାଦନ କରିପାରୁନି, ମେଘ ଦେଖିବାକୁ ନ ପାଇ ଯେମିତି କ'ଣ ଚାତକ ଯେମିତି ମରିଯାଉଛି, ମୋର ଅବସ୍ଥା ସେ ଦୁର୍ଦୈବ, ଆମ ପାଇଁ ଦୁର୍ଦୈବ କ'ଣ, ଆମ ପାଇଁ ଦୁର୍ଦୈବ ହେଉଛି ମାୟାର ଝଞ୍ଜା ପବନ, ମାୟାର ଝଞ୍ଜା ପବନରେ ଆମେ ଭଗବାନଙ୍କୁ ଦର୍ଶନ କରିପାରୁନୁ। ରାଧାରାଣୀଙ୍କ ଉପରେ ତ ମାୟାର ପବନ ନାହିଁ, ଆମ ବିଚାର ଆମକୁ ଯଦି ବିଚାର କରିଛୁ ସାଧକ ଦୃଷ୍ଟିରେ, ମାୟାର ଯେଉଁ ଝଞ୍ଜା ପବନ ଆସୁଛି ଆସ୍ୱାଦନ ହେଉନି, ମାୟାର ଝଞ୍ଜା ପବନରେ ଭଗବାନଙ୍କ ରୂପକୁ ଆମେ ଆସ୍ୱାଦନ କରିପାରୁନି। ସେଥିପାଇଁ ମହାପୁରୁଷ ସେଠି କହୁଛନ୍ତି, ପୁନଃ କହେ ହାୟ ହାୟ ପଢ଼ ପଢ଼ ରାମ ରାୟ, କହେ ପ୍ରଭୁ ଗଦଗଦ ଆଖ୍ୟାନେ, ରାମାନନ୍ଦ ପଢ଼େ ଶ୍ଳୋକ ଶୁନି ପ୍ରଭୁର ହର୍ଷ ଶ୍ଳୋକ ହର୍ଷ ଶୋକ, ଆପନେ ପ୍ରଭୁ କରେ ନା ବ୍ୟାଖ୍ୟାନେ। ଏ କଥା କହିକି ମହାପ୍ରଭୁ ପୁଣି କହୁଛନ୍ତି, ପୁନଃ କହେ ହାୟ ହାୟ, ପୁଣି ହାୟ 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 ହାୟ, ମହାପ୍ରଭୁ ମାନେ ଆଉ କହିପାରୁନାହାନ୍ତି, ମହାପ୍ରଭୁ ସେ ରାଧାରାଣୀଙ୍କ ଭାବରେ କହୁଛନ୍ତି ନା, ତେଣୁ ସେ ଆଉ କହିପାରୁନାହାନ୍ତି, ଝଞ୍ଜା ପବନରେ ମୁଁ ସ୍ମରଣ କରିପାରୁନି, ଚିନ୍ତନ କରିପାରୁନି ଏଇ ଚିନ୍ତନରେ, ପଢ଼ 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 ରାମ ରାୟ, ହେ ରାମାନନ୍ଦ ରାୟ ପଢ଼ ପଢ଼, ଗଦଗଦ ବଚନ କହୁଛନ୍ତି, ପଢ଼ 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 କୁହ କୁହ, ରାମାନନ୍ଦ ପଢ଼େ ଶ୍ଳୋକ ଶୁଣି ପ୍ରଭୁର ହର୍ଷ ଶ୍ଳୋକ, ରାମାନନ୍ଦ ରାୟ ପୁଣି ଶ୍ଳୋକ ପଢ଼ୁଛନ୍ତି, ସେଇଟାକୁ ଶୁଣିକି ମାନେ ମହାପ୍ରଭୁ ଯେଉଁ ବିସ୍ମରଣ ହେଇଯାଉଛନ୍ତି, ବିସ୍ମରଣ ମହାପ୍ରଭୁ ହେଇଥିଲେ ଆମେ ଏଇଟା କହିବାର ତ ଠିକ୍ ନୁହଁ, ମହାପ୍ରଭୁ ଯେଉଁ ବିରହ ଭାବଟାକୁ ଯେଉଁ ଆସ୍ୱାଦନ କରୁଥିଲେ ସେ କହିପାରୁନାହାନ୍ତି, ଗଦଗଦ ବଚନ ହେଇଯାଉଛନ୍ତି, କହୁଛନ୍ତି ତୁମେ କୁହ ତୁମେ କୁହ, ମୁଁ ଝଞ୍ଜା ପବନ ପ୍ରଭାବରେ ଯେମିତି ସ୍ମରଣ ହେଉନି ସେ ଉଦାହରଣ ଦେଇ କହୁଛନ୍ତି, ତୁମେ କୁହ, ସେଠି ରାମାନନ୍ଦ ରାୟ ପୁଣି ଶ୍ଳୋକ ପଢ଼ୁଛନ୍ତି,
ଏଇ ଶ୍ଲୋକ ଯେଉଁ ପଢ଼ିଛି, ଏଇ ମହାପ୍ରଭୁଙ୍କର କ'ଣ ଭଗବାନ ଶ୍ରୀକୃଷ୍ଣଙ୍କ ପୁଣି ରୂପର ବର୍ଣ୍ଣନା ଲାବଣ୍ୟ ଧାମ୍ନ, ଯେତେବେଳେ ଶୁଣୁଛନ୍ତି ମହାପ୍ରଭୁ, ଶୁନି ପ୍ରଭୁର ହର୍ଷ ଶୋକ ଆପନେ ପ୍ରଭୁର କରେ ବ୍ୟାଖ୍ୟାନେ, ଶୁଣିକି ପ୍ରଭୁ ଆନନ୍ଦିତ ହୋଇଯାଉଛନ୍ତି, ଶୋକ ଦୂର ହୋଇଯାଉଛି, ସେ ବ୍ୟାଖ୍ୟା କରୁଛନ୍ତି। ବ୍ୟାଖ୍ୟା କରି କ'ଣ ଶ୍ଲୋକ କହୁଛନ୍ତି? ଏଇ ଶ୍ଲୋକ କହିଛନ୍ତି, ଦଶମ ସ୍କନ୍ଧର 29 ଅଧ୍ୟାୟର ଏହି ଶ୍ଲୋକକୁ କହିଛନ୍ତି, ଯାହା ଗୋପୀମାନେ କହୁଥିଲେ, ଭିକ୍ଷାଳକାବୃତ ମୁଖଂ ତବ କୁଣ୍ଡଳସି ଗଣ୍ଡସ୍ଥଳାଧର ସୁଖଂ ଗଣ୍ଡସ୍ଥଳାଧର ସୁଧଂ ହସିତାବଲୋକଂ ଦତ୍ତାଭୟଂ ଚ ଭୁଜଦଣ୍ଡ ଯୁଗଂ ବିଲୋକ୍ୟ ବକ୍ଷ୍ୟସ୍ୟ କରମଣଂ ଚ ଭବାମଦସ୍ୟ। ଦଶମ ସ୍କନ୍ଧ 29 ଅଧ୍ୟାୟ 39 ନମ୍ବର ଶ୍ଲୋକ। ଗୋପୀମାନେ ଯେମିତି ଭଗବାନଙ୍କର ରୂପକୁ ଆସ୍ୱାଦନ କରୁଥିଲେ, ସୌନ୍ଦର୍ଯ୍ୟକୁ ଆସ୍ୱାଦନ କରୁଥିଲେ, ରାୟ ରାମାନନ୍ଦ ଏହି ଶ୍ଲୋକକୁ ପଢ଼ିଲେ, ଏହି ଶ୍ଲୋକ ପଢ଼ିଲା ପରେ ମହାପ୍ରଭୁ ପୁଣି ପ୍ରସନ୍ନ ହେଲେ। ଏଠି କହୁଛନ୍ତି ବିକ୍ଷ ଅଳକ ଆବୃତ ମୁଖମ, ଦେଖୁନାହାନ୍ତି ଭଗବାନଙ୍କର ସବୁ ସୌନ୍ଦର୍ଯ୍ୟର ବର୍ଣ୍ଣନା, ଯେଉଁ ଲାବଣ୍ୟ ଧାମ୍ନ ବୋଲି ମହାପ୍ରଭୁ କ'ଣ ଅକ୍ରୋଶ ଚିନ୍ତା କରିଦେଉଛନ୍ତି ନା, ଲାବଣ୍ୟ ଧାମ୍ନ ସମସ୍ତ ସୌନ୍ଦର୍ଯ୍ୟ ଯାହାକୁ ଆଶ୍ରୟ କରିଛନ୍ତି, ଲାବଣ୍ୟର ଧାମ। ବିକ୍ଷ ଅଳକ ଆବୃତ ମୁଖମ, ବିକ୍ଷ ଦର୍ଶନ କରିକି ଅଳକ ଆବୃତ ମୁଖମ, କୁଞ୍ଚିତ କେଶ ଯାହା ମୁଖମଣ୍ଡଳକୁ ଆବୃତ କରି ରହିଛନ୍ତି ସେ ରୂପ, ଏବଂ କୁଣ୍ଡଳସୀ ଗଣ୍ଡସ୍ଥଳ ଅଧର ସୁଧଂ ହସିତ ଅବଲୋକମ, କୁଣ୍ଡଳସୀ କର୍ଣ୍ଣକୁଣ୍ଡଳ, ଯେଉଁ କର୍ଣ୍ଣକୁଣ୍ଡଳ ଦୋଳାୟମାନ କର୍ଣ୍ଣକୁଣ୍ଡଳ ଯାହାଙ୍କର ଗଣ୍ଡିତ ଗଣ୍ଡସ୍ଥଳକୁ ଗାଲ ପ୍ରଦେଶକୁ ଦୋଳାୟମାନ ଅବସ୍ଥାରେ ବହୁତ ସୁନ୍ଦର ଦେଖାଯାଉଛି, ସ୍ପର୍ଶ କରୁଛି ସେଇ ସୌନ୍ଦର୍ଯ୍ୟମଣ୍ଡିତ ଗଣ୍ଡ ଗଣ୍ଡସ୍ଥଳ, ସେଠି ପୁଣି ଦୋଳାୟମାନ କୁଣ୍ଡଳ, ଏବଂ ଅଧର ସୁଧାମ ହସିତ, ହସିବା ଅବସ୍ଥାରେ ଯେଉଁ ହାସ୍ୟ ଅଧରର ସୌନ୍ଦର୍ଯ୍ୟ, ହସିବା ସମୟରେ ଯେଉଁ ଅଧରର ସୌନ୍ଦର୍ଯ୍ୟ, ଏବଂ ଅଭୟଂଚ ଭୁଜଦଣ୍ଡ ଯୁଗମ ବିଲୋକ୍ୟ, ପୁଣି ଭଗବାନଙ୍କର ବାହୁ, ବାହୁର ତ ବର୍ଣ୍ଣନା ଆସିବ ଆଗକୁ, ବାହୁ ବି କହିଛନ୍ତି ମହାବାହୁ, ଏ ଅକ୍ର ଚିନ୍ତନ କରିବି ସେ ବିଷୟ ଆସିବ ଆମର ପ୍ରବୃତ୍ତି ଅବସ୍ଥାରେ। ସେକଥା କହୁଛନ୍ତି ଈଶତ ହାସ୍ୟଯୁକ୍ତ ଅବଲୋକନ, ଅଭୟ ପ୍ରଦାନକାରୀ ବାହୁ ଯୁଗଳ, ଏବଂ ବକ୍ଷ ସ୍ୟେକ ରମଣମ ଭବାମ ଦାସ୍ୟ, ବକ୍ଷ ସ୍ୟେକ ରମଣମ, ବକ୍ଷସ୍ଥଳ ଯେଉଁଟା ହେଉଛି ଲକ୍ଷ୍ମୀଦେବୀଙ୍କର ଆନନ୍ଦର ଏକମାତ୍ର ଉତ୍ସ, ବକ୍ଷସ୍ଥଳ ଆଉ କି ରହିଛି କି, ବକ୍ଷସ୍ଥଳଟା ଲକ୍ଷ୍ମୀଦେବୀ ରହିଛନ୍ତି ନା। ତ ରାୟ ରାମାନନ୍ଦ ଏହି ଶ୍ଲୋକ ପଢ଼ିଲେ, ଏହି ଶ୍ଲୋକ ପଢ଼ିଲା ପରେ ମହାପୁରୁ ପୁଣି ଆନନ୍ଦିତ ହେଲେ। କହିବା ତାତ୍ପର୍ଯ୍ୟ ଆମର ଏଇ ଯେଉଁ ଅକ୍ରୁ ଚିନ୍ତନ କରି ଯାଉଛନ୍ତି, ଲାବଣ୍ୟ ଧାମ୍ନ ଭବିତ ଉପଲମ୍ଭନମ, ଲାବଣ୍ୟର ଧାମ୍ନ ଭବିତ ଉପଲମ୍ଭନମ, ଭବିତ ଉପଲମ୍ଭନମ, ମୁଁ ଯାଇକି ଦର୍ଶନ କରିବି, କେଉଁଠି ଦର୍ଶନ କରିବି, ଅତି ନିକଟରେ, ମାନେ ଅକ୍ର ରଥରେ ବସି ଚିନ୍ତା କରୁଛନ୍ତି, ମୁଁ ଏଇଭଳି ସୌନ୍ଦର୍ଯ୍ୟ ମୂର୍ତ୍ତି, ଏଭଳି ସୌନ୍ଦର୍ଯ୍ୟର ଯିଏ ଆକର ଧାମ, ସେଭଳି ଭଗବାନ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବି ଅତି ନିକଟରେ। ଭଗବାନଙ୍କ ରୂପର ସେଥିପାଇଁ ଚୈତନ୍ୟ ଚତୁର୍ଥ ସେ କଥା କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, କୃଷ୍ଣର ମାଧୁରୀ ଆର୍ ମହାପ୍ରଭୁର ମୁଖେ ଏହା ଯେଇ ଶୁଣେ ସେଇ ଭାଷେ ପ୍ରେମ ସୁଖେ। ମଧୁଲୀଳାରେ ସନାତନ ଗୋସ୍ୱାମୀଙ୍କୁ ଯେତେବେଳେ କହିଛନ୍ତି ସେ ପ୍ରସଙ୍ଗରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ତାଙ୍କର ସିଦ୍ଧାନ୍ତ ଦେଉଛନ୍ତି, କୃଷ୍ଣର ମାଧୁରୀ ଆର୍ ମହାପ୍ରଭୁର ମୁଖେ। ଆମେ ଯାହା ଶୁଣିଲେ କୃଷ୍ଣଙ୍କର ମାଧୁର୍ଯ୍ୟ, କୃଷ୍ଣଙ୍କର ମାଧୁରୀ ମାନେ କ'ଣ ସୌନ୍ଦର୍ଯ୍ୟ, କୃଷ୍ଣଙ୍କର ସୌନ୍ଦର୍ଯ୍ୟ ପୁଣି ମହାପ୍ରଭୁଙ୍କ ମୁଖରୁ ଯିଏ ଆସ୍ୱାଦନ କରେ, ତା'ମାନେ ଆମେ ସେଭଳି ଆସ୍ୱାଦନ କରିବାର ଅଧିକାରୀ ନୁହଁ, କିନ୍ତୁ ଆମକୁ ସେଭଳି ଅଧିକାର ଦେଇଦେଇଛନ୍ତି କିଏ, କୃଷ୍ଣଦାସ କବିରାଜ ଗୋସ୍ୱାମୀ, ଆମେ କ'ଣ ସେ ଅଧିକାରୀ ନା। ମହାପ୍ରଭୁ ଯେମିତି ଆସ୍ୱାଦନ କରୁଥିଲେ ଆମେ କ'ଣ ଜାଣିଥିଲେ କି, କୃଷ୍ଣଦାସ କବିରାଜ ଗୋସ୍ୱାମୀ ଦେଲା ପରେ ଆମେ ଜାଣୁଛେ, ପୁଣି ତାକୁ ଆହୁରି ସହଜ ହୋଇଯାଇଛି ଆମ ପାଇଁ ପ୍ରଭୁପାଦ ଦେଇଦେଇଛନ୍ତି, ପ୍ରଭୁପାଦ ଆମ ପୁରା ତାକୁ ବର୍ଣ୍ଣନା କରିଦେଇଛନ୍ତି, ବ୍ୟାଖ୍ୟା କରିଦେଇଛନ୍ତି, ଏହା ଯେ ଶୁଣେ ସେଇ ଭାଷେ ପ୍ରେମ ସୁଖେ, ଇଏ ଯିଏ ଶୁଣିବ ଏଇ ରୂପ, ଏଇ ସୌନ୍ଦର୍ଯ୍ୟ, ଭଗବାନ ଶ୍ରୀକୃଷ୍ଣଙ୍କର ଏଇ ସୌନ୍ଦର୍ଯ୍ୟ ଲୀଳା, ସୌନ୍ଦର୍ଯ୍ୟ ଏବଂ ଲୀଳା ଗୁଣ ଯାହା କିଛି, ଏଇଟା ତ ଆମେ ସୌନ୍ଦର୍ଯ୍ୟ କଥା ଆଲୋଚନା କରୁଛେ, ଯିଏ ଶୁଣିବ ସିଏ ପ୍ରେମ, ସେଇ ଭାଷେ ପ୍ରେମ ସୁଖେ, ସିଏ ପ୍ରେମ ସୁଖରେ ଭାସିବ, ତା'ମାନେ ପ୍ରେମ ସୁଖ ପାଇବା ପାଇଁ ମାଧ୍ୟମ କ'ଣ ଶାସ୍ତ୍ର ଦିଆ ହେଲା କି ନାହିଁ, ଦିଆହେଇଛି, ଆମେ ଯଦି ପ୍ରେମ ସୁଖ ପାଇବା ପାଇଁ ଚାହୁଁଛନ୍ତି, ସମସ୍ତେ ଜଗତବାସୀଙ୍କ ପାଇଁ, ଏଇଟା ଖାଲି ଭକ୍ତଙ୍କ ପାଇଁ ନୁହଁ, ସମସ୍ତଙ୍କ ପାଇଁ, ଜଗତବାସୀଙ୍କ ପାଇଁ ଯଦି କିଏ ପ୍ରେମ ସୁଖ ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ମହାପ୍ରଭୁଙ୍କ ମୁଖରୁ ଏ ଯେଉଁ ଆସ୍ୱାଦନ ହୋଇଥିଲା ତାକୁ ଆମେ ଶ୍ରବଣ କରିବା ଉଚିତ। ଜୟ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ। କୃଷ୍ଣର ମାଧୁରୀ ଆର୍ ମହାପ୍ରଭୁର ମୁଖେ। ମହାପ୍ରଭୁ ତ ମହାପ୍ରଭୁ ଦର୍ଶନ କରୁଥିଲେ କାହାକୁ, ମହାପ୍ରଭୁ ଜଗନ୍ନାଥ ମନ୍ଦିରକୁ ଯାଆନ୍ତି, ଏଇଭଳି ପ୍ରଭୁଙ୍କୁ ଦର୍ଶନ କରନ୍ତି, ଜଗନ୍ନାଥଙ୍କୁ ଦର୍ଶନ କରନ୍ତି। ଆମେ କେତେ ସମୟ ଦର୍ଶନ କରୁଛେ ଦେଖନ୍ତୁ, ଆମେ ଖୁବ୍ ସ୍ୱଳ୍ପ ସମୟ ଦର୍ଶନ କରିକି ଆମେ ଚକ୍ଷୁକୁ ଫେରାଇ ଦେଉଛେ, କିନ୍ତୁ ମହାପ୍ରଭୁ ଦର୍ଶନ କରନ୍ତି ପୁରା ଦୀର୍ଘ ସମୟ ଯାଇକି ଦର୍ଶନ କରି ଠିଆ ହୋଇକି ରହିଥିବେ ରହିଥିବେ। ଗୋବିନ୍ଦ ସୂଚନା ଦେବେ, ପ୍ରଭୁ ଅପରାହ୍ନ ସମୟ ହେଲାଣି, ଆପଣ କ'ଣ ଦର୍ଶନ କରୁଛନ୍ତି, ଚାଲନ୍ତୁ। ମହାପ୍ରଭୁ ସେ ସମୟରେ ଚିନ୍ତନ, ଆରେ ଏତେ ସମୟ ବିତିଗଲାଣି, ସେଠୁ ଆସିବି। ମହାପ୍ରଭୁ ଆସ୍ୱାଦନ କରିଥିଲେ, ତ ଆମେ ସେଭଳି ଆସ୍ୱାଦନ କରିପାରିବାନି, କିନ୍ତୁ ଶୁଣିବା ଦରକାର। ଏହା ଯେ ଶୁଣେ ସେଇ ଭାଷେ ପ୍ରେମ ସୁଖେ, ଏଇଟା ଯିଏ ଶୁଣିବ ସେ ପ୍ରେମ ସୁଖରେ ଭାସିବ, ଏକଥା ହିଁ କହୁଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ। ଶୁଣିବା ଉଚିତ, ସେଥିପାଇଁ ବାରମ୍ବାର 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 ଶୁଣିବା ଉଚିତ। ତ ଅକ୍ରୁ ଚିନ୍ତା କରୁଛନ୍ତି, ମହ୍ୟ ନ ଶସ୍ୟାତ୍ ଫଳମଞ୍ଜସା, ଫଳମଞ୍ଜସା, ମୁଁ ନିଶ୍ଚିତ ଫଳ ପାଇଗଲି। କାହାର ଫଳ ପାଇଗଲି? ଦୃଷ୍ଟିର, ଚକ୍ଷୁର ଫଳ ମୁଁ ପ୍ରାପ୍ତ ହେଲି, ହେବି ନିଶ୍ଚିତ। କାହିଁକି ନା ସବୁ ଶୁଭ ସଙ୍କେତ ପ୍ରାପ୍ତ ହେଲେ ମୋ ଚକ୍ଷୁର କ'ଣ ଫଳ ମିଳିବନି? ଏଠି କହୁଛନ୍ତି ନ ନ ସ୍ୟାତ୍, ମହ୍ୟ ନ ନ ସ୍ୟାତ୍, ଅର୍ଥାତ୍ ନା ନା ଦୁଇ ଥର ଲାଗିଛି, ନ ନ ମାନେ କ'ଣ ମିଳିବ ନାହିଁ କି? ମିଳିବ, ନିଶ୍ଚିତ ମିଳିବ, ମାନେ ପୁରା ଦୃଢ଼ ବିଶ୍ୱାସ କରୁଛନ୍ତି ଭଗବାନଙ୍କୁ ଦର୍ଶନ ପାଇବି। ତ ଭଗବାନଙ୍କର ଏଇଭଳି ଲୀଳା ଆସି ପରବର୍ତ୍ତୀ ଶ୍ଳୋକକୁ ଆମେ ଯିବା। ସିଦ୍ଧସ୍ୱାମୀ ପରବର୍ତ୍ତୀ ଶ୍ଳୋକ କାହିଁକି ଆସି ସେ କଥା କହୁଛନ୍ତି। ଆଚ୍ଛା, ଭଗବାନ ଯଦି ଏତେ ସୁନ୍ଦର, ଏତେ ଆକର୍ଷଣୀୟ, ଲାବଣ୍ୟ ଧାମ୍ନ, ଅକୁର ପରବର୍ତ୍ତୀ ଶ୍ଳୋକ କାହିଁକି ଚିନ୍ତା କରୁଛନ୍ତି? ସିଦ୍ଧସ୍ୱାମୀ ତାଙ୍କ ଟୀକାରେ କହୁଛନ୍ତି, ନନୁ ଅସ୍ମତ ଆଦିଦେବଂ ଭକ୍ତୃତ୍ୱ କର୍ତ୍ତୃତ୍ୱ ଆଦି ଧର୍ମେସ୍ତତ୍ର ତତ୍ର ପ୍ରତୀୟମାନସ୍ୟ କଥଂ ବିଷ୍ଣୁତ୍ୱମ୍ ଇତି ମାଂ ଶଙ୍କା ଶ୍ଲୋକତ୍ରୟଣ ଅପାକୁର୍ବନ୍ ଚତୁର୍ଥେନ ତମହଂ ଦ୍ରକ୍ଷାମେ ଇତି ମନୋରଥଂ କରୋତି। ସିଦ୍ଧସ୍ୱାମୀଙ୍କ ଟୀକା, ଅର୍ଥାତ୍ ଭଗବାନଙ୍କ ରୂପର ତ ବର୍ଣ୍ଣନା କଲେ, ଭଗବାନ ଯଦି ଏତେ ଆକର୍ଷଣୀୟ, ସେ ଭଗବାନ ଯଦି କିଛି ଭଗବାନ ହୋଇକି ଆସି କେମିତି ଗୋଟେ ସାଧାରଣ କାର୍ଯ୍ୟ କରୁଛନ୍ତି? ସାଧାରଣ କାର୍ଯ୍ୟ କ'ଣ? ଗୋଟେ ଗୋପୀଙ୍କ ଘରେ ଯାଇକି ପଶିଯାଉଛନ୍ତି, ଚୋରି କରୁଛନ୍ତି, ଯାଇକି ଗାଈଙ୍କ ପଛରେ ଯାଉଛନ୍ତି, ମାଖନ ଚୋରି କରୁଛନ୍ତି, ଖେଳକୁଦରେ ମାତି ଯାଉଛନ୍ତି, କେମିତି ଏଇଟା କେମିତି? ଭଗବାନ ବା ସେ ଭଗବାନ, ଭଗବାନ ଏମିତି ସାଧାରଣ କାର୍ଯ୍ୟ କେମିତି କରୁଛନ୍ତି? ସେଥିପାଇଁ ଅକୁର ଚିନ୍ତା କରୁଛନ୍ତି ପରବର୍ତ୍ତୀ ଶ୍ଳୋକ ଏଥିପାଇଁ, ଜୈକ୍ଷିତାହଂ ରହିତୋପି ଅସତ୍ସତ ସ୍ୱତେଜସାପସ୍ଥା ତମୋଭିଦଭ୍ରମ ସ୍ୱମାୟାତ୍ମନ ରଚିତୈସ୍ତଦିକ୍ଷୟା ପ୍ରାଣାକ୍ଷଧିଭି ସଦନେଶ୍ୱଭିକ୍ଷିୟତେ। ଏ ବହୁତ ସୁନ୍ଦର ଶ୍ଳୋକ। ଏହା ଏଇ ଶ୍ଳୋକକୁ କୀର୍ତ୍ତନ କଲା ଭଳି ଯୋଗ୍ୟତା ଆମର ନାହିଁ, ମାନୁଛି ବହୁତ ତତ୍ତ୍ୱ ଜିନିଷ ଅଛି ଏହା ଭିତରେ। ଜ ଇକ୍ଷିତ ହଂ ରହିତୋପି ଅସତ୍ସତ, ଜ ଇକ୍ଷିତ, ଯିଏ କେବଳ ଦୃଷ୍ଟିପାତରେ ସବୁ ସୃଷ୍ଟି କରିପାରୁଛନ୍ତି, ସୃଷ୍ଟି କରିବା ପାଇଁ ତାଙ୍କୁ କିଛି ଆବଶ୍ୟକ ପଡ଼େନି। ଆଉ ବ୍ରହ୍ମା ଯେତେବେଳେ ସୃଷ୍ଟି କରୁଛନ୍ତି, ବ୍ରହ୍ମା କ'ଣ କରିଛନ୍ତି? ବ୍ରହ୍ମା ବି ବ୍ରହ୍ମା ଅଲୌକିକ ସୃଷ୍ଟି କରିଛନ୍ତି ନା? ଯେଉଁ ସୃଷ୍ଟି ଦୁଇ ପ୍ରକାର ଅଛି ଭାଗବତମରେ, ଗୋଟେ କ'ଣ ସ୍ୱର୍ଗ, ଆଉ ଗୋଟେ ହେଉଛି ବିସର୍ଗ। ଭଗବାନଙ୍କ ସୃଷ୍ଟି ହେଉଛି ସ୍ୱର୍ଗ, ବ୍ରହ୍ମାଙ୍କ ସୃଷ୍ଟି ହେଉଛି ବିସର୍ଗ। ସାଧାରଣତଃ ସୃଷ୍ଟିକର୍ତ୍ତା ରୂପେ ଜଗତବାସୀ ଜାଣନ୍ତି ବ୍ରହ୍ମାଙ୍କୁ। ବ୍ରହ୍ମ ହେଉଛନ୍ତି ସୃଷ୍ଟିକର୍ତ୍ତା, ବିଷ୍ଣୁ ହେଉଛନ୍ତି ପାଳନକର୍ତ୍ତା, ଶିବଜୀ ହେଉଛନ୍ତି ସଂହାରକର୍ତ୍ତା। ଏଇଟା ଠିକ୍, ଯଦିଓ ଗୁଣକୁ ଅଙ୍ଗୀକାର କରି ଏଭଳି ସୃଷ୍ଟି କରାଯାଇଛି, ଏଭଳି ସୃଷ୍ଟି ସ୍ଥିତି ପ୍ରଳୟରେ ଏଭଳି ଦାୟିତ୍ୱ ନେଇଛନ୍ତି ସେମାନେ, କିନ୍ତୁ ପ୍ରକୃତ ସ୍ରଷ୍ଟା କିଏ? ପ୍ରକୃତ ସ୍ରଷ୍ଟା ଭଗବାନ। ପୁଣି ସିଏ ଯେଉଁ ସୃଷ୍ଟି କରିଛନ୍ତି, ଏଠି କହୁଛନ୍ତି ଯ ଇକ୍ଷିତ ହମ ରହିତ ହୋପି, ସିଏ ସୃଷ୍ଟି କରନ୍ତି, ଦୃଷ୍ଟିପାତ କରନ୍ତି, ଦୃଷ୍ଟିପାତ କାହାକୁ କରନ୍ତି? ଦୃଷ୍ଟି କରିକି ସୃଷ୍ଟି କରିଦେଇଛନ୍ତି, ଏଇଟା କାହା ପାଖରେ ସମ୍ଭବ? ଦୃଷ୍ଟି କରିକି ସୃଷ୍ଟି କରିବେ ବ୍ରହ୍ମାଜୀଙ୍କ ସୃଷ୍ଟି ମଧ୍ୟ ଅଲୌକିକ ସୃଷ୍ଟି, ଆମେ କଥାରେ ଶୁଣିଥିଲେ, ବ୍ରହ୍ମାଜୀଙ୍କର ସୃଷ୍ଟି ମଧ୍ୟ ଅଲୌକିକ ସୃଷ୍ଟି, ଜଗତରେ ଏଭଳି ସୃଷ୍ଟି କେହି କରିପାରିବେନି। ଦେଖୁନାହାନ୍ତି ବ୍ରହ୍ମାଜୀଙ୍କର ସୃଷ୍ଟି କେମିତି? ବ୍ରହ୍ମାଜୀ କାହାକୁ କୋଳରୁ ସୃଷ୍ଟି କରିଛନ୍ତି, କାହାକୁ ନଖରୁ ସୃଷ୍ଟି କରିଛନ୍ତି, କାହାକୁ ବାହୁରୁ ସୃଷ୍ଟି କରିଛନ୍ତି, କାହାକୁ ମନରୁ ସୃଷ୍ଟି କରିଛନ୍ତି, ଯେଉଁ ମାନସପୁତ୍ରମାନେ ସବୁ ଭଗବାନଙ୍କର ବ୍ରହ୍ମାଜୀଙ୍କର ମାନସପୁତ୍ର ସବୁ ଆସିଛନ୍ତି, କେମିତି ଆସିଛନ୍ତି? କିଏ କେଉଁ ଅଙ୍ଗରୁ ସବୁ ଆସିଛନ୍ତି? ଜଗତରେ କିଏ ଏଭଳି ସୃଷ୍ଟି କରିପାରିବ ନା? ବ୍ରହ୍ମାଙ୍କ ସୃଷ୍ଟି ଭଳି କେହି ଜଗତରେ କରିପାରିବେନି ସୃଷ୍ଟି, ଆଉ ଭଗବାନଙ୍କ ସୃଷ୍ଟି କଥା କ'ଣ କୁହାଯିବ? ଭଗବାନ ତ ଦୃଷ୍ଟି କରି ସୃଷ୍ଟି କରିଦେଲେ, ମାୟାଦେବୀ ବୋଲି ଦୃଷ୍ଟି କରନ୍ତି, ଦୃଷ୍ଟି କରି ସୃଷ୍ଟି କରିଦିଅନ୍ତି, ସେ କଥା କହୁଛନ୍ତି ଯ ଇକ୍ଷିତ ହମ୍ ରହିତ ଅପି ଅସତ୍ କୃତେ, ଅର୍ଥାତ୍ କାର୍ଯ୍ୟ କାରଣୟ ଇକ୍ଷିତ ଅପି କର୍ତ୍ତା ଅପି ଅହଂକାର ରହିତ, ସମସ୍ତ କାର୍ଯ୍ୟ କାରଣର ସବୁ କାରଣ ହେଲେ ସିଏ ଭଗବାନ। ଆମେ ତ ପ୍ରତିଦିନ ପାଠ କରୁଛେ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣମ, ସବୁ କାରଣର କାରଣ ହେଇ ମଧ୍ୟ ଅହଂକାର ଶୂନ୍ୟ, ଅହଂକାର ରହିତ। ସନାତନ ଗୋସ୍ୱାମୀ ତାଙ୍କ ଟିକେ ସେ କଥା କହିଲେ, କାର୍ଯ୍ୟ କାରଣ ଜଗତକୁ ଇକ୍ଷଣ ମାତ୍ରେ ସୃଷ୍ଟି କରି ମଧ୍ୟ ଯେ ଅହଂକାର ଶୂନ୍ୟ, ଭଗବାନ ସୃଷ୍ଟି କରି ମଧ୍ୟ ନିଜେ କର୍ତ୍ତା ବୋଲି ବିଚାର କରନ୍ତି ନାହିଁ, ମୁଁ ସୃଷ୍ଟିକର୍ତ୍ତା ଏଇ ବିଚାର ନାହିଁ। ଏ ଜୀବ ସୃଷ୍ଟି କରି କ'ଣ ଭାବୁଛି? ମୁଁ ଏଇଟା କରିଛି, ମୁଁ ଏ କାର୍ଯ୍ୟ କରିଛି, ମୁଁ ଏତେ ବଡ଼ ଇଏ କରିପାରୁଛି। ଜୀବର ଏଇଟା ହେଉଛି ଅହଙ୍କାର, ଏଇଟା ହେଉଛି ଜୀବର ଅଭିମାନ, ଯାହାକୁ ପ୍ରଭୁପାଦ ମହାରାଜ କହନ୍ତି ଏ ହେଉଛି ଫଲ୍ସ ଜୀବ, ମିଥ୍ୟା ଅହଙ୍କାର। ଜୀବ କିଛି କରିବେ କ'ଣ କରିବେ? ଆମେ ସଂସାରରେ ଯେତେ ଜୀବ, ଜୀବମାନେ ଯେତେ ସବୁ କରିଶ୍ମା କରୁଛନ୍ତି, ମୁଁ ସେଇଟା ଶିକ୍ଷାଷ୍ଟମ କ୍ଲାସ୍ରେ କହୁଥିଲି ନା, ସେ ଯେଉଁ ସେଦିନ କହୁନଥିଲି ଯେଉଁ କେତେଟା ବିଲ୍ଡିଂ ଅଛି ପୃଥିବୀରେ, ଆଶ୍ଚର୍ଯ୍ୟଜନକ ବିଲ୍ଡିଂ ଅଛି, ସେ ଭିଡ଼ିଓ ମୋ ପାଖରେ ଅଛି। ସେ ଗୋଟେ ବିଲ୍ଡିଂ ଅଛି କେଉଁ ଦେଶରେ ସେଇଟା ଦେଖେଇଥିଲି ତମ ଭିଡ଼ିଓ, ସେ ବିଲ୍ଡିଂଟା ଘୁରୁଛି, କେତେ ମହଲା ବିଲ୍ଡିଂ ଅଛି, ସେ ବିଲ୍ଡିଂ ଘୁରୁଛି, ପ୍ରତି ମହଲା ଗୁଡ଼ାକ ଘୁରୁଛି, ଗୋଟେ ଆଶ୍ଚର୍ଯ୍ୟ ସୃଷ୍ଟି ନା। ପ୍ରତି ମହଲା ଗୁଡ଼ାକ ବିଲ୍ଡିଂ କେତେ ମହଲା ସେଇଟା ଦେଇଥିଲି ଭିଡ଼ିଓଟା ବା ଦେଖ, ବହୁତ ମାନେ କେତେ ମହଲା ଦୁବାଇରେ ନା କେଉଁଠି ଅଛି, ସେ ବିଲ୍ଡିଂ ପ୍ରତି ମହଲା ଘୂର୍ଣ୍ଣାୟମାନ ଘୁରୁଛି, ମାନେ ତା ଭିତରେ ଯିଏ ବସିବ ସିଏ ଯେ ପ୍ରତି କ'ଣ ଚତୁର୍ଦ୍ଦିଗର ଦୃଶ୍ୟକୁ ସିଏ ଗୋଟେ ଜାଗାରେ ବସିକି ସେ ଦେଖିପାରିବ, ଯେତେବେଳେ ଯେଉଁଟା ଦେଖିପାରିବ, ଏ କରିଶ୍ମା ଅଲୌକିକ କରିଶ୍ମା ନା, ଏ ଗୋଟେ ଆଶ୍ଚର୍ଯ୍ୟ ସୃଷ୍ଟି ନା। ଆଚ୍ଛା ସେଇଟାକୁ ଯିଏ ସୃଷ୍ଟି କରିଛି ସେ କ'ଣ ଭାବୁଥିବ? ମୁଁ ଏଇଟା କରିଛି ନା, ସିଏ ସୃଷ୍ଟି କରିଛି ସିଏ ଭାବୁଛି ମୁଁ ଏଇଟା କରିଛି। ଆଚ୍ଛା ଭଗବାନଙ୍କ ସୃଷ୍ଟି, ଭଗବାନଙ୍କ ସୃଷ୍ଟି ବିଷୟରେ ତାର, ଭଗବାନଙ୍କ ସୃଷ୍ଟି ଅଲୌକିକ ସୃଷ୍ଟି, ଦେଖୁନାହାନ୍ତି ଭଗବାନଙ୍କର ସୃଷ୍ଟି ଅଚିନ୍ତ୍ୟ, ମହାଭାରତ ଯେଉଁ ରହିଲା ଚିନ୍ତ୍ୟ ଖୋଳୁଜେ ଭାବତ ଆଉ ତର୍କେଣ ନ ଯୋଜାଏତ, ଭଗବାନଙ୍କ ସୃଷ୍ଟି ଅଚିନ୍ତ୍ୟ ସୃଷ୍ଟି, ଭଗବାନ ଯେମିତି ସୃଷ୍ଟି କରନ୍ତି କେହି ସୃଷ୍ଟି କରିପାରିବେନି। ଆମର ଶ୍ରୀପାଦ ମହର୍ଷି କଥା କୁହନ୍ତିନି, ତୁମକୁ ସବୁ ଏଲିମେଣ୍ଟସ୍ ଦିଆହେବ, ସବୁ ଏଲିମେଣ୍ଟସ୍ ନେଇକି ତୁମେ ମଣିଷ ଶରୀରଟାକୁ ତିଆରି କରିଦେଇପାର, ତାକୁ ଜୀବନ ଦେଇକି ଦେଖ, ସୃଷ୍ଟି କରୁଛ ତ ଜୀବନ ଦିଅ, ଦେଇପାରିବେନି ଭଗବାନଙ୍କ ସୃଷ୍ଟି। ପୁଣି ଭଗବାନ ଯେମିତି ସୃଷ୍ଟି କରୁଛନ୍ତି କେହି କରିପାରିବେନି, ଦେଖୁନାହାନ୍ତି ଶରୀର କିଭଳି, ଶରୀରର ବିଚିତ୍ର ସୃଷ୍ଟି, ମାତୃଗର୍ଭକୁ ଆସୁଛି, ତୃତୀୟ ସ୍କନ୍ଦରେ ତ ସେ ବର୍ଣ୍ଣନା ଆସିଛନ୍ତି ଆପଣ ସମସ୍ତେ ଜାଣିଥିବେ, କଲଳଙ୍ଗ ଏକ ରାତ୍ରିଣ ପଞ୍ଚରାତ୍ରିଣ ତ ବୁଦ୍ଧବୁଦ୍ଧମ ଦଶାହେନ ତୁ କର୍କନ୍ଦୁ ପେଷଣ୍ଡ ତଥା ପରମ, ପ୍ରଥମ ରାତ୍ରିରେ ରଜବୀର୍ଯ୍ୟର ମିଳନ ହୁଏ, ପାଞ୍ଚରାତ୍ରିରେ ସେ ବୁଦ୍ଧବୁଦ୍ଧ ଆକାର ହୁଏ, ଦଶରାତ୍ରିରେ ସେ କ'ଣ ଅଣ୍ଡାକାର ହୋଇଯାଏ, ଗୋଟେ ବରକୋଳି ଆକାର ହୋଇଯାଏ। ପୁଣି ମାସେନ ତୁ ଶିରୋଦ୍ୱାଭ୍ୟାଙ୍ଗ ବାହୁ ଅଙ୍ଗ୍ରି ଆଦି ଅଙ୍ଗ ବିଗ୍ରହ, ପ୍ରଥମ ମାସରେ ଶିର ବାହାରେ, ଏଇଟା କିଏ ସୃଷ୍ଟି କରୁଛି କହିଲେ? ଏ ସୃଷ୍ଟି କିଏ କରିବ? ପ୍ରଥମ ମାସରେ ସେଇ ମାଂସପିଣ୍ଡଳରୁ ଶିର ବାହାରିବ, ପୁଣି ଶିର ଭିତରେ ଦେଖନ୍ତୁ କେତେ ସବୁ ବିଚିତ୍ର, ନାକ କାନ ଆଖି ପାଟି, ପୁଣି ମସ୍ତିଷ୍କ ଭିତରେ ପୁଣି କେତେ ସିଷ୍ଟମ୍ ଅଛି ଦେଖନ୍ତୁ, ପୁଣି ବ୍ରେନ୍ ଅଛି, ପୁଣି ତା ଭିତରେ କନେକ୍ସନ୍ କୁଆଡ଼େ କୁଆଡ଼େ ସବୁ ଅଛି, କେତେ ଶିରା ପରିଶିରା, ଏଇଟା ସୃଷ୍ଟି କରିଛି କିଏ? ବୈଜ୍ଞାନିକ ଏଇଟା କରିପାରିବେ ନା? ଆଜିକାଲି ପାଠଶାଳ ପଢ଼ି ହଁ ତାକୁ ଗୋଟେ କ'ଣ ଟ୍ରାନ୍ସପ୍ଲାଣ୍ଟ କ'ଣ କରନ୍ତି, ବ୍ରେନ୍କୁ ଟ୍ରାନ୍ସପ୍ଲାଣ୍ଟ କରନ୍ତି, କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ କରନ୍ତି, ଏସବୁ କରାଯାଏ, ଠିକ୍ ଅଛି, ନୂଆ ସୃଷ୍ଟି କର, କରିପାରିବେନି ଏ ବିଚିତ୍ର ସୃଷ୍ଟି। ତ କୁହାଯାଉଛି ମନୁଷ୍ୟ ସୃଷ୍ଟି କରିକି କ'ଣ ବିଚାର କରୁଛି, ଯାହା ଭଗବତୀତାରେ କ'ଣ କହିଲେ, କର୍ତ୍ତାହମ୍ ଇତି ମନ୍ୟତେ, ଅହଂକାର ବିମୂଢ଼ାତ୍ମା କର୍ତ୍ତାହମ୍ ଇତି ମନ୍ୟତେ। ଭଗବାନ ସେୟା ନୁହନ୍ତି, ଭଗବାନ ଏତେ ବଡ଼ ସୃଷ୍ଟି କରି ମଧ୍ୟ ମାନେ ଭଗବାନଙ୍କର ଐଶ୍ୱର୍ଯ୍ୟକୁ ବର୍ତ୍ତମାନ ବିଚାର କରୁଛନ୍ତି, ଭଗବାନ କିଭଳି ଅକୃ ଏଇ ଚିନ୍ତା କରିକରି ଯାଉଛନ୍ତି, ସେଇଥିପାଇଁ ତ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚିନ୍ତା କରୁଛନ୍ତି, ଅଥ ଘରେ ବସିକି କ'ଣ ଚିନ୍ତା କରୁଥିବେ ଦେଖନ୍ତୁ। ଭଗବାନ ଏଇଭଳି ସୃଷ୍ଟି କରିଛନ୍ତି କିନ୍ତୁ ନିଜେ କୌଣସି କର୍ତ୍ତା ବୋଲି ବିଚାର କରନ୍ତି ନା, ଅଲୌକିକ ସୃଷ୍ଟି ଭଗବାନଙ୍କର। ଜୀବ କିଛି ସୃଷ୍ଟି କଲା ମାନେ କର୍ତ୍ତା ବୋଲି ବିଚାର କରେ। ସନାତନ ଗୋସ୍ୱାମୀ ତାଙ୍କ ଟିକାରେ ଏଠି କହୁଛନ୍ତି ଭଗବାନଙ୍କର କେବେ ବି ଅଜ୍ଞାନ ନାହିଁ, ନିଜର ସ୍ୱରୂପ ଶକ୍ତିରେ ତାଙ୍କର କେବେ ବି ଅଜ୍ଞାନ ଆସେ ନା, ଭଗବାନଙ୍କର ଅଜ୍ଞାନ ନାହିଁ, ଜୀବର ଅଜ୍ଞାନ ରହିଛି। ସନାତନ ଗୋସ୍ୱାମୀ ତିନିଟା ଭାବ କହୁଛନ୍ତି ଏ ଶ୍ଳୋକ ଉପରେ, ଗୋଟେ ହେଉଛି ଅଜ୍ଞାନ, ଗୋଟେ ହେଉଛି ବୃତ୍ତି, ଗୋଟେ ହେଉଛି ଭ୍ରମ। ଅଜ୍ଞାନ କ'ଣ, ବୃତ୍ତି କ'ଣ, ଭ୍ରମ କ'ଣ? ଅଜ୍ଞାନ ହେଉଛି ଭଗବାନଙ୍କର ଅଜ୍ଞାନ ନାହିଁ, ମାନେ ଏଇଟା ମୋର, ମୁଁ ସୃଷ୍ଟି କରିଛି ଏଇଟା ମୋର, ମୁଁ ଭୋଗ କରିବି, ଏଇଟା ହେଉଛି ଅଜ୍ଞାନ, ମାନେ ମୁଁ ମୋର ଭାବ, ଭଗବାନଙ୍କର ନାହିଁ ମୁଁ ମୋର ଭାବ। ଭଗବାନ ଜଗତରେ କହୁନାହାନ୍ତି ସବୁ ବସ୍ତୁ ମୋର, ସୃଷ୍ଟିକର୍ତ୍ତା ସିଏ କହିଛନ୍ତି ସବୁ ମୋର, କହିନା ଯିବୁ ଛାଡ଼ିଛ ନା, ଯିବୁ କହୁଛୁ ମୁଁ ଭକ୍ତା, ଠିକ୍ ଅଛି ଭକ୍ତା ଯା ଭୋଗ କର, ଛାଡ଼ିଛନ୍ତି। ଭଗବାନଙ୍କ ସେବାରେ ଯିଏ ଲାଗିପାରିଲା, ଆଚ୍ଛା ଭଗବାନ କାହାକୁ ନିଜର ବୋଲି କୁହନ୍ତି? ଭଗବାନ ଯଦି କହୁଛନ୍ତି, ଭଗବାନଙ୍କର ଯଦି ମୁଁ ମୋର ଭାବ ନାହିଁ, କିନ୍ତୁ ବେଳେବେଳେ ତ ଦେଖାଯାଏ ଭଗବାନଙ୍କର ମୁଁ ମୋର ଭାବ ରଖିଛନ୍ତି, ଭଗବାନଙ୍କର କ୍ରୋଧ ନାହିଁ, ଭଗବାନଙ୍କର କ୍ରୋଧ ଅଛି କି ନାହିଁ, ଭଗବାନଙ୍କ ଲୋଭ ଅଛି କି ନାହିଁ, ତାହେଲେ କେମିତି କୁହାହେଲା ଭଗବାନଙ୍କର ନାହିଁ, ଅଜ୍ଞାନ ନାହିଁ? କାର୍ଯ୍ୟକାରଣ ଏଇ ଯେଉଁ କହୁଛନ୍ତି, ଏଇଥିରେ କାର୍ଯ୍ୟକାରଣ ଜଗତକୁ ଈକ୍ଷଣ କରି ସୃଷ୍ଟି କଲା ପରେ ମଧ୍ୟ କୌଣସି ଅହଂକାର ନାହିଁ, ଅଜ୍ଞାନ ନାହିଁ, ଏବଂ ଅଜ୍ଞାନ ପରେ ଦ୍ୱିତୀୟ ହେଉଛି, ଦ୍ୱିତୀୟ ବୃତ୍ତି ହେଉଛି ଭେଦ। ଏ ସନାତନ ଗୋସ୍ୱାମୀଙ୍କ ଭାବ, ଅଜ୍ଞାନରୁ ଭେଦ। ଭେଦ କ'ଣ? ଭେଦ ମାନେ ନିଜ ସ୍ୱରୂପଠାରୁ ଅନ୍ୟ ବସ୍ତୁରେ ଅଭିନିବେଶ, ଏଇଟା କୁହାଯାଏ ଭେଦ। ଭଗବାନଙ୍କର ଅଲଗା ବସ୍ତୁରେ କ'ଣ ଅଭିନିବେଶ ନାହିଁ, ଜୀବର ଦେଖୁନାହାନ୍ତି, ଜୀବର ଏସବୁ ରହିଛି, ଜୀବର ନିଜଠାରୁ ଅଲଗା ବସ୍ତୁରେ କ'ଣ ଅଭିନିବେଶ ରହିବ? ଭଗବାନଙ୍କର ଅଲଗା ବସ୍ତୁରେ ଅଭିନିବେଶ ନାହିଁ। ପ୍ରଶ୍ନ ଆମେ ସିନା ସିଦ୍ଧାନ୍ତରେ ଏଇଟା ସନାତନ ଗୋସ୍ୱାମୀଙ୍କ ଭାବଟା ଏହା ସେ କହିଛନ୍ତି, କିନ୍ତୁ ଲୀଳା ଦୃଷ୍ଟିରୁ ତ ଦେଖାଯାଉଛି ଭଗବାନଙ୍କର ଅଲଗା ଜାଗାରେ ବି ଅଭିନିବେଶ ରହିଛି। ଆଚ୍ଛା, ଭେଦ ଅଲଗା ବସ୍ତୁ ମାନେ ଯେମିତି ଆଚାର୍ଯ୍ୟମାନେ କୁହନ୍ତି, ଯେମିତି ନିଜ ଶରୀରକୁ ନିଜର ବୋଲି ବିଚାର କରିବା, ଏଇଟା ହେଉଛି ପ୍ରଥମ ଭେଦ। ଆମେ ଶରୀର ନୁହଁ, ଆମେ ହେଉଛି ଆତ୍ମା, କିନ୍ତୁ ଆମର ସେ ଦୃଷ୍ଟି ନାହିଁ, ଆମେ ଶରୀର ଦୃଷ୍ଟି ନିଜକୁ ବହୁମାନନ କରୁଛେ, ଏବଂ ଶରୀର ସମ୍ବନ୍ଧିତ ବ୍ୟକ୍ତି ତୃତୀୟ ସ୍କନ୍ଧରେ ସେ କଥା ନାହିଁ ଆମେ ଆଲୋଚନା କରୁ, ଯଦ୍ ଅଧ୍ରୁବସ୍ୟ ଦେହସ୍ୟ ସାନୁବନ୍ଧସ୍ୟ ଦୁର୍ମତି ଧ୍ରୁବାଣି ମନ୍ୟତେ ମୋହାତ୍ ଗୃହ କ୍ଷେତ୍ର ବସୁନିଚ, ଧ୍ରୁବାଣି ମନ୍ୟତେ ମୋହାତ୍ ମୋହ ଯୋଗୁଁ, ଏ ହେଲା ଭେଦ। ଯଦ୍ ଅଧ୍ରୁବସ୍ୟ ଦେହସ୍ୟ ସ ଅନୁବନ୍ଧସ୍ୟ, ଦେହ ସହିତ ଅନୁବନ୍ଧ ବସ୍ତୁ ଯେତେ, ଦୁର୍ମତି ମତି ଏଇଟା ସୁମତି ନୁହଁ, ଦୁର୍ମତି ବିଶିଷ୍ଟ ସେ ବିଚାର କରି ଏସବୁ ହେଉଛି ମୁଁ, ଏସବୁ ହେଉଛି ମୋର, ମୁଁ ହେଉଛି ଏହାର ଭୋକ୍ତା। କେଉଁ କେଉଁ ବସ୍ତୁ? ଗୃହ କ୍ଷେତ୍ର ବସୁନିଛ, ଗୃହ ଘର ଯେଉଁ ଘରେ ସେ ରହିଛି ବା ତିଆରି କରିଛି ଏଇଟା ମୋର, ଭଗବାନଙ୍କର ସେଇଟା ନାହିଁ ବିଚାର ନାହିଁ। ଭଗବାନଙ୍କର ଯଦି ଘରଟାକୁ ଯଦି ନିଜେ ବିଚାର ଥାଆନ୍ତା, ତାହେଲେ ତୋର ଦ୍ୱାରକାକୁ ଯେଉଁ ଯାଇଛନ୍ତି, ଦ୍ୱାରକାରୁ ପ୍ରଭାସକୁ ଯାଇଛନ୍ତି, ତୁମେ ସେଠି କ'ଣ କହିଥିଲେ? ଦାରୁକଙ୍କୁ କହିକି ପଠେଇଲେନି? ଏକାଦଶ ସ୍କନ୍ଧ ହାତରେ ସେଇଟା ପନ୍ନା ଅଛି, ଏକାଦଶ ସ୍କନ୍ଧର ଷଷ୍ଠ ଅଧ୍ୟାୟ 31-32 ଅଧ୍ୟାୟ ନା କ'ଣ, 6-24 ହଁ 31 ଅଧ୍ୟାୟ, 31 ଅଧ୍ୟାୟରେ ଦାରୁକଙ୍କୁ ସେ କହିକି ପଠାଉଛନ୍ତି ନା, ତୁମେ ଯାଅ ଦ୍ୱାରକାରେ ବର୍ତ୍ତମାନ ଖବର ପହଞ୍ଚାଇ ଦେବ, ମୁଁ ଗଲା ପରେ 7 ଦିନ ପରେ ସମ୍ପୂର୍ଣ୍ଣ ଏ ଦ୍ୱାରକା କ'ଣ ହେବ, ଜଳ ପ୍ଲାବିତ ହୋଇଯିବ। ତେଣୁ ଦ୍ୱାରକାର ଅଧିବାସୀମାନଙ୍କୁ ଅର୍ଜୁନଙ୍କ ସହିତ ଇନ୍ଦ୍ରପ୍ରସ୍ଥକୁ ଯିବା ପାଇଁ କହିଦେବୁ। ତ କହିବା ତାତ୍ପର୍ଯ୍ୟ, ଯଦି ନିଜ ଘର ପ୍ରତି ଯଦି ଆସକ୍ତି ଥାଆନ୍ତା, ସେ ଜଳ ପ୍ଲାବିତ ହୋଇଯିବାଟା କହିଲେ କେମିତି? ତାଙ୍କ ଇଚ୍ଛାରେ ତ ସବୁ ହେଉଛି ନା, ଭଗବାନଙ୍କର ଆସକ୍ତି, ଆମର ଭଳି ଭଗବାନଙ୍କର ଆସକ୍ତି ନାହିଁ। ଆମେ ଏଇ ପଏଣ୍ଟରେ ଶୁଣୁଛେ ଭେଦ, ଯଦ୍ ଅଧ୍ରୁବସ୍ୟ ଦେହସ୍ୟ ସାନୁବନ୍ଧସ୍ୟ ଦୁର୍ମତି ଧ୍ରୁବାଣି ମନ୍ୟତେ ମୋହାତ୍ ଗୃହ କ୍ଷେତ୍ର ସ୍ଥାନ ବସୁନିଚ ଧନ ସମ୍ପତ୍ତି ଏସବୁ, ଭଗବାନଙ୍କର କୌଣସି ପ୍ରତି ଆସକ୍ତି ନାହିଁ। ଏବଂ ଭେଦ ପରେ ଭେଦରୁ ଉତ୍ପନ୍ନ ହେଉଛି ଭ୍ରମ, ଏ ସନାତନ ଗୋସ୍ୱାମୀ ସିଦ୍ଧାନ୍ତ ଦେଇଛନ୍ତି, ଭେଦ ପରେ ଭ୍ରମ ଉତ୍ପନ୍ନ। ଭ୍ରମ ମାନେ ଭ୍ରମ, ଆମେ ତ ସମସ୍ତେ ଭ୍ରମରେ ରହିଛେ ନା, 4 ଯେଉଁ ଦୋଷ ରହିଛି, ଦୋଷ ଭିତରେ ପ୍ରଥମଟା ବା ଭ୍ରମ, ସନାତନ ଗୋସ୍ୱାମୀ ସେଇଟା, ଭଗବାନଙ୍କୁ ସେଇଟା ନାହିଁ। ଭ୍ରମ ମାନେ ଦୁଃଖକୁ ସୁଖ ମନେ କରିବା, ଅସତ୍ୟକୁ ସତ୍ୟ ବିଚାର କରିବା, ଏଇଟା ହେଲା ଭ୍ରମ। ଆମର ଏଇଟା ରହିଛି, ଜୀବର ଏଇଟା ରହିବ ସ୍ୱାଭାବିକ, ଭ୍ରମ ପ୍ରମାଦ ବି ପ୍ରଲିପ୍ସା କରଣା ପାଠବ, ଏ ଜୀବର ରହିବ, ଭଗବାନଙ୍କ ସେଇଟା ନାହିଁ। ଭଗବାନ କେବେ ବି ମିଛକୁ ସତ୍ୟ ବିଚାର କରନ୍ତି ନା, ସତ୍ୟଟା ସତ୍ୟ, ଆମେ ମିଛକୁ ସତ୍ୟ ବିଚାର କରୁଛେ, ଭାବୁଛେ ନା ଏହା କଲେ ସୁଖ ପାଇଯିବା, ସେଇଆ କଲେ ସୁଖୀ ହୋଇଯିବା, ଏଇଟା ମିଥ୍ୟାକୁ ସତ୍ୟ ବିଚାର କରୁଛେ, ଭଗବାନଙ୍କର ଏସବୁ ନାହିଁ। କିନ୍ତୁ ପ୍ରଶ୍ନ ଆସିଲା, ଠିକ୍ ଅଛି ଏଠି ସିନା କହିଦେଲେ ଭଗବାନଙ୍କର ଏସବୁ ନାହିଁ, କିନ୍ତୁ ଲୀଳା ଦୃଷ୍ଟିରୁ ତ ଦେଖାଯାଏ ଭଗବାନ ପାଖରେ ଏସବୁ ଜିନିଷ ପ୍ରତ୍ୟମାନ ହୁଏ। ଭଗବାନ ଯଦି ସଚ୍ଚିଦାନନ୍ଦମୟ, ତାହେଲେ ବିଶ୍ୱନାଥ ଚକ୍ରଠାକୁର ଗୋଟେ
ଟୀକାରେ କହିଛନ୍ତି ଦଶମ ସ୍କନ୍ଧରେ ବିଶ୍ୱନାଥ ଚକ୍ର ଠାକୁର କେମିତି ସୁନ୍ଦର କଥା କହିଛନ୍ତି, ଏଗୁଡ଼ାକ ସବୁ ବେଳେବେଳେ ଦେଖାଯାଏ, ଯେମିତି ଭଗବାନଙ୍କର କ୍ରୋଧ ନାହିଁ ପୁଣି କ୍ରୋଧ କରନ୍ତି, ଭଗବାନଙ୍କ ଲୋଭ ନାହିଁ ପୁଣି ଲୋଭ କରିଛନ୍ତି, ଭଗବାନଙ୍କର ଭୟ ନାହିଁ ପୁଣି ଭୟ କରିଛନ୍ତି, ଏଇଟା କେମିତି ହୁଏ? ଭକ୍ତ ପାଇଁ, ଭକ୍ତଙ୍କ ପାଇଁ, ନିଜ ପାଇଁ ନୁହଁ। ପଦ୍ମପୁରାଣୀ ଶ୍ଳୋକ ଅଛି, ସେଟା ହଠାତ୍ ମନେ ପଡ଼ୁନି, ମଦ୍ଭକ୍ତ ବିନୋଦାର୍ଥାୟ କରୋତି ବିବିଧ କ୍ରିୟା, ପଦ୍ମପୁରାଣୀ ଶ୍ଳୋକ, ମଦ୍ ଭକ୍ତ ବିନୋଦାର୍ଥାୟ, ମୋ ଭକ୍ତଙ୍କର ବିନୋଦ ପାଇଁ କରୋତି ବିବିଧ କ୍ରିୟା, ମୁଁ ବିବିଧ କ୍ରିୟା କରେ ଭକ୍ତଙ୍କୁ ଆନନ୍ଦ ଦେବା ପାଇଁ, ଭକ୍ତଙ୍କୁ ଆନନ୍ଦ ଦେବା ପାଇଁ ବିବିଧ କ୍ରିୟା କରିଛନ୍ତି। ଯେମିତି ବିଶ୍ୱନାଥ ଚକ୍ର ଠାକୁର ଦଶମ ସ୍କନ୍ଧରେ ଏ କଥା ହିଁ କହୁଛନ୍ତି, ଏବଂ ହରିଣା ସ୍ୱସ୍ୟ ଆତ୍ମାରାମତ୍ୱ ଅପି ବୁଭୁକ୍ଷୟା, ସେ ସ୍ୱୟଂ ହେଉଛନ୍ତି ଆତ୍ମାରାମ କିନ୍ତୁ ବୁଭୁକ୍ଷୟା, କିନ୍ତୁ କ୍ଷୁଧାରେ ପୀଡ଼ିତ ହୁଅନ୍ତି। ଭଗବାନଙ୍କର କ୍ଷୁଧା ଅଛି, ଭଗବାନଙ୍କୁ ଭୋକ ଲାଗେ? ଭଗବାନଙ୍କର କ୍ଷୁଧା ନାହିଁ କିନ୍ତୁ ଭଗବାନ ପୁଣି କ୍ଷୁଧାରେ ପୀଡ଼ିତ ହୁଅନ୍ତି। କ୍ଷୁଧାରେ ପୀଡ଼ିତ ହେବାର ଲୀଳା କ'ଣ ସମସ୍ତେ ଜାଣିଛନ୍ତି? ଭଗବାନଙ୍କୁ ଭୋକ ଲାଗିବା ଲୀଳା କ'ଣ ଅଛି? ଯୋଗିମତୀଙ୍କ ପାଖରେ ଯାଇକି, ଆଚ୍ଛା ଆଉ କ'ଣ ଦେଖନ୍ତୁ, ଭଗବାନଙ୍କର କ୍ଷୁଧା ଅଛି ଆତ୍ମାରାମ, ସେ ଆତ୍ମାରେ ରମଣ କରନ୍ତି, ସ୍ୱୟଂ ସନ୍ତୁଷ୍ଟ, ତାଙ୍କୁ ପୁଣି ଭୋକ ଲାଗେ। ଆତ୍ମାରାମତ୍ୱ ବି ବୁଭୁକ୍ଷୟା, ଏ ଦାମୋଦର ଲୀଳାର ତ ସେ ଶ୍ଳୋକ, ଏ ଟୀକା, ଯେମିତି ଭଗବାନ ଯାଉଛନ୍ତି ପୁଣି ଦ୍ରୌପଦୀଙ୍କ ପାଖରେ ଯାଇ ପହଞ୍ଚିଥିଲେ, ଗୁରୁଦେବ ସେ କଥା କୁହନ୍ତୁନି, ଦ୍ରୌପଦୀ ମୋତେ ଭାରି ଭୋକ, କିନ୍ତୁ ତୁମକୁ କ'ଣ ଭୋକ ଲାଗୁଛି ଆତ୍ମାରାମ? ତୁମେ ଯେଉଁ ଜଙ୍ଗଲ ଭିତରେ ଯାଇକି ପହଞ୍ଚନ୍ତି, ଗୁରୁଦେବ ସେଟା କେତେ ପ୍ରେମରେ ସେ କଥା ଉପତନ କରନ୍ତି, ଦ୍ରୌପଦୀ ମୋତେ ଭାରି ଭୋକ, କିଛି ଖାଇବାକୁ ଦିଅ, ଭଗବାନ ଭୋକ ଲାଗେ, ତାହେଲେ ଭୋକ କେମିତି ଲାଗିଲା ପୁଣି? ଆଚ୍ଛା ଭୋକ ଯଦି ଲାଗିଲା, ଭୋକ ଆମକୁ ଯଦି ଭୋକ ଲାଗୁଛି, ଆମକୁ ଭୋକ ଲାଗୁଥିବ, ଗୋଟେ ଅନ୍ନ ଦିଆହେବ, ଠିକ୍ ଅଛି ଭୋକ ଲାଗୁଛି ତ ନିଅ ଖାଅ, ଗୋଟେ ଅନ୍ନ ଖାଇକି ରହିପାରିବା ନା, ମାନେ ତୃପ୍ତି ହେବା ନା କ'ଣ, ସନ୍ତୋଷ ମହାଦେବ ତୃପ୍ତି ହେବା? କିନ୍ତୁ ଭଗବାନଙ୍କୁ ଏତେ ଭୋକ ଲାଗୁଥିଲା, ଚିତ୍କାର କରିକରି ଗଲେ, ଗୋଟିଏ ଶାଗ ପତା ଖାଇଦେଲେ ବା ସନ୍ତୁଷ୍ଟ ହେଇଗଲେ, ତାହେଲେ ତୁମର ଭୋକ ଏମିତିଆ? ତାହେଲେ ଯେଉଁ ଭୋକ ଲାଗୁଥିଲା, କାହା ପାଇଁ ଭୋକ ଲାଗୁଥିଲା? ମଦ୍ଭକ୍ତ ବିନୋଦ ଥାଏ, ମୋ ଭକ୍ତଙ୍କ ବିନୋଦ ପାଇଁ ମୁଁ ବିବିଧ କ୍ରିୟା କରେ, ଆତ୍ମାରାମ ହେଇ ମଧ୍ୟ ତାଙ୍କୁ ଭୋକ ଲାଗେ। ଆମେ ଭଗବାନଙ୍କୁ ଆମେ ଯେଉଁ ନିବେଦନ କରୁଛେ, ଭୋଗ ଲଗାଉଛେ, କ'ଣ ଭଗବାନ କ'ଣ ଭୋକ ଲାଗେ ନା କ'ଣ? ଭଗବାନଙ୍କୁ ଭୋକ ଲାଗେନି, ଭକ୍ତଙ୍କୁ ଆନନ୍ଦ ଦେବା ପାଇଁ, ଭକ୍ତଙ୍କର ଭାବରେ ଭଗବାନଙ୍କୁ ଭୋକ ଲାଗେ। ଭକ୍ତ ଯେଉଁ ବିଚାର କରନ୍ତି, ଆରେ ଆଜି ଭଗବାନଙ୍କୁ ମୁଁ ଏଇ ଜିନିଷ ଦେବି, ସେଇ ଭାବଟାକୁ ନେଇ ଭଗବାନଙ୍କୁ ଭୋକ ଲାଗେ, ନଚେତ ଭଗବାନଙ୍କୁ ଭୋକ। ଗୁରୁଦେବଙ୍କର ସେ ଲୀଳା ଅଛି ନା, ଯେଉଁ କଦଳୀ ଗୋପାଳଙ୍କୁ ଯେଉଁ କଦଳୀ ଦେଇଥିଲେ, ସମସ୍ତେ ଜାଣିଛନ୍ତି ନା ସେ ଲୀଳା, ସେ ସେବକକୁ ଦେଇଥିଲେ କଦଳୀ ଲଗେଇଦେବ, ସେବକ ଲଗେଇଥିଲେ କଦଳୀ, ସବୁ ଯାହା କଦଳୀ ଲଗେଇ ଦେଇଛନ୍ତି, ମୋତେ ଏଇଟା ବିସ୍ମରଣ ହେଇଯାଇଛି, ଆପଣଙ୍କର ସ୍ମରଣ ଥିବ। ଗୁରୁଦେବ ତ ଆସି ପହଞ୍ଚିଲେ, ପଚାରିଲେ, କିରେ କଦଳୀ? ଆଜ୍ଞା ସବୁ ଲଗେଇ ଦେଇଛି। କିରେ ସବୁ ଲଗେଇଦେଲୁ ଗୋପାଳକୁ? ଏ ଛୋଟ ଛୁଆ, ସବୁ ଯାହା କଦଳୀ ଲଗେଇବ ଥଣ୍ଡା ହେବ? ଆଚ୍ଛା ଏଇ ଯେଉଁ ଭାବଟା, ଏଇଟା ତାଙ୍କର ଆସୁଛି, ସାଧାରଣ ଭକ୍ତର କାହିଁକି ଆସୁନି? ତେଣୁ ଐକାନ୍ତିକ ଭକ୍ତଙ୍କର ଏଇ ଭାବଟା ଆସୁଛି, ସାଧାରଣ ଭକ୍ତର କାହିଁକି ଆସୁନି? ଆଚ୍ଛା ଐକାନ୍ତିକ ଭକ୍ତଙ୍କ ପାଇଁ ଆବଶ୍ୟକ ସ୍ଥଳେ ଭଗବାନ କ'ଣ କରନ୍ତି? ସେ କଦଳୀ ଖାଇକି ମଧ୍ୟ ଥଣ୍ଡା ହେଇପାରେ ଭଗବାନଙ୍କୁ, ସାଧାରଣ ଭକ୍ତଟା ଦେଖିପାରିବେନି, ଐକାନ୍ତିକ ଭକ୍ତ ଦେଖିବେ, ଭକ୍ତଙ୍କ ପାଇଁ ସେ ଲୀଳା କରୁଛନ୍ତି ନା। ଯେମିତି ଜଗନ୍ନାଥଙ୍କ ପ୍ରସଙ୍ଗ ସମସ୍ତେ ଜାଣନ୍ତି, କ'ଣ ତା ନା ଲାଣ୍ଡିମାତା, ଲାଣ୍ଡିମାତା ପ୍ରସଙ୍ଗ ସମସ୍ତେ ଜାଣିନାହାନ୍ତି? ଲାଣ୍ଡିମାତା ସବୁଦିନ ଯାଏ ମନ୍ଦିରକୁ, ଜଗନ୍ନାଥ ମନ୍ଦିରକୁ ଯାଇକି ପ୍ରତିଦିନ କ'ଣ ନେଇକି ଯାଏ? ପଥୁରୀରେ ପିତା ଭୋଗ ନେଇକି ଯାଏ, ବାହାରୁ ପିତା ଆଣିକି ଯାଏ। ସମସ୍ତେ ପଚାରନ୍ତି, ମା କ'ଣ ନେଉଛୁ? ହେଁ ପିତା ଟିକେ ନେଉଛି। ସମସ୍ତେ ପଚାରନ୍ତି, ଦିନେ କ'ଣ ହେଲା? ଦିନେ ଜଣେ ଦାରୋଗା ଅଟକେଇଲା। ଏ ଭଗବାନ ତ ଚାହାନ୍ତି ତାଙ୍କ ଲୀଳା ତ ବିସ୍ତାର କରିବା ପାଇଁ, ଭକ୍ତଙ୍କ ମହିମାକୁ ପ୍ରକଟ କରିବା ପାଇଁ, ଭଗବାନଙ୍କୁ କ୍ଷୁଧା ଲାଗେ ନା? ଭକ୍ତଙ୍କ ପାଇଁ ଭଗବାନ ଏସବୁ ଲୀଳା କରନ୍ତି, ଭଗବାନଙ୍କୁ କ'ଣ କ୍ଷୁଧା ଲାଗିବ? ଦାରୋଗା ପଚାରିଲେ, କହିଲେ ଏଇ କ'ଣ ଧରିଛୁ ଆଜି? ନା ମୁଁ ପିତା ଟିକେ ଧରି ନେଇଛି ମୋ ପୁଅ ପାଇଁ। ପୁଅ ତୋର କେଉଁଠି ଅଛି? ନା ରତ୍ନ ସିଂହାସନ ଉପରେ ବସିଛି ପୁଅ, ଆଉ ଏତେ ମିଠା ଖାଉଛି ନା, ଷାଠିଏ ପଉଠି ଭୋଗ ଖାଉଛି, କେତେ ପ୍ରକାର ମିଠା ଖାଉଛି, ତା ପେଟ ଫେଟ ଦରଜ ହେଉଥିବ, ସେଇଥିପାଇଁ ମୁଁ ଟିକେ ପିତା ନେଇକି ଯାଉଛି। ସବୁଦିନ ନେଇ ଯାଉଥିଲା, କେଉଁଦିନ କେହି ଅଟକେଇ ନଥିଲେ, ସେଦିନ ଅଟକେଇଲେ। ଭଗବାନ ଚାହୁଁଛନ୍ତି ସେ ଲୀଳାକୁ ଦେଖିବା ପାଇଁ ଜଗତକୁ। ଦାରୋଗା ଦେଖିଲା, କହିଲା ପିତା ଆଣିଛୁ ରେ, ବାହାର ଭୋଗ, ବାହାର ଜିନିଷ ଏଠି କିଛି ଲାଗେ ନା, ତୁ ଗୋଟେ ପିତା ଧରିକି ଆସିଛୁ, ସିଧା ଧରିକି ପଥୁରୀ ନେଇ ଫୋବାଡ଼ିଦେଲା। ସେ ପଥୁରୀ ପଡ଼ିକି ଚଟାଣିରେ ପଡ଼ି ପୁରା ଦିଫାଳ ହେଇଚାଲିଲା, ଯାହା ପିତା ଭୋଗ ରଖିଥିଲା ଭଗବାନ ପାଇଁ ଦେହ ଚାଲିଗଲା। ସେ ପୁଅ ବୋଲି କାହାକୁ କହୁଥିଲେ? ଜଗନ୍ନାଥ କହୁଥିଲେ ନା, ମୋ ପୁଅ ବସିଛି ପୁଅ ପାଇଁ ନେଇକି ଯାଉଛି, ହେଲା ପୁଅ ବସିଛି ତା'ର ବିଭିନ୍ନ କଥା କହିଲା ତାଚ୍ଛଲ୍ୟ କରିକି। ସେଦିନ ଆସିକି ଲାଣ୍ଡିମାତା କାନ୍ଦି 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 ଘରେ ବସିକି ଆଉ ଖିଆ ନାହିଁ ପିଆ ନାହିଁ କିଛି ନାହିଁ ଘରେ ଶୋଇଯାଇଛି। ସେଦିନ ରାତିରେ ଜଗନ୍ନାଥ ଆସି ପହଞ୍ଚନ୍ତି, ଲାଣ୍ଡିମାତା ଅନୁଭବ କରୁଛି ସତେ ଯେମିତି ଘରର ଗୋଟେ କୋଣରେ ଗୋଟେ ଆଲୋକ ସୃଷ୍ଟି ହୋଇଛି ଏବଂ ସେ ଆଲୋକରୁ ଜଗନ୍ନାଥ ପ୍ରକଟ ହେଇ ସେଠି କହୁଛନ୍ତି, କହୁଛନ୍ତି ମା ଆଉ ମୋତେ ଆଜି ଭାରି ପେଟ କାହିଁ ମୋଡ଼ି ହେଉଛି, ପେଟ କାହିଁ ମୋଡ଼ି ହେଉଛି ନା ଆଜି ବେଶୀ ମିଠା ଖାଇଛି ତ, ଆଉ ମିଠା ବେଶୀ ଖାଇଛି ପେଟ ମୋଡ଼ି ହେଉଛି, ମୁଁ ଆଜି ପିତା ଖାଇପାରିଲିନି ପେଟ ମୋଡ଼ି ହେଉଛି, ଆଉ ମା ମୋତେ ପିତା ଦେଲୁନି। ଲାଣ୍ଡିମାତା ଉଠି ଦେଖିଲା ଆସି ଭଗବାନ ସଙ୍ଗେ ସଙ୍ଗେ ଅନ୍ତର୍ଧ୍ୟାନ ହେଇଗଲେ। ସେ ସମୟରେ କ'ଣ ହେଇଛି, ସେ ସମୟରେ ଜଗନ୍ନାଥଙ୍କୁ ସ୍ୱପ୍ନାଦେଶ ହେଇଛି, ଏ ସରି ରାଜାଙ୍କୁ, ଗଜପତି ମହାରାଜଙ୍କୁ, ଗଜପତି ମହାରାଜ ସେ ସମୟରେ ସ୍ୱପ୍ନାଦେଶ ହେଇଛି ଯେ ତୁମର ସିପାହୀମାନେ ମୋର ଖାଇବାରେ ବ୍ୟାଘାତ ସୃଷ୍ଟି କରିଛନ୍ତି, ତୁମ ଭୋକ ଲାଗୁଛି, କହିବା ତାତ୍ପର୍ଯ୍ୟ ଏହା ଭଗବାନ ଭୋକ ଲାଗୁଛି କିନ୍ତୁ ଦେଖନ୍ତୁ ରାଜାଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ମୋର ଖାଇବାରେ ତୁମ ସିପାହୀ ତୁମର ଦାରୋଗା ବିଘ୍ନ ସୃଷ୍ଟି କରିଛି, ଆରେ ମୁଁ ଏତେ ମିଠା ଖାଉଛି, ମୋ ମିଠା ଖାଉଛି ମୋ ପେଟ ଖରାପ, ଭଗବାନ ପେଟ ଖରାପ ହେଇଯାଏ, ଭଗବାନ ଅଜୀର୍ଣ୍ଣ ହେଇଯାଉଛି ଭଗବାନଙ୍କୁ କାହିଁକି ସୁଲୀଳା କରୁଛନ୍ତି ଭକ୍ତଙ୍କ ପାଇଁ। କହିଲେ ତୋ ଦାରୋଗା ମୋ ଖାଦ୍ୟକୁ ମୋ ମା ଆଣିଥିଲା, ମୁଁ ଏତେ ମିଠା ଖାଉଛି ମୋ ପେଟ ଖରାପ ହେଇଛି, ଆଜି ମୁଁ ପିତା ଖାଇନି ସେଥିପାଇଁ ମୁଁ ଭାରି କଷ୍ଟ ପାଉଛି, ଯାଇକି ପିତା ଆଣି ବ୍ୟବସ୍ଥା କର। ତାପରେ ରାଜା ଆସିଲେ ସକାଳୁ ସକାଳୁ ଆସି ପହଞ୍ଚିଲେ, ତାପରେ ତ ସମସ୍ତେ ଜାଣିଛନ୍ତି ସେଇଦିନଠୁ ତାଙ୍କୁ ଆଦେଶ ଦେଲେ, କହିଲେ ନାଇଁ ଜଗନ୍ନାଥ କହିଛନ୍ତି ନା ସେଇଦିନଠୁ ଆଦେଶ ଦେଲେ, କହିଲେ ନା ମା ତୁମେ ସବୁଦିନ ପିତା ନେଇକି ଯିବ ଜଗନ୍ନାଥଙ୍କ ପାଇଁ। ଜଗନ୍ନାଥ ପାଇଁ ପିତା ନେଇକି ଆସିଲେ ଲାଣ୍ଡିମାତା, ପ୍ରତିଦିନ ପିତା ନେଇକି ଆସିଲେ, ଏମିତିକି ଲାଣ୍ଡିମାତା ସ୍ୱର ଛାଡ଼ିଲା ପରେ ବି ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ମଧ୍ୟ ଜଗନ୍ନାଥଙ୍କ ପାଖରେ ପିତା ଲାଗୁଛି, ପ୍ରତିଦିନ ଲାଗେ। କି ପିତା ଲାଗେ? ମେଥିର ପିତା, ମେଥି ପିତା ଆଜି ବି ଜଗନ୍ନାଥ ପାଖରେ ଲାଗୁଛି। କହିବା ତାତ୍ପର୍ଯ୍ୟ ଭଗବାନ ଭୋକ ହେଉଛି, ଷାଠିଏ ପଡ଼ିଛି ଭୋଜନ କରୁଛି, ଭୋକ ହେଉଛି ନା, ଭୋକ ହେଉନି ଏଇ ସେ କଥା ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ଆତ୍ମାରାମତ୍ୟ ବି ବହୁ କ୍ଷୟା, ଆତ୍ମାରାମ ହେଇ ମଧ୍ୟ ତାଙ୍କୁ କ୍ଷୁଧା ଲାଗେ, ଏବଂ ପୂର୍ଣ୍ଣ କାମତ୍ୟ ବି ଅତୃପ୍ତିଆ, ପୂର୍ଣ୍ଣ କାମ ହେଇ ମଧ୍ୟ ଅତୃପ୍ତ ହେଇଯାଆନ୍ତି, ପୂର୍ଣ୍ଣ କାମ ସେ ସନ୍ତୁଷ୍ଟ ପୂର୍ଣ୍ଣ ମଦପୂର୍ଣ୍ଣ ବିଧ ସେ ଶ୍ଲୋକରେ ଆପଣ ଜାଣିଛନ୍ତି, ଭଗବାନ ହେଲେ ସମ୍ପୂର୍ଣ୍ଣ କ'ଣ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ପୂର୍ଣ୍ଣ ସିଏ, କିନ୍ତୁ ସିଏ ପୁଣି ଅତୃପ୍ତ ହେଇଯାଆନ୍ତି କ'ଣ ପାଇଁ, ଭକ୍ତଙ୍କ ପାଇଁ, ପୂର୍ଣ୍ଣ କାମ ହେଇ ମଧ୍ୟ ଅତୃପ୍ତ ଲୀଳା କ'ଣ, ଯେମିତି ମା ଯଶୋଦା ସ୍ତନ୍ୟପାନ କରୁଛନ୍ତି ତାଙ୍କୁ ବିରତ କରାଇ ଦେଉଛନ୍ତି, ସେ ସମୟରେ ତାଙ୍କର କ'ଣ ଅତୃପ୍ତ ଅବସ୍ଥା କ୍ରୋଧ ଆସିଯାଉଛି, ପୂର୍ଣ୍ଣ କାମ ହେଇ ମଧ୍ୟ ଅତୃପ୍ତ ହେଇଯାଉଛନ୍ତି, ଏବଂ ଶୁଦ୍ଧ ସତ୍ୟସ୍ୱରୂପ ମଧ୍ୟ ବି କୋପେନ, ଶୁଦ୍ଧ ସତ୍ୟସ୍ୱରୂପ ଭଗବାନଙ୍କର ଶୁଦ୍ଧ ସତ୍ୟସ୍ୱରୂପ, ତିନି ଗୁଣରୁ ଗତକାଲି ଆମେ ଶୁଣିଥିଲେ ନା, ତିନି ଗୁଣରୁ ସେ ଉର୍ଦ୍ଧ୍ୱରେ ଜଗତକୁ ଆସନ୍ତି, ତିନି ଗୁଣକୁ କ'ଣ ଅଙ୍ଗୀକାର କରେ, ଅଙ୍ଗୀକାର ତ କୁହାଯାଉନି, ତିନି ଗୁଣ ଉପରେ ସେ ପ୍ରଭାବ ବିସ୍ତାର କରି ରହିଥାନ୍ତି ସବୁ ସମୟରେ, ତିନି ଗୁଣରୁ ଉର୍ଦ୍ଧ୍ୱରେ ଶୁଦ୍ଧ ସତ୍ୟସ୍ୱରୂପରେ ରହି ମଧ୍ୟ ସେ କ୍ରୋଧ ପ୍ରକାଶ କରନ୍ତି, ଭଗବାନ କ୍ରୋଧ ପ୍ରକାଶ କରିଛନ୍ତି ନା, ତାହେଲେ କ୍ରୋଧଟା କ'ଣ ଆମ ଭଳି କ୍ରୋଧ ନା କ'ଣ, ଆମେ କ୍ରୋଧ ପ୍ରକାଶ କଲେ କ'ଣ ହେବ, ହିତାହିତ ଜ୍ଞାନ ଭୁଲିଯିବା, ଭଗବାନ କ'ଣ କ୍ରୋଧ ପ୍ରକାଶ କରି ହିତାହିତ ଜ୍ଞାନ ଭୁଲିଛନ୍ତି, ଭଗବାନଙ୍କର କ୍ରୋଧ ଅଛି, ଶୁଦ୍ଧ ସାଧୁଙ୍କର ବି କ୍ରୋଧ ଅଛି, ଯେମିତି ମହାରାଜ ବାରମ୍ବାର ସେ କଥା କୁହନ୍ତି, ଏସବୁ ଟୀକାରେ ଅଛି, ନାରଦମୁନି କ୍ରୋଧ ପ୍ରକାଶ କରିଥିଲେ, ନାରଦମୁନିଙ୍କ କ୍ରୋଧ ରହିଛି ନା, କିନ୍ତୁ କ୍ରୋଧଟା କ'ଣ ପାଇଁ, କ୍ରୋଧ ଯେଉଁ କରିଛନ୍ତି ସେ କ୍ରୋଧରେ ଜୀବର କଲ୍ୟାଣ ହୋଇଯାଏ, ମଣିଗ୍ରୀବ ନଳକୁବେରପୁର ଯେଉଁ କ୍ରୋଧ ପ୍ରକାଶ କରିଥିଲେ, ବୃକ୍ଷ ଜନ୍ମ ନେବା ପାଇଁ ପଡ଼ିଥିଲା, କିନ୍ତୁ ଭଗବାନଙ୍କ ଦର୍ଶନ ସେ ପାଇଗଲେ ନା, ଭଗବାନଙ୍କ ସ୍ପର୍ଶ ସୁଯୋଗ ପାଇଗଲେ, ଯଦି କ୍ରୋଧ ପ୍ରକାଶ ନ କରିଥାନ୍ତେ, ଭଗବାନଙ୍କର ସେମିତି କ୍ରୋଧ ଅଛି, କିନ୍ତୁ ଭଗବାନ କ୍ରୋଧ ପ୍ରକାଶ କରନ୍ତି କ'ଣ ପାଇଁ, ଯେମିତି କ୍ରୋଧର ଆବିଷ୍ଟ ମୂର୍ତ୍ତି କିଏ ଭଗବାନଙ୍କର, ନୃସିଂହଦେବ, ସମ୍ପୂର୍ଣ୍ଣ କ୍ରୋଧରେ ଆବିଷ୍ଟ ମୂର୍ତ୍ତି ହେଉଛନ୍ତି ଭଗବାନ ନୃସିଂହଦେବ, କ୍ରୋଧ ଥିଲା ନା, କ୍ରୋଧ କ'ଣ ପାଇଁ ଥିଲା, ଭକ୍ତଙ୍କ ପାଇଁ, ନିଜ ପାଇଁ ନାହିଁ। ଆପଣ ବିଚାର କରୁନାହାନ୍ତି, ଯଦି ଭଗବାନ ଯଦି ନିଜ ପାଇଁ କ୍ରୋଧ ପ୍ରକାଶ କରିବେ, ତାହେଲେ ତ ତାଙ୍କୁ ପ୍ରଶମିତ କେହି କରିପାରିବେନି, ନିଜ ପାଇଁ କ୍ରୋଧ ପ୍ରକାଶ କରିବାର କାରଣ ତ ବହୁତ ଅଛି, ଜୀବ ଭଗବାନଙ୍କୁ ମାନୁନି, ଜୀବ ଭଗବାନଙ୍କ ବିରୁଦ୍ଧରେ କହୁଛି, ଜୀବ ବିଭିନ୍ନ ପ୍ରକାର ଭଗବତ ବିରୁଦ୍ଧ କାର୍ଯ୍ୟ କରୁଛି, ଏ ତ ଭଗବାନଙ୍କର କ୍ରୋଧର ଯଦି ଏଗୁଡ଼ା ଯଦି କାରଣ ହୁଅନ୍ତା, ଯଦି ଏଇ କାରଣକୁ ନେଇକି ଭଗବାନ କ୍ରୋଧ ପ୍ରକାଶ କରନ୍ତେ, ତାହେଲେ ତାଙ୍କର ଶାନ୍ତ ସୌମ୍ୟ ମୂର୍ତ୍ତି କିଏ ଦର୍ଶନ କରିପାରନ୍ତେ ନା, କିନ୍ତୁ କ୍ରୋଧ ପ୍ରକାଶ କରନ୍ତି ଭକ୍ତଙ୍କ ପାଇଁ, ମଦ ଭକ୍ତ ବିନୋଦାର୍ଥାୟ କରୋଦି ବିବିଧ କ୍ରିୟା, ଏସବୁ କଥା କହୁଛନ୍ତି, ଶୁଦ୍ଧ ସତ୍ୟ ସ୍ୱରୂପ ମୃତ୍ୟୁ ବି କୋପେନ। ଏବଂ ମା କ'ଣ କହୁଛନ୍ତି,
ସ୍ୱରାଜ୍ୟ ଲକ୍ଷ୍ମୀମତ୍ତେ ଅପି ଚର୍ଯ୍ୟଣ, ସ୍ୱରାଜ୍ୟ ଲକ୍ଷ୍ମୀମତ୍ତେ ଅପି ବ୍ରହ୍ମସଂହିତାରେ କ'ଣ ନାହିଁ, ସତସହସ୍ର ଲକ୍ଷ୍ମୀ ସମ୍ଭ୍ରମମ ସେବ୍ୟମାନମ, ସତସହସ୍ର ଲକ୍ଷ୍ମୀ ସମ୍ଭ୍ରମତାର ସହିତ ରହିଛନ୍ତି ସେବା କରିବା ପାଇଁ। ଆଉ ସାଧାରଣ ଜୀବମାନେ ଲକ୍ଷ୍ମୀ ମାଆଙ୍କର ଟିକେ କୃପା ପାଇବା ପାଇଁ ଭାରି ବ୍ୟାକୁଳିତ, ଦେଖୁନାହାନ୍ତି ଯେଉଁ ଆସୁଛି ମାର୍ଗଶୀର ମାସ ଗୁରୁବାର, ବାବା ପୁରା କ'ଣ ଦୁଆର ମୁହଁରୁ ଦାଣ୍ଡ ପଟୁ ପୁରା ଲକ୍ଷ୍ମୀପାଦ ପଡ଼ି 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 ଘର ପୁରା ଆଲମିରା ପର୍ଯ୍ୟନ୍ତ ମରା ହୋଇଥିବ ଲକ୍ଷ୍ମୀପାଦ। ମା ଲକ୍ଷ୍ମୀ ତୁମେ ଆସ ଏପଟେ ଆସ, ଆଲମିରା ହାତରେ ପଶିଯାଅ, ଆଉ ବାହାରକୁ ଯାଅ ନା, ଆଲମିରା ହାତରେ ରହିଯାଅ। ଦେଖୁନା ସାଧାରଣ ଲୋକ ଲକ୍ଷ୍ମୀ ମାଆଙ୍କର କୃପା ଟିକିଏ ପାଇବା ପାଇଁ କେତେ ବ୍ୟାକୁଳିତ, କେତେ ଚିନ୍ତିତ, କେତେ ବ୍ୟାକୁଳତାର ସହିତ ଲକ୍ଷ୍ମୀ ମାଆଙ୍କର ପୂଜା କରନ୍ତି କାଣିଚାଏ କୃପା ପାଇବା ପାଇଁ। ସେଇଭଳି ସତସହସ୍ର ଲକ୍ଷ୍ମୀ ଭଗବାନଙ୍କର ସମ୍ଭ୍ରମତାର ସହିତ ସେବା କରିବା ପାଇଁ ଯାହା କୁହାଯାଏ ଅପେକ୍ଷାରତ, ଅପେକ୍ଷା କରି ରହିଛନ୍ତି। ଆଚ୍ଛା ଯଦି ଏତେ ଲକ୍ଷ୍ମୀ ଅଛନ୍ତି ତାଙ୍କର ସେବା କରିବା ପାଇଁ, ତାହେଲେ ଭଗବାନଙ୍କର ଅଭାବ କ'ଣ ଅଛି? କିଛି ତ ଅଭାବ ନାହିଁ, ପୁଣି ଚୋରି କରୁଛନ୍ତି, ଚୋରି କରୁଛନ୍ତି କି ନାହିଁ, ଚୋରି କରୁଛନ୍ତି କ'ଣ ପାଇଁ, ଏତେ ଲକ୍ଷ୍ମୀ ତାଙ୍କର ରହିଛନ୍ତି। ଏସବୁ କଥା କହିଲେ ସ୍ୱରାଜ୍ୟ ଲକ୍ଷ୍ମୀମତ୍ତ ବି ଚର୍ଯ୍ୟଣ, ଏତେ ଲକ୍ଷ୍ମୀ ଯାହାଙ୍କର ଦାସୀ ସିଏ ପୁଣି ଚୋରି କରୁଛନ୍ତି, କ'ଣ ପାଇଁ ଚୋରି କରୁଛନ୍ତି? ଭଗବାନ ତ ଚୋରି କରିଛନ୍ତି ନା, ମାଖନ ଚୋରି କରିଛନ୍ତି, ବସ୍ତ୍ର ଚୋରି କରିଛନ୍ତି, ସବୁକିଛି ଚୋରି ତ ପ୍ରସିଦ୍ଧ। ବ୍ରଜରେ ଯଦି ସବୁଠୁ ପ୍ରସିଦ୍ଧ ଲୀଳା କିଛି ଥାଏ, ତାହେଲେ ସେ ହେଉଛି ଚୋରି କରିବା ଲୀଳା। ଜଗତରେ କିଏ ଚୋରି କଲେ ତାକୁ କ'ଣ ସମ୍ମାନ ଦିଆହେବ ନା କ'ଣ? ସଖାପୁରୁ ଆମେ ଯଦି ଚୋରି କରିବା ଆମକୁ ସମ୍ମାନ ଦେବ କିଏ? ତାହା କଳା ମାରିକି ମୁହଁରେ ବୁଲେଇବେ। ଆମ ଅବସ୍ଥା ଏହା, ଜଗତରେ ଚୋରି କଲା ମାନେ ତାକୁ ଦଣ୍ଡ ଦିଆଯାଏ, କେତେ ସବୁ ଲାଞ୍ଛନା ସହିବା ପାଇଁ ପଡ଼େ। ଭଗବାନ ଚୋରି କରି ମଧ୍ୟ ପୂଜ୍ୟ, ଚୋରାଗ୍ର ଗଣ୍ୟ, ଚୋରମାନଙ୍କ ସେ ହେଉଛନ୍ତି ସର୍ଦ୍ଦାର। ବାବା ଜଗତରେ କେଉଁ ଚୋର ସର୍ଦ୍ଦାରକୁ ସମ୍ମାନ ପ୍ରଶଂସା ଦିଆଯାଉଛି ନା, ନୋବେଲ ପୁରସ୍କାର ଦିଆଯାଉଛି, ଚୋରାଗ୍ର ଗଣ୍ୟ। ପ୍ରକୃତରେ ସେ ମାଖନ ଚୋରି ଲୀଳା ସେ ତ ଗୋଟେ ବହୁତ ଆସ୍ୱାଦନୀୟ ପ୍ରସଙ୍ଗ। ଭଗବାନ ଯେଉଁ ପ୍ରକୃତରେ ଚୋରି କରନ୍ତି ଆମେ କହୁଛେ, ଭଗବାନ ଚୋରି କରନ୍ତି କହିଲେ ଦେଖି, ହଁ କରନ୍ତିନି? ଆଉ ଚୋରି କଥା କୁହାହେଲା, ଭଗବାନ ଚୋରି କରୁନାହାନ୍ତି ଯଦି ତା ଚୋରି କଥା କୁହା, ପ୍ରକୃତରେ ଭଗବାନ ଚୋରି କରନ୍ତିନି, କାହିଁକି ଚୋରି କରନ୍ତିନି? ସିଦ୍ଧାନ୍ତଟା ଅଛି, ସିଦ୍ଧାନ୍ତ ହେଉଛି ଭଗବାନ ପ୍ରକୃତରେ ଚୋରି କରନ୍ତିନି। କାହିଁକି ଜାଣିଛନ୍ତି? ଚୋରି କରାଯାଏ କାହାର? ଯେଉଁ ବସ୍ତୁକୁ ଚୋରି କରାଯାଏ, ଚୋରି କରିବ କି? ଅଲଗା ଅଲଗା ବ୍ୟକ୍ତିର ବସ୍ତୁକୁ ଅଜ୍ଞାତ ସାରରେ ନେଇଯିବା ହେଉଛି ଚୋରି, ଏହା ତ ଅନ୍ୟର ବସ୍ତୁକୁ ଅଜ୍ଞାତ ସାରରେ ନେବା ହେଉଛି, ହଡ଼ପ କରିବା ହେଉଛି ଚୋରି। ଆଚ୍ଛା ଜଗତର କେଉଁ ବସ୍ତୁ ଭଗବାନଙ୍କର ନୁହଁ କୁହନ୍ତୁ? ସବୁ ବସ୍ତୁ ତ ଭଗବାନଙ୍କର, ଆମର କ'ଣ ଅଛି କହୁନାହାନ୍ତି? ଗୋପୀମାନେ ଘରେ ଯାଇକି ଭଗବାନ ମାଖନ ଚୋରି କରୁଥିଲେ, ବସ୍ତ୍ର ଚୋରି କରୁଥିଲେ, ଯାହା କିଛି ଆମେ ଶୁଣୁଛେ, ସବୁ ବସ୍ତୁ ତ ଭଗବାନଙ୍କର, ଆଉ ନିଜ ବସ୍ତୁକୁ ନିଜେ ନେଲେ ଚୋରି କଲେ କ'ଣ କୁହନ୍ତୁ? ଅନ୍ୟର ବସ୍ତୁକୁ ଯଦି ନିଆଯାଏ ତାହେଲେ ଚୋରି ବୋଲି କୁହାଯିବ, ସେ ତ ନିଜ ବସ୍ତୁକୁ ନେଇଛନ୍ତି। କିନ୍ତୁ ଲୀଳା ଦୃଷ୍ଟିରୁ ଅନ୍ୟମାନଙ୍କୁ ଆନନ୍ଦ ଦେବା ପାଇଁ ଚୋର ନାମକୁ ସେ ସ୍ୱୀକାର କରିଛନ୍ତି, ପ୍ରସିଦ୍ଧ ଚୋର, ଖାଲି ଚୋର ନାହିଁ, ପ୍ରସିଦ୍ଧ ଚୋର ସ୍ୱୀକାର କଲେ ନିଜେ, ସେଥିପାଇଁ କହୁଛନ୍ତି କହିଲେ ସ୍ୱରାଜ୍ୟ ଲକ୍ଷ୍ମୀ ମତ ବି ଚର୍ଯ୍ୟଣ। ଏବଂ ତାପରେ କହୁଛନ୍ତି ମହାକାଳ ଜମାଦି ଭୟ ମତ୍ୟପି ଭୟ ପଳାୟନାଭ୍ୟାମ। ମହାକାଳ ଜମ ଏସବୁ ଭୟ କରୁଛନ୍ତି, କିନ୍ତୁ ଭଗବାନ ମାନେ ମହାକାଳ ଜମ ଏମାନେ ଭୟ କରନ୍ତି ଭଗବାନ, କିନ୍ତୁ ଭଗବାନ ମଧ୍ୟ ଭୟ କରୁଛନ୍ତି। ଭଗବାନଙ୍କର ଭୟ ଅଛି? ଭଗବାନଙ୍କର ଭୟ ଅଛି? ଭଗବାନଙ୍କର ଭୟ ନାହିଁ, ପୁଣି ଭୟ କରୁଛନ୍ତି। ସେ ଯେଉଁ କ'ଣ ତା ନା ପୌଣ୍ଡ୍ରବାସୁଦେବ ଯେଉଁ ବାର୍ତ୍ତା ଦେଇଥିଲା, ଚିଠି ଦେଇଥିଲା ବ୍ରାହ୍ମଣ ହାତରେ, କହିଥିଲା କୃଷ୍ଣ ତୁମେ କାହିଁକି ମିଥ୍ୟାରେ ଅଭିନୟ କରୁଛ, ତୁମର ଯେଉଁ ଶଙ୍ଖଚକ୍ର ଗଦାପଦ ଛାଡ଼, ମୁଁ ହେଉଛି କୃଷ୍ଣ, ସେ ବାର୍ତ୍ତା ଦେଇଥିଲା ନା ଭଗବାନ ଶ୍ରୀକୃଷ୍ଣ। ସେଠି ପୁଣି ସେ ବାର୍ତ୍ତାକୁ ଦେଖି ପଢ଼ିକି ହସିଲେ, ବହୁତ ସୁନ୍ଦର ପ୍ରସଙ୍ଗ ଆପଣ ପଢ଼ିନେବେ, ବାର୍ତ୍ତାକୁ ପଢ଼ିକି ଭଗବାନ ଶ୍ରୀକୃଷ୍ଣ ହସିଛନ୍ତି, ହସିଗଲେ ଆଚ୍ଛା ଠିକ୍ ଅଛି, ଏ ଶଙ୍ଖଚକ୍ର ମୁଁ ତ ଛାଡ଼ିବି କହୁଛ, ଏ ଚକ୍ର ଛାଡ଼ିବି ତ ନିଶ୍ଚିତ ଛାଡ଼ିଦେବି, କିନ୍ତୁ ସେ ଚକ୍ରଟା ଛାଡ଼ିବି କେଉଁଠି? ତୁମ ଉପରେ ଛାଡ଼ିବି, ତାର ପୂର୍ବରୁ ତୁମେ ସେ ମୋ ଶରଣାପନ୍ନ ହେଇଯାଅ, ଭଗବାନ ଶ୍ରୀକୃଷ୍ଣ ବିଚାର କରିଛନ୍ତି, ବହୁତ ସୁନ୍ଦର ସେ ଆସ୍ୱାଦନୀୟ ପ୍ରସଙ୍ଗ। ଆଚ୍ଛା ଭଗବାନଙ୍କର ତ କ୍ରୋଧ ନାହିଁ, ପୁଣି କ୍ରୋଧ କରିଥିଲେ, ଏବଂ ଏଠି ଏଇ ପଏଣ୍ଟରେ ଆମେ ଶୁଣୁଛେ ଭୟ, ଭଗବାନଙ୍କର ଭୟ ନାହିଁ, ପୁଣି ଭୟ କରିଛନ୍ତି, ଭୟରେ ପୁଣି ଦୌଡ଼ିକି ପଳେଇଛନ୍ତି, ହଁ କେତେ ଥର ଦୌଡ଼ିକି ଯାଇଛନ୍ତି ଦେଖୁନାହାନ୍ତି ଭଗବାନ। ଯେଉଁ ଜରାସନ୍ଧ, ଜରାସନ୍ଧ କାଳଜଗନ ସହିତ ବହୁତ ସୁନ୍ଦର ପ୍ରସଙ୍ଗ, ସେ ପ୍ରସଙ୍ଗ କେତେବେଳେ ମୋର ଲୋଭ ରହିଛି। ମୁଚୁକୁନ୍ଦ ଚରିତ, ମୁଚୁକୁନ୍ଦ ଚରିତ ସିଏ ବହୁତ ଆସ୍ୱାଦନୀୟ ପ୍ରସଙ୍ଗ, ଜଗନ୍ନାଥ ଇଚ୍ଛା ହେଲେ କେତେବେଳେ ହେବ ଯାହା ବି ହେଉ। ତ ଭଗବାନ ଶ୍ରୀକୃଷ୍ଣ ସେଠି ଦୌଡ଼ିକି ପଳେଇ ଯାଉଛନ୍ତି। ଆଚ୍ଛା, 17 ଥର ଯିଏ ପରାସ୍ତ କରିଛନ୍ତି ଜରାସନ୍ଧ ସୈନ୍ୟମାନଙ୍କୁ, 18 ଥର କ'ଣ ସେ ପରାସ୍ତ କରିପାରିନଥାନ୍ତି? ଦୌଡ଼ିଲେ କାହିଁକି? 17 ବାର ପରାସ୍ତ କଲେ, ପୁଣି କେତେ ସୈନ୍ୟକୁ ପରାସ୍ତ କରିଛନ୍ତି? ଜରାସନ୍ଧ ଯେଉଁ ସୈନ୍ୟ ନେଇକି ଆସୁଥିଲେ, ପ୍ରତିଥର 23 ଅକ୍ଷୌହିଣୀ ସୈନ୍ୟକୁ ନେଇକି ଆସୁଥିଲେ ପ୍ରତିଥର। ଏତେ ସୈନ୍ୟ କେଉଁଠି ଥିଲେ? କାଲି ମୁଁ ଦେଖାଉଥିଲି ମୋର ରହୁ, ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ମାନେ କେତେ ସୈନ୍ୟ, କେତେ ଜନସାଧାରଣ ସେତେବେଳେ କେତେ ଥିଲେ? ଆଉ ଆପଣ ଦେଖୁନାହାନ୍ତି, ଜରାସନ୍ଧ ପ୍ରତିଥର ଆଣୁଛି 23 ଅକ୍ଷୌହିଣୀ ସୈନ୍ୟ, 23 ଅକ୍ଷୌହିଣୀ ସୈନ୍ୟ ପ୍ରତିଥର, ପୁଣି 17 ଥର, 17 ଥର 23 ଅକ୍ଷୌହିଣୀ ସୈନ୍ୟ ଆଣିଛନ୍ତି। ତାହେଲେ ସେ ସମୟରେ ଖାଲି ସୈନ୍ୟ ଥିଲେ ନା ଏତେ? ଆଉ ଲୋକ କିଏ ନଥିଲେ ନା? ଆମର ସେଦିନ ଆଲୋଚନା ହେଉଥିଲା ରାଧାନ ପ୍ରଭୁଙ୍କ ସହିତ, ଉଗ୍ରସେନ ରାଜାଙ୍କର ଦେହରକ୍ଷୀ କେତେ ଥିଲେ? ଦେହରକ୍ଷୀ କେତେ ଥିଲେ ଆପଣ ଜାଣିଛନ୍ତି? ଜଣେ ରାଜାଙ୍କର ଦେହରକ୍ଷୀ, ଉଗ୍ରସେନଙ୍କ ଦେହରକ୍ଷୀ କେତେ ଥିଲେ ଜାଣିଛନ୍ତି? ମନେ ଅଛି କେତେଟା? ମନେ ଅଛି ନା? 10^1=24 24 ନା 25 ସେତିକି ଦେହରକ୍ଷୀ। କେତେ ହେବେ ବିଷ୍ଣୁଗୁରୁ କାଲକୁଲେଟ୍ କଲେ? 1=24 ଲାଗିବ କି 25 ଲାଗିବ, ସେତିକି ଦେହରକ୍ଷୀ ଥିଲେ ସିକ୍ୟୁରିଟି ଗାର୍ଡ଼। ମୋଦି ସାହେବଙ୍କର ସେତିକି ନାହାନ୍ତି କି ଟ୍ରମ୍ପର ବି ନାହାନ୍ତି ସେତିକି, ସେତିକି ଦେହରକ୍ଷୀ ଥିଲେ ଉଗ୍ରସେନଙ୍କର। ଆଚ୍ଛା, ଏତେ ଦେହରକ୍ଷୀ ଥିବା ସତ୍ତ୍ୱେ ମଧ୍ୟ କଂସ ନେଇକି ବାନ୍ଧିକି ପକେଇ ଦେଇଛି ଜେଲରେ। ଆଚ୍ଛା, ଏତେ ଦେହ ରଖିଥିଲେ ଭଗବାନ ଶ୍ରୀକୃଷ୍ଣଙ୍କର, ଆମର ସେ ସବୁ ବର୍ଣ୍ଣନା ଅଛି, ସେଦିନ ତ ଆମେ ଆସ୍ୱାଦନ କରୁଥିଲୁ ବହୁତ ସୁନ୍ଦର। ଭଗବାନ ଶ୍ରୀକୃଷ୍ଣଙ୍କର ପୁତ୍ରମାନେ କେତେ ଥିଲେ? ଯଦୁବଂଶୀଙ୍କର ଶିକ୍ଷକ କେତେ ଥିଲେ ଜାଣିଛନ୍ତି? ଯଦୁବଂଶୀମାନଙ୍କର ଶିକ୍ଷକ ଥିଲେ 3,80,000 ଶିକ୍ଷକ, ଖାଲି ପାଠ ପଢ଼ିବା ପାଇଁ ଏତିକି ନିଯୁକ୍ତ ହୋଇଥିଲେ। ଇଏ ବର୍ତ୍ତମାନ ଭାରତର ସବୁ ଶିକ୍ଷକ ବୋଧେ ଏତିକି ହେବେନି କ'ଣ? ଭାରତର ସମସ୍ତ ଶିକ୍ଷକମାନଙ୍କର ସଂଖ୍ୟା ଏତିକି ହୁଏତ ହେଇନପାରେ। ଯଦୁବଂଶୀଙ୍କ ପାଇଁ ଏତିକି ଶିକ୍ଷକ ଥିଲେ, କେଉଁ ପଏଣ୍ଟରେ ମୁଁ କୁଆଡ଼େ ପଶିଯାଉଛି, ଭଗବାନଙ୍କ ଲୀଳା ତ ସେୟା। ତ ଭଗବାନଙ୍କ କ'ଣ କହୁଥିଲି, ଭୟ, ହଁ ଜରାସନ୍ଧ କଥାରେ, ତ ସେତେ ଶିକ୍ଷକ ଥିଲେ, ଏତେ ସିକ୍ୟୁରିଟି ଥିଲେ, ଏତେ ତାହେଲେ ଲୋକ ଆଉ ଥିଲେ ନା? ଖାଲି ପୋଲିସ ସିକ୍ୟୁରିଟି ସିପାହୀ ପାଇକ ଏସବୁ ଥିଲେ, ଜନସାଧାରଣଙ୍କୁ ଥିଲେ ନା? ବର୍ତ୍ତମାନ ବିଚାର କରୁଛନ୍ତି ଭାରତରେ ଜନସଂଖ୍ୟା ବଢ଼ିଯାଉଛି, ହୁ ହୁ ହେଇ ବଢ଼ିଯାଉଛି, ଆମେ 2 ଆମର 2 କର, ଜନସଂଖ୍ୟା କଣ୍ଟ୍ରୋଲ କରିହେଉନି, ଏମିତି ସମୟ ଆସିବ ଶେଷରେ କହିବେ ଆମେ 2 ଆମର ନାହିଁ। ବର୍ତ୍ତମାନ ତ କମସେ କମ୍ ଆମେ 2 ଆମର 2 ଅଛନ୍ତି ସ୍ଲୋଗାନ, ଶେଷରେ ଆସି ଆମେ 2 ଆମର ନାହିଁ। ଏ ଜନସଂଖ୍ୟା ଯେତେ ବଢ଼ୁ, ଭଗବାନ ଚାହିଁଲେ ସମସ୍ତଙ୍କୁ ପୋଷଣ କରିପାରିବେ। ଧରଣୀମାର ସେତିକି ଶକ୍ତି ଅଛି, ଧରଣୀମା ସେ ଖାଦ୍ୟ ବର୍ତ୍ତମାନ ଦେଉନାହାନ୍ତି, ସବୁ ଲୁଚାଇ ଦେଇଛନ୍ତି। ଆପଣ ପଢ଼ୁନାହାନ୍ତି ପୃଥୁଚରିତ, ପୃଥୁ ମହାଜନ ଚରିତ୍ର, ଆପଣ ବୁଝିପାରିବେ। ଧରଣୀମା ଯେତିକି ଦେବା କଥା ସେତିକି ଦେଉନାହାନ୍ତି, ଆମେ ଯାହା ବର୍ତ୍ତମାନ ପ୍ରାପ୍ତ ହେଉଛେ ଧରଣୀମା କୃପା କରି ଦେଉନାହାନ୍ତି, ଆମେ ଜବରଦସ୍ତ ବାହାର କରୁଛେ, ଜବରଦସ୍ତ ସାର ଫାର ପିଡ଼ିଆ ଫିଡ଼ିଆ ଦେଇକି ଆମେ ବାହାର କରୁଛେ ନା, ଧରଣୀମା ପ୍ରସନ୍ନ ହେଇକି ଦେଉନାହାନ୍ତି, ଏତେ ଥିଲେ। ଆଚ୍ଛା, ଭଗବାନ ଏଇଭଳି, ଭଗବାନ କ'ଣ ନା ଭୟରେ ପଳେଇ ଯାଉଥିଲେ? ଜରାସନ୍ଧ ଯେଉଁ ଆକ୍ରମଣ କରିଥିଲା, ଭଗବାନ କାହିଁ ଭୟରେ ପଳେଇଥିଲେ? 17 ଥର ରହିଲେ ପରାସ୍ତ କଲେ ସମସ୍ତ ସୈନ୍ୟମାନଙ୍କୁ, କିନ୍ତୁ 18 ଥର ଦୌଡ଼ିକି ପଳେଇ ଯାଉଛନ୍ତି ଭୟଭୀତ ହେଇକି। ସେଥିପାଇଁ ନାମ ବି ହେଇଗଲା ତାଙ୍କର କ'ଣ, ରଣଛୋଡ଼, ରଣକ୍ଷେତ୍ରକୁ ଛାଡ଼ିକି ପଳେଇଲେ। ଆଚ୍ଛା, ଜଗନ୍ନାଥ ଯାଇଛନ୍ତି ନା ନାହିଁ? ଜଗନ୍ନାଥ ମଧ୍ୟ କେତେ ଥର, ଆପଣ ଜଗନ୍ନାଥ ରହସ୍ୟ ସବୁ ଅନୁସନ୍ଧାନ କଲେ ଜାଣିପାରିବେ, ମୋ ପାଖରେ ଅଛି ସବୁ ଗ୍ରନ୍ଥ। ଜଗନ୍ନାଥ କେତେ ଥର ବଡ଼ଦେଉଳକୁ ଛାଡ଼ିକି ପଳେଇଛନ୍ତି? ସେ କଳାପାହାଡ଼ ଆକ୍ରମଣ କରିଛି, କେତେ ସବୁ ଆକ୍ରମଣ କରିଛି, ଛାଡ଼ିକି ପଳେଇଛନ୍ତି। ସେ ଗୋଟେ ଜାଗା ଅଛି ବାଲୁଗାଁ ପାଖରେ, ଗୋଟେ ଜାଗା ଅଛି ବାଣପୁର, ବାଣପୁର ପାଖରେ ଅଛି ଗୋଟେ ଜାଗା ହନ୍ତୁଆଡ଼, ଚରଣ ଚକାପାଦ ସେ କୁହାଯାଏ ହନ୍ତୁଆଡ଼, ସେଠି ଜଗନ୍ନାଥ ଯାଇଥିଲେ। ସେଠିକି ଚିଲିକା ଭିତରେ ଗୋଟେ ଜାଗାକୁ ଯାଇଥିଲେ, ଗଞ୍ଜାମ ଜିଲ୍ଲାର ଗୋଟେ ଜାଗା, ସେ ପୁଲସରା ଯିବାବେଳେ ଗୋଟେ ରାସ୍ତା ରାସ୍ତାରେ ପଡ଼େ, ଆମେ ଯାଇଛୁ ସେସବୁ ଜାଗାକୁ ଦର୍ଶନ କରିଛୁ, ପ୍ରଚାର ତ ଯାଉ ଦେଖିବୁ। ସିଡ଼ି ଯାଇ ଜଗନ୍ନାଥ କେତେ ଦିନ ଥିଲେ, ଭଗବାନଙ୍କର କ'ଣ ଏତେ ଭୟ ଅଛି ନା, ଛାଡ଼ି ପଳେଇ ଯାଉଛ ସିଂହାସନ, ରତ୍ନ ସିଂହାସନ ଛାଡ଼ି ଭୟରେ ପଳେଇ ଯାଉଛ, କ'ଣ ଭୟ ଅଛି ନା? ନା ଭୟ ନାହିଁ, ଏଇ ଭକ୍ତଙ୍କ ପାଇଁ, ଭଗବାନଙ୍କର କ'ଣ ଭୟ ଅଛି ଭକ୍ତଙ୍କ ପାଇଁ, କ'ଣ ପାଇଁ ଯାଇଛନ୍ତି ତା କାରଣ ସବୁ ଆପଣ ଅନୁସନ୍ଧାନ କଲେ ଜାଣିପାରିବେ। ମଦଭକ୍ତ ବିନୋଦାର୍ଥାୟ କରୋତି ବିବିଧ କ୍ରିୟା, ଜରାସନ୍ଧ ପାଖରେ ଯେଉଁ ଭଗବାନ ଦୌଡ଼ି ପଳେଇଛନ୍ତି କ'ଣ ପାଇଁ, କାଳଜବନ ପଛେ ପଛେ ଦୌଡ଼ୁଛି ଜରାସନ୍ଧ, ସେ ତ ବହୁତ ସୁନ୍ଦର ପ୍ରସଙ୍ଗ ବୁଚୁକନ୍ତୁ ଚରିତ, ଏ ଜରାସନ୍ଧ ରୂପେ ବିପଦ ତେଣେ କାଳଜବନ ରୂପେ ବିପଦ, କାଳଜବନ ଯେତେବେଳେ ଗୋଡ଼େଇଛି ଶୁଣିଲେ ଆପଣ ବୁଝିପାରିବେ, ପଢ଼ିଲେ ବି ଜାଣିପାରିବେ। ଭଗବାନ ଏମିତି ଯାଉଛନ୍ତି ସତେ ଯେମିତି କାଳଜବନ ତାଙ୍କୁ ଧରିଦେବ କି, ମାନେ ହାତେ ଛାଡ଼ିକି, କାଳଜବନ ଭାବୁଛି ହଁ ହେଇ ଧରିଲି, ସେ ଖସି ଯାଇଥିବେ, ହେଇ ଧରିଲି ମାନେ ଜଷ୍ଟ ଧରେ ନ ଧରେ, ଏଇଭଳି ଭଗବାନ ଏଇଭଳି ଦୌଡ଼ି ଦୌଡ଼ି ଯାଇ ପହଞ୍ଚିଲେ ସେ ଗୁମ୍ଫା ଭିତରେ, ମୁଚୁକନ୍ଦକୁ ଉଦ୍ଧାର କରିବେ ନା। ଆଚ୍ଛା ଭୟରେ କାହିଁକି ପଳେଇଗଲେ, ଏଠି ତ କହୁଛନ୍ତି ନା ମହାକାଳ, ମହାକାଳ ଜମାଦି ଭୟ ମତ୍ତେ ବି ଭୟ ପଳାୟନ ଅଭ୍ୟାଙ୍ଗ, ମହାକାଳ ଜମ ଯାହାଙ୍କୁ ଭୟ କରନ୍ତି ସିଏ ଭୟରେ ପଳେଇ ଯାଉଛନ୍ତି, କାହିଁକି ଭକ୍ତମାନଙ୍କ ପାଇଁ, କାରଣ ସେଣେ ଜରାସନ୍ଧ କ'ଣ କରିଛି, ଜରାସନ୍ଧ ବ୍ରାହ୍ମଣମାନଙ୍କୁ ବସେଇକି ଗୋଟେ ଯଜ୍ଞ କରିଛି, ବ୍ରାହ୍ମଣମାନଙ୍କୁ ଯଜ୍ଞ କରିଛି କେମିତି ଜାଣିଛନ୍ତି ନା, ଲକ୍ଡାଉନ୍ କରିକି, ଏ ଲକ୍ଡାଉନ୍ କରିକି ଯଜ୍ଞ କରିଛି, ଏଇଠୁ କେହି ଯାଇପାରିବନି, ଏଇଠି ବସି ଯଜ୍ଞ କର, ଯାହା ଆବଶ୍ୟକ ବସ୍ତୁ ସବୁ ଦିଆଯିବ ଏଇଠି ଯଜ୍ଞ କର, ଲକ୍ଡାଉନ୍ ରହିଲା ଏଠି, ପୁରା ସଟ୍ଡାଉନ୍ ଲକ୍ଡାଉନ୍ ସବୁ ସେଠାରେ ପ୍ରଯୁଜ୍ୟ ହେଇଛି, କେତେ ସମୟ ପର୍ଯ୍ୟନ୍ତ, ମୁଁ ଫେରିବା ପର୍ଯ୍ୟନ୍ତ, ମୁଁ ଯାଉଛି ଯୁଦ୍ଧ କରିବା ପାଇଁ, ଯୁଦ୍ଧ କ୍ଷେତ୍ରରୁ ଫେରିବା ପର୍ଯ୍ୟନ୍ତ ତୁମେ ଲକ୍ଡାଉନ୍ରେ ରହିଲ, ଏଠି ଯଜ୍ଞ କରିବ, ମୁଁ ଯଦି ଯୁଦ୍ଧ କ୍ଷେତ୍ରରେ ଯଦି ପରାସ୍ତ ହେଇଯାଏ ତାହେଲେ ତୁମେ ଲକ୍ଡାଉନ୍ କ'ଣ, ତୁମର ଏଇଠି ପରାସ୍ତ ହେବ, ତୁମେ ଏଇଠି ସବୁ ମୃତ୍ୟୁବରଣ କରିବ, ତେଣୁ ମୁଁ କେମିତି ଯୁଦ୍ଧ କ୍ଷେତ୍ରରେ ବିଜୟ ଲାଭ କରିବି ସେଇ ହିସାବରେ ତୁମେ ଯଜ୍ଞ କର। ବ୍ରାହ୍ମଣମାନେ ବିଚାର କଲାରେ ବଡ଼ ସମସ୍ୟାରେ ପଡ଼ିଲୁ, ଇଏ ତ ଲକ୍ଡାଉନ୍ ତ ବାନ୍ଧି ରଖିଛି ସମସ୍ତଙ୍କୁ, ଯଜ୍ଞ କରିବୁ, ଜରାସନ୍ଧ ଯଦି ନ ଜିତିଲା ତାହେଲେ ଆମେ ମରୁ, ସିଏ ସବୁ ବିକଳ ହେଇକି ଡାକିଲେ ଭଗବାନ ପ୍ରଭୁ ଆପଣ ଯାହା ବି କରନ୍ତୁ ଜରାସନ୍ଧକୁ ଜିତାନ୍ତୁ। ସେ ଏଇଥିପାଇଁ ଭଗବାନଙ୍କ ଭକ୍ତଙ୍କର ପ୍ରୀତିବିଧାନ ପାଇଁ ସବୁ ବିବିଧ କ୍ରିୟା କରନ୍ତି, ଭୟରେ ସେଥି ବିଚାର କଲାରେ ମୁଁ ଯଦି ଏଠି ଯଦି ଜରାସନ୍ଧକୁ ପରାସ୍ତ କରିଦେବି ତାହେଲେ କ'ଣ ହେବ, ନିରୀହ ବ୍ରାହ୍ମଣମାନେ ସମସ୍ତେ ମୃତ୍ୟୁବରଣ କରିବେ, ବେକ କାଟିଦେବ ନା, ନମ ବ୍ରହ୍ମଣ୍ୟ ଦେବାୟ ଗୋ ବ୍ରହ୍ମଣ୍ୟ ହିତାୟ, ଭଗବାନ ତାଙ୍କର ପ୍ରୀତିବିଧାନ ପାଇଁ ସବୁ କାର୍ଯ୍ୟ କରୁଛନ୍ତି, ଛାଡ଼ିକି ପଳେଇଗଲେ ଯୁଦ୍ଧ କ୍ଷେତ୍ରକୁ ଛାଡ଼ିକି ରଣଛୋଡ଼ ରାୟ ନାମରେ ନାମିତ ହେଇଗଲେ ଜଗତରେ, ଜଗନ୍ନାଥ ସେଭଳି ଯାଇଛନ୍ତି ଆପଣ ଅନୁସନ୍ଧାନ କରିକି ବୁଝିବେ। ଆଚ୍ଛା ଆଉ କ'ଣ କହୁଛନ୍ତି, ମନ ମନ ଅଗ୍ରୟମାନତ୍ୱପି ମାତ୍ରା ବଳା ବଳାଗ୍ରହଣେନ ମନ ମନ ଏସବୁ ବେଙ୍ଗଲରେ ପଢ଼ିବା ପାଇଁ ସମସ୍ୟା ହେଉଛି, ମନ ଅଗ୍ର ମନ ଅଗ୍ରଜାନତ୍ୱପି ମାତ୍ରା ବଳାଗ୍ରହଣେନ, ଯାହାଙ୍କୁ ମନରେ ଧାରଣ କରିବା କଷ୍ଟ, ମୁନି ଋଷିମାନେ ଯୋଗୀମାନେ ତାଙ୍କୁ ମନରେ ଧାରଣ କରିପାରନ୍ତି ନା, ମାନେ ମନଠୁ କ୍ଷିପ୍ର ବେଗରେ ଯିଏ ଗତି କରନ୍ତି ଏତେ କ୍ଷିପ୍ର ବେଗରେ ସିଏ ଯାଇପାରନ୍ତି, ମନରେ ଧାରଣ କରିବା ବି ବହୁତ କଷ୍ଟ, କିନ୍ତୁ ମାଆ କ'ଣ କରୁଛନ୍ତି ତାଙ୍କୁ ବଳପୂର୍ବକ ଧରି ପକାଉଛନ୍ତି, ଏ ଦାମବନ୍ଧନ ନେଇ ଟିକାଟା ବିଶ୍ୱନାଥ ଚକ୍ର ଠାକୁର କହିଛନ୍ତି, ମାଆ ଯାଇକି ତାଙ୍କୁ ବଳପୂର୍ବକ ଧରି ପକାଉଛନ୍ତି। ଆଚ୍ଛା ଭଗବାନଙ୍କୁ ଧରିବା କ'ଣ ସହଜ, ଭଗବାନଙ୍କୁ ଧରିବା ସହଜ ନାହିଁ, କିନ୍ତୁ ମାଆ ଧରିଦେଉଛନ୍ତି କେମିତି ଭକ୍ତିରେ, ଏବଂ ଶେଷରେ କହୁଛନ୍ତି ଆନନ୍ଦମୟତ୍ୱପି ଦୁଃଖ ରୋଦନୟନ, ଆନନ୍ଦମୟ ଭଗବାନ ହେଉଛନ୍ତି ଆନନ୍ଦମୟ, ସଚିତ ଆନନ୍ଦମୟ, ଆନନ୍ଦମୟ ହେଇ ମଧ୍ୟ ଦୁଃଖରେ ସେ ରୋଦନ କରୁଛନ୍ତି, ଏଇଟା କେମିତି ସବୁ ସମ୍ଭବ ତାଙ୍କ ପକ୍ଷରେ ଭକ୍ତଙ୍କ ପାଇଁ। ଏବଂ ଶେଷରେ କହିଲେ ସର୍ବବ୍ୟାପକତ୍ୱପି ବନ୍ଧନୟନ, ସର୍ବବ୍ୟାପକ ହେଇ ମଧ୍ୟ ଆମେ ଶୁଣିଥିଲୁ ନା ବିଷ୍ଣୁ ଶବ୍ଦ ସର୍ବବ୍ୟାପକ ସର୍ବାନ୍ତର୍ଯ୍ୟାମୀ, ସର୍ବବ୍ୟାପକ ହେଇ ମଧ୍ୟ ସେ ବନ୍ଧନକୁ ସ୍ୱୀକାର କରନ୍ତି, ଭଗବାନଙ୍କୁ ତ କେହି ବାନ୍ଧିପାରନ୍ତି ନା, ଆପଣ ତ ଶୁଣିଛନ୍ତି ଆମର ସେ ସମୟ ହଳଦର ସ୍ୱାମୀ ମହାରାଜ ସେ କଥା କୀର୍ତ୍ତନ କରିଥିଲେ, ଦାମୋଦର ବନ୍ଧନ ଲୀଳା, ଦାମୋଦର ଲୀଳା ଯେଉଁ କରିଥିଲେ, ପ୍ରତିଥର ବାନ୍ଧିବା ପାଇଁ ଯେତେ ଦୌଡ଼ି ଯୋଗାଡ଼ କରି ଜଏଣ୍ଟ କଲେ ମଧ୍ୟ ଦୁଇ ଆଙ୍ଗୁଳି କମ୍ ରହୁଥିଲା, କାହିଁକି ଦୁଇ ଆଙ୍ଗୁଳି କମ୍ ରହୁଥିଲା ତା'ର ବହୁତ ସୁନ୍ଦର ସିଦ୍ଧାନ୍ତ ଅଛି, କିନ୍ତୁ ଶେଷରେ ବନ୍ଧନକୁ ସ୍ୱୀକାର ବି କରିଛନ୍ତି। ଏବଂ କାହିଁକି ଏସବୁ ହେଇଛି ଏଠି କହିବେ ଶେଷରେ, ଭକ୍ତ ବଶ୍ୟତା ସ୍ୱାଭାବିକେବ ସ୍ୱସ୍ୟ ସମ୍ୟକ ଦର୍ଶିତା, ଭକ୍ତବଶ୍ୟତା ସ୍ୱାଭାବିକ, ଭକ୍ତବଶ୍ୟତା ଭଗବାନ ଭକ୍ତର ବଶ୍ୟତା, ଭକ୍ତର ବଶ୍ୟତା ସ୍ୱୀକାର କରନ୍ତି, ଭକ୍ତବଶ ଗୁରୁଦେବ କୁହନ୍ତି ନା ଭକ୍ତବଶ ଭଗବାନ,
ଭଗବାନ ଭକ୍ତର ବଶ ହୋଇଥାନ୍ତି, ଏଇଥିପାଇଁ ସେ ସବୁକିଛି ସ୍ୱୀକାର କରନ୍ତି। ଅକ୍ର ସେଇ ଚିନ୍ତା ହିଁ କରିକି ଯାଉଛନ୍ତି, ପ୍ରଭୁ ଆପଣଙ୍କର ଏଇ ଯେଉଁ କ'ଣ ଅଜ୍ଞାନ ନଥାଏ, ଭେଦ ନଥାଏ, ଭ୍ରମ ନଥାଏ, ଆପଣ ସେଇଭଳି, କିନ୍ତୁ ଆପଣ ଏଇଭଳି ଜଗତକୁ ଆସିକି ଏ ଯେଉଁ ଲୀଳା କରୁଛନ୍ତି, ଅକ୍ର ଚିନ୍ତା କରୁଛନ୍ତି, ଆପଣ ଲୀଳା କରୁଛନ୍ତି ଆଉ ବ୍ରଜରେ ବର୍ତ୍ତମାନ ଅଛନ୍ତି, ମୁଁ ଯିବି, ମୁଁ ଦର୍ଶନ କରିବି, ଏଇ ଚିନ୍ତନ କରିକି ଅକ୍ର ଯାଉଛନ୍ତି। ଆସନ୍ତାକାଲି ଶୁଣିବା, ଆହୁରି ଆସ୍ୱାଦନ ବିଷୟ ଅଛି, ଆସନ୍ତାକାଲି ଶୁଣିବା। ଅକ୍ର ତାପରେ କ'ଣ ଚିନ୍ତନ କରିବେ, ଚିନ୍ତନ କରିକି ଏଇ ଚିନ୍ତନ ତ ବହୁତ, ଆଉ ଚିନ୍ତନଟା ଧୀରେ ଧୀରେ ତାଙ୍କର କ'ଣ ହେବ, ବଢ଼ି ବଢ଼ି ଯିବ। ଏ ତ ଖାଲି ଭଗବାନଙ୍କର ପାଦପଦ୍ମ, ମୁଖପଦ୍ମ, ଆଙ୍ଗୁଠି, ନଖ ଏସବୁ ଦର୍ଶନ କଲେ ଭଗବାନଙ୍କର ସ୍ୱରୂପ ବର୍ଣ୍ଣନା କରୁଛନ୍ତି, ଭଗବାନଙ୍କର ଐଶ୍ୱର୍ଯ୍ୟ ବର୍ଣ୍ଣନା କରୁଛନ୍ତି, ତାପରେ ଭଗବାନଙ୍କର ସ୍ପର୍ଶ, ଭଗବାନଙ୍କର ବାହୁ, ଭଗବାନଙ୍କର ସ୍ପର୍ଶ, ଏସବୁ ଚିନ୍ତନ କରିବେ। ଏଭଳି ଚିନ୍ତନ କରିବା ହିଁ ହେଉଛି ଆମର ଜୀବନର ଆସ୍ୱାଦନ ବସ୍ତୁ ଏବଂ ଭକ୍ତି ଜୀବନରେ ଏଇଟା ହେଉଛି ପ୍ରକୃତିର ସଫଳତା, ଭକ୍ତମାନଙ୍କର ଏଇଟା ହେଉଛି ସଫଳର ସୂତ୍ର। ତେବେ ଭଗବାନ ପାଖରେ ଆମେ ପ୍ରାର୍ଥନା କରିବା, ସାଧୁଗୁରୁଙ୍କ ପାଖରେ ପ୍ରାର୍ଥନା କରିବା, ଆମର ସେଭଳି ଆସ୍ୱାଦନ ହେଉ, ଆମେ ସେଭଳି ଚିନ୍ତନ କରିବା ପାଇଁ ସକ୍ଷମ ହୋଇପାରିବା। ଏହି ପ୍ରାର୍ଥନା କରି କେବଳ ଏଇ ଲୀଳାକୁ ଆମେ ଆସ୍ୱାଦନ କରୁଛେ, କଥା ବିଶ୍ରାନ୍ତ, ଆସନ୍ତାକାଲି ପରବର୍ତ୍ତୀ କଥା ଶୁଣିବା। ପ୍ରଭୁ କ'ଣ ପ୍ରଶ୍ନ କରୁଛନ୍ତି, ରାଧାନନ୍ଦ ପ୍ରଭୁ ହଁ ସେଇଟା କହିଛନ୍ତି ପ୍ରଭୁଙ୍କର ପ୍ରଶ୍ନ, ଯେ ଭଗବାନଙ୍କର ତ ଅହଙ୍କାର ନାହିଁ, ଗୀତାରେ କେମିତି କହିଲେ ଅହଂ ସର୍ବସ୍ୱ ପ୍ରଭବ, ତ ସେଠି ଦେଖନ୍ତୁ ଭଗବାନ କାହିଁକି କହିଛନ୍ତି। ଆପଣ ଗୀତାରେ ସେଠି ବିଶ୍ୱନାଥ ଚକୁରୀ ଠାକୁରଙ୍କ ଟୀକା ଦେଖିବେ, ଶ୍ରୀଦେଶଙ୍କ ଟୀକା ଦେଖିବେ, ବିଶେଷ କରି ବିଶ୍ୱନାଥ ଚକୁରୀ ଠାକୁର ତାଙ୍କ ଟୀକାରେ ସେଠି କହିଛନ୍ତି, ଭଗବାନ ସେଠି ନିଜର ଐଶ୍ୱର୍ଯ୍ୟକୁ ପ୍ରକାଶ କରିଛନ୍ତି, ବିଭୂତିକୁ ଯେଉଁ ବିଭୂତି ଯୋଗରେ ବି ଅଛି, ଆମେ ବିଭୂତି ଯୋଗରେ ଐଶ୍ୱର୍ଯ୍ୟ କଥା ଶୁଣୁଛେ, କିନ୍ତୁ ଭଗବତ ଗୀତାରେ ଆପଣ ଐଶ୍ୱର୍ଯ୍ୟ ଦେଖିବେ, ଐଶ୍ୱର୍ଯ୍ୟ ଆରମ୍ଭ ହୋଇଛି ସପ୍ତମ ଅଧ୍ୟାୟରୁ, ବିଭୂତି ଯୋଗ ତ ଦଶମ ଅଧ୍ୟାୟ, ସପ୍ତମ ଅଧ୍ୟାୟରୁ ଭଗବାନ ଐଶ୍ୱର୍ଯ୍ୟ କଥା ପ୍ରକାଶ କରିଛନ୍ତି, କିଞ୍ଚିତ୍ କିଞ୍ଚିତ୍ ସୂଚନା ଦେଇଯାଇଛନ୍ତି, ଦଶମ ଅଧ୍ୟାୟରେ ସମ୍ପୂର୍ଣ୍ଣ ବିଭୂତି ବର୍ଣ୍ଣନା କରିଛନ୍ତି। ତ ସେଠି ନିଜର ବିଭୂତିଟାକୁ ପ୍ରକାଶ କରିଛନ୍ତି, ସେଇଟା ଅଭିମାନ ନୁହଁ, ସେଇଟା ଅହଂକାର ନୁହଁ, ଭଗବାନଙ୍କର ନିଜର ବିଭୂତିଟାକୁ ପ୍ରକାଶ କରି ସେଇଠି ବିଶ୍ୱନାଥ ଚକୁରୀ ଠାକୁର କହିଛନ୍ତି ଭଗବାନଙ୍କୁ ଚିନ୍ତନ କରିବେ କେମିତି, କାରଣ ଏ ଯେଉଁ ବିଭୂତିଟା ଆରମ୍ଭ ହେଇଛି କେଉଁଠି, ଷଷ୍ଠ ସ୍କନ୍ଧ, ଷଷ୍ଠ ଅଧ୍ୟାୟ, ଧ୍ୟାନ ଯୋଗ, ଧ୍ୟାନ ଯୋଗ। ଅର୍ଜୁନ ପଚାରିଲେ ନା, ପ୍ରଭୁ ଆପଣ କେମିତି ମୁଁ ଧ୍ୟାନ କରିବି, ସେଇଠି ଭଗବାନ ତାଙ୍କର ବିଭୂତି କଥା କହିଛନ୍ତି, ସମ୍ବନ୍ଧଟା ଦଶମ ଅଧ୍ୟାୟର ସମ୍ବନ୍ଧ ଷଷ୍ଠ ଅଧ୍ୟାୟଠୁ ରହିଛି, ତାପରେ ଦଶମ ଅଧ୍ୟାୟ ଆରମ୍ଭରେ ବି ଦେଖିବେ, ଦଶମ ଅଧ୍ୟାୟର ଆରମ୍ଭଟା ଦେଖୁନାହାନ୍ତି ଭଗବତ ଗୀତାରେ, ସେଇଠି କହିଛନ୍ତି କେମିତି ମୁଁ ଆପଣଙ୍କୁ ସ୍ମରଣ କରିବି, ଭକ୍ତ କେମିତି ଭଗବାନଙ୍କୁ ସ୍ମରଣ କରିବେ, ଭଗବାନଙ୍କର ଐଶ୍ୱର୍ଯ୍ୟକୁ ବିଭୂତିକୁ କେମିତି ସ୍ମରଣ କରିବେ, ଏଇଥିପାଇଁ ଭଗବାନ ତାଙ୍କର ଐଶ୍ୱର୍ଯ୍ୟ କଥା କହିଛନ୍ତି, ସେଇଟା ଭଗବାନଙ୍କର ଅଭିମାନ କୁହାଯିବନି, ଆମକୁ ସାହାଯ୍ୟ କରିଛନ୍ତି, ଆମେ ଭଗବାନଙ୍କୁ ଏଇଭଳି ଚିନ୍ତନ କରିପାରିବା, ଏଇଥିପାଇଁ ଭଗବାନ କୃପା କରିକି ତାଙ୍କର ଐଶ୍ୱର୍ଯ୍ୟକୁ ଆମ ପାଖରେ ବର୍ଣ୍ଣନା କରିଛନ୍ତି। ସେଇଟା ପୁଣି ଶେଷରେ କହିଛନ୍ତି କ'ଣ, ଅଥବା ବହୁ ନେତେନ କିଂ ଜ୍ଞାତେନ ତ ଅର୍ଜୁନ ବିଷ୍ଟଭ୍ୟାହ ମିଦଂ ସର୍ବଂ ଏକାଂଶନ ସ୍ଥିତ ଜଗତ, ଶେଷ ଶ୍ଳୋକରେ କହିଛନ୍ତି, ମୁଁ ତୁମକୁ ଯାହା କହିଲି ଏଇଟା ବି ସମ୍ପୂର୍ଣ୍ଣ ନୁହଁ, ସ୍ୱଳ୍ପ ଗୋଟେ ଅଂଶରେ ସବୁ ବ୍ୟାପ୍ତ ହୋଇଛି, ଦେଖିନେବେ ଶେଷ ଶ୍ଳୋକ ଦଶମ ଦର। ତେଣୁ ଏଇଟା ଅଭିମାନ କେଉଁଠି ରହିଲା, ଅଭିମାନ ନାହିଁ, ଭଗବାନଙ୍କର ଅଭିମାନ ନାହିଁ, ଆମର କଲ୍ୟାଣ ପାଇଁ ଭଗବାନ ସେଇଟା କହିଛନ୍ତି, ଆମକୁ ଚିନ୍ତନ କରିବା ପାଇଁ ସହଜ ହେବ ସେଇଥିପାଇଁ କହିଛନ୍ତି। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତମ୍ କି ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଶିଲ ପ୍ରଭୁପାଦ ମହାରାଜ କି ପତିତ ପାବନ ଶିଲ ଗୁରୁଦେବ କି ଯେ ଅନନ୍ତ କୋଟି ବୈଷ୍ଣବୃନ୍ଦ କି ସମ୍ବେଦ ଗୌରଭକ୍ତ ବୃନ୍ଦ କି ଏଦାୟ ଗୌର ପ୍ରେମାନନ୍ଦେ ହରି ହରି ଓ